ओम नमो भगवते वासुदेवाय। श्रीमद् भगवत गीता तृतीय अध्याय सांख्यजी गुरुमान श्रवण करुथिले। भगवान श्रीकृष्ण अर्जुन को गुणयुक्त स्थितिरु ऊर्ध्वकु जाय परामर्श दौरान त्रैगुण्य विषय वेदान्त त्रैगुण्य हो अर्जुन तुम्हें तीन गुण ऊर्ध को जाओ कारण गुणर प्रभाव यह केवी निर्मल अंतकरण कर निर्मल अंतकरण रे ना धर्म ना ज्ञान ना वैराग्य कौन सी जिनस को सी स्थिर करने को निर्मल अंतकरण अंतकरण को निर्मल करने को स्थिरता करने को दबनी गोटे गुण रहा मैंने आउ गोटे गुण तक कंपिटेशन कौन कह प्रतिजोगिता कर सतगुण रज गुण कर रज गुण रही तम गुण कर गुण प्रभावटा कौन सी व्यक्ति भी गोटे गुण में सबल रही पारे केवल जी कृष्ण चेतन आम बहुत लगे 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 रही पड़े कारण जो आम गुणटा सतगुण न रही पारे रजगुण पशिव रजगुण न रही पारा तम गुण पशिव तम गुणटा कौन जब शुणुले गत काली कह भूलीगली देव भाव हूँ सतगुण देव मनुष्य भाव हूँ रजगुण आम गुण हूँ कौन अज्ञान भाव पशु भाव ये गुण मान जो प्रभाव रही व्यक्ति वर्ण आश्रम सहित भी संपर्क ना कि कहीहबन भल खराब कौन आज कहीपर आज गुणर प्रभाव में आज सब गुण समस्त कंट्रोल कर भक्ति सात्विक भक्ति राजसिक भक्ति तामसिक भक्ति भक्ति को सात्विक राजसिक तामसिक कहते कि प्रकृत सात्विक भक्त राजसिक भक्त तामसिक भक्त यहाँ हूँ आप्रोप्रिएट सात्विक भक्त मान से सत्वगुण स्तर में भक्ति करुच्चा सात्विक भक्त कह रजगुण स्तर में राजसिक भक्त तम गुण स्तर तामसिक भक्त कि कम से कम सात्विक स्थिर आसवा दरकार कर्म निहार उद्देश्य पाकदर्पण भगवान श्रीकृष्ण निजर पाप को विदूरित करने एवं भगवान कर्मार्पण करने तौक आ राजसिक तामसिक भक्त है आम कौन हिंसा द्वेष एगुड़ा अंतर भितर प्रजल्प संसार बार्ता ये सब कौन ये सब कि शुद्ध भक्तिर जो गंध आम प्राप्त हो पारना आमको निर्गुण स्थित की जवाक पड़ो आम मन रखा पड़ो आम लक्ष्य हूँ निर्गुण स्थित की जवा निर्गुण स्थितर लक्षण को इस श्लोक व्याख्या कर निर्गुण स्थितर लक्षण कौन जन निर्गुण स्थिति गले तार लक्षण कौन निर्द्वंद लक्षण कौन निर्द्वंद जन निर्गुण स्थिति की नगला पर द्वंदात्मक स्थिति रही जगत को एमती या सब द्वंद्व रही द्वंद्व मान दुईटा जिनस रेब गोटे जिनस आशा करें तुम्हें सुख रुख रही लाभ रति रही शीत रही उष्ण रही सब द्वंदात्मक जगत दुईटा जिनस लग लग रमें आम कथ विचार करें जो रोचे से कथा विचार करूनी ना एट गोटे बुद्धिमान लोक मान आम तुम्हें जो जगह को जो जगह गोटे धर्म अच्छे जमी आम इंडिया रोचे ना आम बामकड़े चलु बामकड़े गाड़ी चलाऊे आम गाड़ी गुड़ा स्टेरिंग सब रईट सैड आम भारत धर्म तो विदेश गल तुम कह कहीं मुफ्ट टू लेफ्ट इंडिया चलु ତାଙ୍କ ସେଠି ରାଇଟ୍ରେ ଚାଲିବାକୁ ପଡ଼ିବ ତାଙ୍କର ସବୁ ଲେଫ୍ଟ ଷ୍ଟେରିଂ ପ୍ରାୟ ଦେଶରେ ସେ ସବୁ ଦେଶରେ ନାହିଁ ଲେଫ୍ଟ ଷ୍ଟେରିଂ ତାଙ୍କର ତାଙ୍କ ଷ୍ଟେରିଂ ଲେଫ୍ଟ ହେଲେ ସେ ଚଲେଇବ କୁଆଡ଼କୁ ତାଙ୍କ ରାଇଟ୍ ଆମର ରାଇଟ୍ ଷ୍ଟେରିଂ ଲେଫ୍ଟକୁ ସେଠି ତୁମେ କହିପାରିବ ମୁଁ କାହିଁକି ମାନିବାକୁ ଯିବି ଆମେ ଯେଉଁ ଭୂମିକାରେ ଯାଉଛେ ଆମେ ସେଇ ଯେଉଁ ଫିଲ୍ଡରେ କାମ କରୁଛେ ସେ ଫିଲ୍ଡରେ ନିୟମଟାକୁ ମାନିବାକୁ ପଡ଼ିବ ଆମେ ତାହେଲେ ଆମେ ରହୁଛେ କେଉଁଠି ମନେ ରଖିବାକୁ ପଡ଼ିବ ଆମେ ରହୁଛେ ଭୌତିକ ଜଗତରେ ଭୌତିକ ଜଗତରେ ଗୋଟେ ଧର୍ମ ରହିଛି ତୁମେ ଭଲ ପାଅ ନ ପାଅ ହେତୁ ତୁମକୁ କିଏ ମନ କରୁଛି ତୁମେ ଭଲ ନ ପାଇଲେ ତୁମେ ଶୀତକୁ ଭଲ ନ ପାଇଲେ ବି ଶୀତ ଆସିବ ଖରା ଭଲ ନ ପାଇଲେ ଖରା ଆସିବ ଦୁଃଖ ନ ଭଲ ପାଇଲେ ଦୁଃଖ ଆସିବ କାରଣ ଜଗତର ଧର୍ମଟା ରହିଛି ଆମେ ସେଇଟା ଭୁଲି ଯାଉଛେ ସମଗ୍ର ବିଶ୍ୱରେ ଏମାନଙ୍କୁ ମହାମୂର୍ଖ ବୋଲି ଏଥିପାଇଁ କୁହାଯାଏ ପ୍ରଭାତ ଏମାନଙ୍କୁ ନନସେନ୍ସ ବୋଲି କୁହନ୍ତି ଏଥିପାଇଁ କୁହନ୍ତି ପ୍ରଭାତ କୁହନ୍ତି ଏଇଟା ସବୁ ନନସେନ୍ସ ଏମାନେ ସବୁବେଳେ ପ୍ରଭୁପତି କହୁଥିଲେ ସେ ପଲିଟିକାଲ ଲିଡର୍ସ ମାନେ ଯେଉଁ ବଡ଼ ବଡ଼ ଲୋକମାନେ ସେମାନେ କେବେ କହୁନାହାନ୍ତି ଯେ ଭଗବାନ ସବୁ କିଛି କରିପାରିବେ ସେମାନେ ସବୁ କହୁଛନ୍ତି ଆମେ ସବୁ କିଛି କରିପାରିବୁ କି ସେମାନେ ଭୁଲି ଯାଉଛନ୍ତି ଯେ ପ୍ରକୃତିର ନିୟମଟାକୁ କେବେ ତୁମେ ଭାଙ୍ଗିପାରିବନି କେତେ ତୁମେ ଚାଲାକ ହେଇକି ରୁହ ଦ୍ୱନ୍ଦ୍ୱାତ୍ମକ ଜିନିଷ ରହିବ। ଏ ଜଗତର ଏଇଟା ଧର୍ମ, ମାନ ଅଛି ମାନେ ଅପମାନ ହବ, ସବୁ ଲାଗି ଲାଗି ରହିବ, ସୁଖ ଦୁଃଖ ମାନ ଅପମାନ ରାଗ ଦ୍ୱେଷ ଏ ସବୁ ଲାଗି ଲାଗି ରହିବ, ତାକୁ ଦ୍ୱନ୍ଦ୍ୱ କୁହାଯାଏ। ଆଉ ଦ୍ୱନ୍ଦ୍ୱ ସ୍ପେଶାଲିଟି ରେଫର କରୁଛି, ସ୍ପେଶାଲିଟି ସୂଚନା ଦେଉଛନ୍ତି ସୁଖ ଦୁଃଖକୁ। ଜଣେ ସତ ନିତ୍ୟ ତ୍ରିକୋଣ ପୁରୁଷ ହେଲେ ଏଠି ସେ କହୁଛନ୍ତି ନିର୍ଗୁଣତୟା ତଦ ଭକ୍ତୈବ ତ୍ରିଗୁଣାତ୍ମକ ତ୍ରିଗୁଣାତ୍ମକ ଭ୍ୟୋ ତେ ଭ୍ୟୋ ନିଷ୍କ୍ରାନ୍ତ ଭବ। ନିର୍ଗୁଣ ନିର୍ଗୁଣବତ୍ ଭକ୍ତୈବ ତ୍ରିଗୁଣାତ୍ମକ ଭ୍ୟୋ ତେ ଭ୍ୟୋ ନିଷ୍କ୍ରାନ୍ତ ଭବ। ଭକ୍ତିର ଯେଉଁ ନିର୍ଗୁଣ ସ୍ଥିତିରୁ ତୁମେ ବାହାରି ଆସ, ତୁମେ ଗୁଣରୁ ବାହାରି ଆସ ଅର୍ଜୁନ, ଗୁଣରୁ ଆମକୁ ବାହାରିବାକୁ ପଡ଼ିବ। ଏ ଗୁଣର ପ୍ରକ୍ରିୟା ଗୁଡ଼ା ଯେତେବେଳେ ଆମ ରହିଥିବ, ୟାର ପ୍ରଭାବ ଗୁଡ଼ା ରହିଥିବ ନା, ଆମକୁ କେତେବେଳେ ବିଚଳିତ କରିବ, ସବୁବେଳେ କୌଣସି ଗୋଟେ ସ୍ଥିରତା କରିବାକୁ ଦେବନି, ତାର ପ୍ରଭାବ ତାର ପ୍ରଭାବ ରହିଛି ନିତ୍ୟ। ନିତ୍ୟ ସତ୍ତ୍ୱ ଗୁଣ ଭବତି ବ୍ୟାଖ୍ୟାୟ ନିସ୍ତ୍ରୈଗୁଣ୍ୟ ଭବତି ତି ବିରୋଧ ସ୍ୟାତ୍। ନିତ୍ୟ ସତ୍ତ୍ୱ ଗୁଣ ଏଠି କହୁଛି ନିତ୍ୟ ସତ୍ତ୍ୱସ୍ତ, ଆଉ ଏଠି କୁହାଯାଉଛି ନିସ୍ତ୍ରୈଗୁଣ୍ୟ ହବ ଅର୍ଜୁନ, ଏ ଦୁଇଟା ବିରୋଧ ଭଳିଆ ଲାଗୁଛି ଚକ୍ରବାଦ କହୁଛନ୍ତି। ଆଉ ନିତ୍ୟ ସତ୍ତ୍ୱ ରହିବ ପୁଣି ନିର୍ଗୁଣ ହବ, ସେ କେମିତି କହୁଛନ୍ତି ଏଠି ବିରୋଧ ସ୍ୟାତ୍। ଅଲବ୍ଧ ଲାଭ ଯୋଗେ ଲବ୍ଧାକ୍ଷଣ କ୍ଷମତା, ନା ପୂର୍ବରୁ ଛାଡ଼ିଦେଲେ ଗୋଟେ କୋଉଠି ଅଛି ଦ୍ୱନ୍ଦ୍ୱାତ୍ମକ ପଟ ରହିଲା, ହଁ ଏଠି ରହିଲା ନିଷ୍କାନ୍ତ। ତବ ଏବ ନିର୍ଦ୍ୱନ୍ଦ ଗୁଣମୟ ମାନ ଅପମାନାଦି ରହିତମ୍। ନିର୍ଦ୍ୱନ୍ଦ ନିର୍ଦ୍ୱନ୍ଦ ନିତ୍ୟ ସତ୍ତ୍ୱସ୍ତ ଲକ୍ଷଣ କ'ଣ, ଏ ଗୁଣମୟ ମାନ ଅପମାନରୁ ଉର୍ଦ୍ଧକୁ ଯା, ଏ ମାନ ଅପମାନ ଏଟା ଗୋଟେ ଗୁଣଯୁକ୍ତ, ଏହାର କିଛି ଭ୍ୟାଲୁ ନାହିଁ। ସତ୍ୱଗୁଣ ଲୋକ ଆସିବେ ସେ ତୁମକୁ ପ୍ରଶଂସା କରିଦେବ, ରଜଗୁଣ ଲୋକ ଆସିବେ ସେ ତୁମକୁ ନିନ୍ଦା କରିଦେବ, ଗୋଟେ ତମଗୁଣ ଲୋକ ଆସିବେ ସେ ତୁମକୁ ଅପମାନ କରିଦେବ, ଏଥିରେ କିଛି ଏଟା ବଡ଼ ଏଇଟା ଗୁଣଯୁକ୍ତ ଗୁଡ଼ାକ ଏଥିରୁ କ'ଣ ଅଛି। ମାନ ଅପମାନରେ କୌଣସି କ୍ଷତି ହୁଏ ନା, କିନ୍ତୁ କ'ଣ କରାଯିବ, ଆମ ମନଟା ଗୁଣଯୁକ୍ତ ଅଛି ବୋଲି ଆଉ ଜଣଙ୍କର ମାନ ଅପମାନ ଆମେ ପ୍ରଭାବିତ ହେଇଯାଉଛି। ଭଗବାନ ଏଇ ମାନ ଅପମାନଟାକୁ ଭଗବତ ଗୀତାରେ କେତେ ଥର କହୁଛନ୍ତି, ତୁମେ ଦେଖ ଖାଲି ସୁଖ ଦୁଃଖ ମାନ ଅପମାନ ଲାଭ କ୍ଷତି, ଇଏ ତ ବିଜନେସ୍ ଆଉ ସଂସାର, ସଂସାର ଏଇ ଛଅଟା ବିଜନେସ୍। ମୁଁ ସୁଖୀ କିଏ କହୁଛି, ମୁଁ ଦୁଃଖୀ କିଏ କହୁଛି, ମୁଁ ମୋତେ ଅପମାନ ହେଲା କିଏ କହୁଛି ମାନ ହେଲା, ମୋର କିଏ କହୁଛି ମୋର ଲାଭ ହେଲା କିଏ କହୁଛି ମୋତେ କ୍ଷତି ହେଲା, ଏ ହିଁ ଏଇ ଜଗତ ହିଁ ଧର୍ମ। ଏଇଟା ଜୀବ ଉପରେ, ଜୀବ ପ୍ରକୃତି ଉପରେ ପ୍ରଭାବ ପକେଇ ପାରିବନି, ପ୍ରକୃତି ଜୀବ ଉପରେ ପ୍ରଭାବ ସବୁବେଳେ, ପ୍ରକୃତି ଧର୍ମଟା ରହିଛି ନା, ତା ଧର୍ମ ଗୁଡ଼ା ଏଇଟା ଦ୍ୱନ୍ଦ୍ୱାତ୍ମକ ଜଗତଟା ସେ ଜୀବ ଉପରେ ପକଉଛି। କାରଣ ଜୀବ ଯଦି ଚାହିଁବ ଏଥିରୁ ମୁକ୍ତ ହେବା ପାଇଁ ତାକୁ ଉଚ୍ଚତର ଶକ୍ତିର ଆଶ୍ରୟ ନେବାକୁ ପଡ଼ିବ, ସେଇଟା ହେଲା ଭକ୍ତି। ନହେଲେ ତୁମେ ମାନେ ମୁଣ୍ଡ ଖରାପ ହେଇଯିବ, ଏଇ ଯେଉଁ ଅବସ୍ଥା ସବୁ ହିପି ଭଳିଆ, ବିଦେଶରେ ଯେମିତି ହିପି ଭଳିଆ, ଏ ଭାରତର ସବୁ ସେଭଳିଆ ଅବସ୍ଥା, ଗୋଟେ ଲୋକ ମନୁଷ୍ୟଟା ହେଇଛି କେତେ ଉଦ୍ବିଗ୍ନରେ ସେ ରହୁଛି, ଗଣ୍ଡେ ଖାଇବାର ଅଛି ବଞ୍ଚିବାର ଅଛି, କେତେ ଉଦ୍ବିଗ୍ନରେ ସେ ରହୁଛି, ଆଉ ପ୍ରକୃତିରେ ଯେଉଁ ଗୁଣ ପ୍ରଭାବଟା ଏତେ ତା ଉପରେ ପକଉଛି, ସେ ଯେହେତୁ ସତଗୁଣ ନାହିଁ କ'ଣ କରୁଛି, ଇନବାଲାନ୍ସ ହେଇଯାଉଛି, ଗୋଟେ ମାନେ ତାର କ'ଣ ସ୍ଥିତି ସେ ନିଜେ ବୁଝିପାରୁନି, ଗୁଣର ପ୍ରଭାବ ସବୁ ନା। ଆଉ ବେଶୀ କଳିଯୁଗ ରଜଗୁଣ ତମଗୁଣ, ଆଉ କାର୍ଯ୍ୟ ଗୁଡ଼ାକ ସବୁ ରଜଗୁଣ ତମଗୁଣ କାର୍ଯ୍ୟ, ଯେ ଶ୍ରଦ୍ଧା କରୁଛନ୍ତି, ଯେଉଁ ପାଠ ଗୁଡ଼ାକ ସବୁ କଲେଜ କଲେଜ ପାଠ ପଢ଼ୁଛନ୍ତି, ଯେଉଁ ଚାକିରି ବାକିରି ଯାହା ସବୁ, ଏଇଟା ସବୁ ରଜଗୁଣ ତମଗୁଣ ନା, ଏତେ ସାତ୍ୱିକ ଭାବନା କିଛି ନାହିଁ। ଏଇଟା ସେଇ ଧନ୍ଦା ଗୁଡ଼ା କଲେ, ସେଇ ଟଙ୍କା ରୋଜଗାର କଲେ, ସେ ରାଜସିକ ଲୋକ ଗୁଡ଼ାକ ସେମାନେ ଭେଟିଲେ, ତାଙ୍କୁ ଦେଖିଲେ, ତାଙ୍କ ସଙ୍ଗ କଲେ, ସବୁ ରାଜସିକ ଭାବନା ତାପସିକ ଭାବନା ରହିଲା। କଳିଯୁଗରେ ଦେଖାଯିବ ବୈଦିକ ନିୟମ କହୁଥିଲା, ବୈଦିକ ନିୟମ ହିସାବରେ ଧରାଯିବ, ଆମେ କେହି ବି ଗୋଟେ ବୈଦିକ ନିୟମ ପାଇଁ ଫିଟ୍ ନୁହନ୍ତି, କେବଳ ମହାପ୍ରଭୁ ସେ ପୁରୁଣାକରି ନାମ ପ୍ରଭୁକୁ ଦେଇଦେଇଗଲେ ବୋଲି ବଞ୍ଚିବାର ଅଛି, ନହେଲେ ସୁରାଜସିକ ତାମସିକ ଏଣେ କୁହାଯାଉଛି ତୁମେ ଅସତସଙ୍ଗ କରିବନି। ଯିଏ ବାହାରେ ଚାକିରି କରି ତାର ପ୍ରଥମ କାମ ହେଲା ସେ ଅସତସଙ୍ଗ କରିବ, କ'ଣ ତୁମେ କ'ଣ କରିବ, ତୁମେ ବଞ୍ଚିବ ନା ଜଗତରେ, ଲୋକ ତ ସାଧୁ ସ୍ୱଭାବର ନାହାନ୍ତି ନା, ଏ ଆମେ ସବୁ ଦେଖିଛୁ, ଆମେ ଟିଚରମାନେ ସବୁ ଥିଲେ ଆଗରୁ ଏମିତି ନଥିଲେ ସବୁ, ଏବେ ତ ବେଶୀ ଅତ୍ୟନ୍ତ ଖରାପ ପରିବେଶ, କ'ଣ କରିବ, ଗୋଟେ ମଣିଷ ତ ପୁଣି ବଞ୍ଚିବ ନା, ସେ କେଉଁ କମ୍ପାନୀ ଲଗେ ଚାକିରି କରୁ କ'ଣ କରୁ, ମୂଲିଆଟେ ଦୁଇଟା ଡାକିକି ଆଣିଲେ ବିଲୁ ମଜୁରୀ ଦେଇକି ବିଲୁକୁ, ସିଏ ବି ସୁଧାସୁଧି ହେବେ, ସିଏ ବି କ'ଣ କହିବେ ତା ହିସାବ ପତ୍ର ନାହିଁ। ଅଶିଷ୍ଟ ସଭ୍ୟତା ଗୋଟେ, ଭାଷାଗତ ଜ୍ଞାନ ନାହିଁ ଲୋକମାନଙ୍କର, ଭାଷା ଗୁଡ଼ା ଏତେ ଖରାପ ଭାଷା ଯେଉଁଟାକି ମୁଖରେ ଧରି ହେବନି, ଉଦ୍ବିଗ୍ନ କଥାଭାଷା, ଅତି କୁଚେତନା, ଏହା ନର୍କ ଲକ୍ଷଣ ନା, ଏଇଟା ସବୁ ନର୍କକୁ ଷ୍ଟ୍ରେଟ୍ ଯିବେ, କଳିଯୁଗରେ ପୁରା 99% ଲୋକ ନର୍କକୁ ଯିବେ। ସ୍ପେଶାଲି ଏଥିପାଇଁ ଏ ବଚନ ପାଇଁ ନରକକୁ ଯିବେ, ଏମାନଙ୍କୁ ଏମାନେ ହିଁ କେବଳ ନରକକୁ ଯିବେ, ଜୀବ ପୀଡ଼ା ଦେବେ, ଏଇଟା ସବୁ ନରକକୁ ଯିବେ। ଅତ୍ୟନ୍ତ କୋପା, ଏଇଟା ଅତ୍ୟନ୍ତ କ୍ରୋଧି ଗୁଡ଼ା କରିଯିବେ ଲୋକ ଗୁଡ଼ା। ତେଣୁ ମର୍ଡର ହେଲେ ମର୍ଡର ମର୍ଡର ମର୍ଡର, ଆଗରୁ ଗୋଟେ ଲୋକକୁ ମାରିଦେଉଥିଲେ ମାନେ ସେ ଏରିଆ ଆଗ ତାକୁ ଗାଁରେ ପୁରେଇବେନି, ତାକୁ ନିଆଁପାଣି ବନ୍ଦ କରିଦେବେ, ଏଇଟା ମଣିଷ ମରା ଲୋକ ଦେଖନ୍ତି ଛୋଟ, ଏଇଟା ମଣିଷ ମରା ଲୋକଟା, ହେ ମଣିଷ ମରା ଲୋକ, ତା ପିଲା ଛୁଆ କିଏ ତାକୁ ସମସ୍ତେ ଘୃଣା କରୁଥିଲେ, ଏବେ ମର୍ଡର ଗୋଟେ କିଛି ନାହିଁ। ଏଇଟା ସବୁ ନର୍କର ଲୋକ, ନର୍କର ଲକ୍ଷଣ ନା, କଳିଯୁଗରେ ପ୍ରାୟ ସବୁ ନର୍କର ଲକ୍ଷଣ, କେବଳ ମହାପ୍ରଭୁ ଆସି ବଞ୍ଚେଇ ଦେଲେ, ସାଧୁଗୁରୁ ଆସି ବଞ୍ଚେଇ ଦେଲେ, ସବୁ ନର୍କଗାମୀ ହେବେ, ନର୍କକୁ ଯିବାର ଥିଲା ସବୁ। ଆଉ ଅତ୍ୟନ୍ତ କୋପ, ଅତ୍ୟନ୍ତ କ୍ରୋଧି, ମାନେ ପ୍ରତି କଥାରେ ଗୋଟେ କ୍ରୋଧ, କ'ଣ ଏଇ ତ ମଣିଷ ନା ଗୋଟେ, ଅତ୍ୟନ୍ତ କୋପା କଟୁକା ଚ ବାଣୀ, ଯା ବାଣୀ ଅତ୍ୟନ୍ତ କ୍ରୋଧି, ଅତ୍ୟନ୍ତ କଟୁକ, ଯାହା କଥାଗୁଡ଼ା ଭାରି କଷ୍ଟ ଦିଏ, ସେମାନେ ସବୁ ନର୍କକୁ ଯିବେ। ତୁମେ ଖାଲି ଭାବରେ ମାଛ ମାଂସ ଖାଇବା ଲୋକ ନର୍କକୁ ଯିବେ, ଆଉ ତୁମେ ଗାଳେ ଗୋଲଜ କରି କଟୁ ବାଣୀ ଦେଇକି ତୁମେ ଚାଲିବ ସ୍ୱରୂପ ଭଗବାନଙ୍କ ପାଖକୁ, ସେଇଟା ଭାବ କେବେ ଭାବନି। ବୈକୁଣ୍ଠରେ କି ଏମିତି ଭାଷା ନାହିଁ, ସ୍ୱର୍ଗପୁରରେ ବି ଭାଷା ନାହିଁ। ତୁମେ ଦେଖ ନା ଯେତେବେଳେ ଅସୁରମାନଙ୍କ ଭିତରେ ଯୁଦ୍ଧ ହେଉଛି, ଅସୁର ଦେବତାମାନଙ୍କ ଯେତେବେଳେ ଆହ୍ୱାନ ହେଉଛି, ଅସୁରମାନେ ବି ଭାଷା ବ୍ୟବହାର କରୁନାହାନ୍ତି, ଅସୁରମାନେ ବି ଭାଷା ବ୍ୟବହାର କରନ୍ତିନି କେବେ। ତୁମେ ଦେଖ ଭାଗବତ ପଢ଼, ଯେତେବେଳେ ଆହ୍ୱାନ କରାଯାଉଛି, ଅସୁରମାନେ କେମିତି ଆହ୍ୱାନ କରୁଛନ୍ତି, ଆମେ ମନୁଷ୍ୟ ଯେ ଏତେ କଟୁ କଥା କ'ଣ ଗୋଟେ କହୁଛୁ, ସବୁ ସବୁବେଳେ ମନ ଅନ୍ୟକୁ ଦୁଃଖ ଦେଲା ଭଳିଆ ଗୋଟେ ପିଞ୍ଚିଙ୍ଗ ୱାର୍ଡ କୁହାଯାଏ ଇଂଲିଶରେ, ଗୋଟେ ପିଞ୍ଚିଙ୍ଗ ୱାର୍ଡ, ଯାହା କଥାଟା ତା ଗୋଟେ କ'ଣ ହୃଦୟ ମାନେ ତା ହୃଦୟ ଭିତରକୁ ଯାଉଛି, ସେଗୁଡ଼େ ସେମାନେ ବହୁତ ଦୁଃଖୀ ହେବେ। ସଂସାର ସବୁଠୁ ବଡ଼ ଦୁଃଖୀ ହେଉଛି ଏଇ ବାଗବାଣ ଯେଉଁମାନେ ପ୍ରୟୋଗ କରନ୍ତି, ତାଙ୍କ ଜୀବନରେ ସେ କେବେ ସୁଖ ପାଇପାରିବେନି, କାରଣ ଜୀବଟାକୁ ମାରିଦେବା ସହିତ ବର ମାରିଦେଉଛୁ, ମାରିଦିଅ ଥରେ, ଶିବଜୀ ସେ କଥା କହୁଛି, ମାରିବାର ଅଛି ତ ମାରିଦିଅ ଗୋଟେ ମଣିଷକୁ, ବାକି ମଣ ମାରନ୍ତି ଦିନ ରାତି, ସେ ତଡ଼ପ ତଡ଼ପ ହେଇକି ମାରିବ। ଆଉ କଳିଯୁଗରେ ଏଇଟା ଗୋଟେ ପ୍ରୋମିନେଣ୍ଟ ଜିନିଷ, ଅତ୍ୟନ୍ତ କଟୁକ ବାଣୀ, ଅତ୍ୟନ୍ତ କ୍ରୋଧି, ଅତ୍ୟନ୍ତ କୋପାଇ, ଟିକେ ଦେଖିବ ଗାଡ଼ି ଯାଉଛୁ, ଟିକେ କଥା ମାଡ଼ ପିଟା ପିଟି କରି ବାଡ଼ା ପିଟା ଲାଗିଯିବେ ସାଙ୍ଗେ ସାଙ୍ଗେ, ଏଇଟା କ'ଣ ତୁମେ ମଣିଷ ନା କ'ଣ, ଅତ୍ୟନ୍ତ କ୍ରୋଧି, ନର୍କକୁ ସବୁ ଯିବେ ନା ମାନେ, ଏଇସବୁ ଏ ଗୁଣ ପ୍ରଭାବ ଗୁଡ଼ାକ, ତମ ଗୁଣ ଗୁଡ଼ାକ ହେଲେ ଏଇସବୁ ଗୁଣ ହବ, ଆହାର ଗୁଡ଼ା ସବୁ ତମ ଗୁଣ ଆହାର, ରାସ୍ତା କଡ଼ରେ ଠିଆ ହେଇ କ'ଣ କୁଆଡ଼େ ଖାଉଛନ୍ତି ସବୁ ପଚା ମଚା ଜିନିଷ, ସବୁ ଯାହା ହେଲା ସବୁ ତ ଖାଇ ପକଉଛୁ। ସବୁ ଯେତିକି ପ୍ୟାକିଂ ଜିନିଷ 90% ହେଉଛି କ'ଣ ଭାବିଲି, ଟମାଟୋ ତା ସିଜିନ ଖରା କ'ଣ କେଉଁ ଦିନ ହବ, ଶୀତ ଦିନ ହବ, ତୁମେ ତାକୁ ସସ୍ କରିକି ବନେଇକି ମୁଁ ରଖିବି, ଏବେ ବା କ'ଣ କେଉଁଟା ଗୋଟେ ବାହାରିଥିଲା ପେପରରେ ବାହାରିଥିଲି, ପଚା ଟମାଟୋ ଆଉ ଗୋଟେ କ'ଣ ତାକୁ ବ୍ୟବହାର କରାହଉଛି କେଉଁଥିରେ ଧରା ପଡ଼ିଛି, ସେଟା ଗୋଟେ କ'ଣ କେଉଁଥିରେ ବାହାରିଥିଲା ପେପରରେ ମୁଁ ଏବେ ଦେଖୁଥିଲି, ପଚା ଯେଉଁ ଟମାଟୋଟାକୁ ସବୁ ଇଏ ହେଉଛି ତାକୁ ସବୁ ନେଇକି ତାକୁ ମଣିଷ ଖାଇବାରେ ବାସନ ପକେଇଦେଲେ ଇଏ ତାକୁ ଖାଇଲେ ଆଉ ତମ ଗୁଡ଼ାକ କେହି ଘରେ ଦେଖୁନି, ସବୁ ଖାଲି ବଜାର ଖାଲି ଖାଲି କୁକୁର ଯେମିତି ବୁଲେ ବିଷ୍ଠା ଖାଇବା ନାହିଁ କି ସବୁ ଦେଖି ବଜାର ବୁଲୁଥିବେ। ଆମ ଛୁଆବେଳେ ମୋର ମନେ ଅଛି ଘରେ କେବେ ହେଲେ ପ୍ରପୋଜାଲ ଦେଲେ ଝିଅ ପ୍ରପୋଜାଲ ଆସିବେ କି ଭାଇ ବିବାହ କି ଝିଅ ଭଉଣୀ ବିବାହ ସେ ପଚାରିବେ ସେ କେଉଁଠିକାର ଛୁଆ, ହା ବଜାରିଆ ଛୁଆଙ୍କୁ ଦେବ, ବଜାରିଆ ଛୁଆଙ୍କୁ ଝିଅ ଦେବ, ସେଠୁ ବୋଉ ଆଣିବ ସେଟା ବଜାରିଆ ଲୋକ ଗୁଡ଼ାକ ଇଏ ଶବ୍ଦ କହୁଥିଲେ, ମୁଁ ଜାଣିନି ସେଟା କେତେ ପରଫେକ୍ଟ କିନ୍ତୁ କହୁଥିଲେ ବଜାରିଆ ଘର ସେଟା ବଜାରିଆ ଛୁଆ ଗୁଡ଼ା ତାଙ୍କର କିଛି ସଂସ୍କାର ନାହିଁ। ବର୍ତ୍ତମାନ ବଜାର ହେଲା ଜୀବନ ସବୁଗୁଡ଼ା ଗ୍ରାମକୁ ଛାଡ଼ିକି ଭଗବାନ ଗ୍ରାମରେ ରହୁଥିଲେ, ଭଗବାନଙ୍କ ଅଫିସ ଥିଲା ଗ୍ରାମ, ଭଗବାନ ଗ୍ରାମରେ ରହୁଥିଲେ, ଗାଈମାନଙ୍କ ଭିତରେ ରହୁଥିଲେ, ବୃକ୍ଷମାନଙ୍କ ଯମୁନା ତଟରେ ରହୁଥିଲେ, ଖାଲି ପାଦରେ ଚାଲିଥିଲେ, ଇଏ ବଜାରରେ ଗାଡ଼ି ଗୁଡ଼ା ଚଢ଼ି ଚଲେଇବେ ଆମେ ସୁଖୀ ହବୁ, ପାଗଳ କି ମଣିଷ ପାଗଳ ହବ ନା, କିଏ ପାଗଳ ହବ, ମଣିଷ ପାଗଳ ହବ, ମଣିଷକୁ ଡରିକି ଭୂତ ମାନଙ୍କୁ ନାହାନ୍ତି ପଳେଇଗଲେଣି କୁଆଡ଼େ, ଅଛନ୍ତି କହିଲେ ଭୂତ, ଭୂତ କ'ଣ ଇଏ ତ ମଦ ମାଂସ ଖାଇକି ଇଏ ତ ଭୂତ, ଭୂତ ଡରିକି ପଳେଇଲେଣି ମଣିଷକୁ, ଇଏ ଯେଉଁ ଡ୍ରେସ୍ ପିନ୍ଧିକି ଅଧା ବୁଢ଼ା ବୟସରେ ଅଧା ପ୍ୟାଣ୍ଟ ପିନ୍ଧିକି ଯାହା ସବୁ ମୋବାଇଲ ଧରିକି ଯେମିତି ଭୂତ କହିଲା ଇଏ ବାବା ଇଏ ଆମ ଡବଲ ଭୂତ, ଇଏ ଏଇଟା କ୍ରୋଧି ଗୁଡ଼ାକ ସବୁ, ଅତ୍ୟନ୍ତ କୋପା କଟୁକା ଆଚ ବାଣୀ, ଦରିଦ୍ରତା ସୁଜନ ଏସବୁ ବହି ସବୁବେଳେ ଦରିଦ୍ର ଭଳିଆ, ଯେତେ ଟଙ୍କା ପଇସା କଲେ ମୋର ଟଙ୍କା ନାହିଁ ଟଙ୍କା ନାହିଁ ଟଙ୍କା ନାହିଁ, ଖାଲି ପଇସା ପତ୍ର ଦୌଡ଼ୁଥିବେ ସବୁ, ଏଇଟା ସବୁ ନର୍କକୁ ଯିବେ, ଲୋଭର ଇଏ ନା, ଏସବୁ ନର୍କକୁ ଯିବା ରାସ୍ତା ବା, ଦରିଦ୍ର ଚାତ ସୁଜନ ଏସବୁ ବହିରି ସବୁବେଳେ ଗଣ୍ଡଳ ବଧୁ ସୁଜନ ସାଙ୍ଗରେ, ସବୁବେଳେ ଗଣ୍ଡଳ ଦେଖିବାକୁ ଲାଗିଥିବ ବନ୍ଧୁବାନ୍ଧବ ସାଙ୍ଗରେ, ଭାଇ ଭାଇ ବନ୍ଧୁବାନ୍ଧବ, ନିଚ ପ୍ରସଙ୍ଗା କୁଳହୀନ ସେବା ଚିହ୍ନାନି ଦେହେ ନରକ ସ୍ଥିତାନ, ଭଗବାନଙ୍କ ସତ୍ୟ ସବୁ ସାର୍ ଲେଖିଦେଇଛନ୍ତି ସବୁ, ଆଉ ଏଇଟା ନରକର ଚିହ୍ନ, ଏଇ ଲୋକଟା ନରକକୁ ଯିବ ବୋଲି ଜାଣିଦେବ, ଏଇଠୁ କଳ ଭାବିଲେ ବୁଝୁଛ କି ନାହିଁ, ତୁମ ଗାଁରେ କିଏ ନରକକୁ ଯିବ କିଏ ସ୍ୱର୍ଗକୁ ଯିବ, ତ ଆଣ ମୁଁ ଦେଇଦେବି ଲିଷ୍ଟ, ଆଣ ମୁଁ ଦେଇଦେବି କିଏ ନରକକୁ ସ୍ୱର୍ଗକୁ ଯିବ, ଆଣ ମୁଁ ଲିଷ୍ଟ ଦେଇଦେବି। ଶାସ୍ତ୍ର ତ କହୁଛି ଆଉ ତୁମେ ତୁମର କ'ଣ ଯଜ୍ଞ କରୁଛ ତପ କରୁଛ, ଆମର କ'ଣ ମିଳିବ, ଏଇଟା ସବୁ ନରକକୁ କେହି ଲୋକ ଯିବେ। ନୀଚ ପ୍ରସଙ୍ଗ ସବୁବେଳେ ତାଙ୍କ ମୁହଁରେ ଗୋଟେ ଖରାପ କଥା ଆସୁଥିବ, ସବୁବେଳେ ନୀଚ ପ୍ରସଙ୍ଗ, ଇଏ ଖାଇଗଲା ସେ ନେଇଗଲା ଏଇଟା ହେଇଗଲା ପରର, ସବୁବେଳେ ପର, ଏମାନେ ସବୁ ନରକକୁ ଯିବେ। ଭଗବାନ କେବେ ଏଇଟା ଭଲ ପାଆନ୍ତିନି, ପ୍ରଭୁ କେବେ ଭଲ ପାଆନ୍ତିନି। ଦୋଷ କିଏ ଦେଖିପାରିବ, କିଏ କାହା ଗୋଟେ ଯିବକୁ ଶୋଧନ କରିପାରିବ, ଭଗବାନ କରିପାରିବେ ନା। ତୁମେ ଗୋଟେ ଗୋଟେ ଯିବକୁ ସବୁବେଳେ ନୀଚ ପ୍ରସଙ୍ଗ, ନୀଚ କଥା କହି 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 ତୁମେ ନୀଚ ହେଇଯିବ। ନୀଚ ପ୍ରସଙ୍ଗ କୁଳହୀନ ସେବା, ଜାତି କୁଳରେ ଗୋଟେ ସେବା ଅଛି ନା, ତୁମେ ତାକୁ ଛାଡ଼ିକି ସବୁ ନୀଚ ସେବା କରିବ, ବ୍ରାହ୍ମଣ ହେଇକି ମଦ ବେପାର କରିବ, ଛେଳି କାଟିବ, ଫାର୍ମ କୁକୁଡ଼ା ଫାର୍ମ କରିବ, ନିକୁଳହୀନ ସେବା। ଚିହ୍ନାନି ଦେହେ ନରକ ସ୍ଥିତାନ, ନରକ ସ୍ଥିତାନ ଚିହ୍ନାନି ଦେ, ନରକର ସ୍ଥିତ ଏଇଟା ନରକର ଥିଲା ଏ ଲୋକ ତା ଚିହ୍ନ କାହିଁ, ଏ ଲକ୍ଷଣ ହଉଛି ନରକର ଏ ଲୋକ ଥିଲା, ଯିବ କୁଆଡେ ନରକ, ଯଦି ଏଟା ଚେଞ୍ଜ ନ କଲା ମଣିଷ ଜନ୍ମରେ ନରକକୁ ଯିବା, ଥିଲା ନରକରେ ବର୍ତ୍ତମାନ ଚିହ୍ନଟା ଦେଖାହଉଛି ପୁଣି ନରକକୁ ଯିବା। ସବୁ ସବୁ କୁହାଯାଏ ବୈକୁଣ୍ଠକୁ ଯିବାର ଲକ୍ଷଣ କହିଦେଲେ ଭଗବାନ, ଗୀତାରେ କହିଦେଲେ ନା, ନିର୍ମାଣ ମୋହୋଜିତ ସଙ୍ଗ ଦୋଷ ଆଧ୍ୟାତ୍ମ ନିତ୍ୟ ବିନିବୃତ୍ତ କାମ। ସେଠି ତାପରେ କଣ ରହିଲା, ଦ୍ୱନ୍ଦ୍ୱ ବିମୁକ୍ତ ସୁଖ ଦୁଃଖ ସଙ୍ଗୀ ଗଛନ୍ତି ଅମୁଡ଼ା ପଦମ ଅବ୍ୟୟତ। ସେଠି ଦ୍ୱନ୍ଦ ସେଇ ସେଇ ଦ୍ୱନ୍ଦ୍ୱକୁ ଥାଏ, ଏ ଦ୍ୱନ୍ଦ୍ୱାତ୍ମକ କଲେ ଗୁଣମୟ ମାନ ଅପମାନ, ଚକ୍ରବାଦ ଲେଖିଲେ ଗୁଣମୟ ମାନ ଅପମାନ ଏଇଟା ହବ ଜଗତରେ। ବହୁତ ଲୋକ କଥା ବହୁତ କିଛି କହିବେ, ରାମଙ୍କୁ କହୁଥିଲେ, କୃଷ୍ଣଙ୍କୁ କହୁଥିଲେ, ରାଧାଙ୍କୁ କହୁଥିଲେ, ସୀତାଙ୍କୁ କହୁଥିଲେ, ସମସ୍ତଙ୍କୁ କହୁଥିଲେ, ଆମକୁ ବି କହିବେ, କାହା ମୁଖକୁ ତୁମେ ବନ୍ଦ କରିପାରିବନି। ସେ ଛୁଆଟି ବେଳେ ମୁଁ ଶୁଣିଥିଲି କୁହନ୍ତି, ଦେଉଳ ତୁଳିଲେ ନା ପଡ଼ିବ, ବାଟରେ ଝାଡ଼ା ଗଲେ ବି ନା ପଡ଼ିବ, କହିଲେ ଶୁଣିଛ ନା କଥା, ବାଟରେ ଯିଏ ମଳତ୍ୟାଗ କଲା ତାକୁ କହିବି ହାଏ ବାଟରେ ଝାଡ଼ା, ଦେଉଳ ତୁଳିଲେ ତୁମର କେଉଁଟା ଦରକାର, ଯାହାକର ନା ପଡ଼ିବ ଗୋଟେ ସଂସାରଟା କେମିତି, ସେ କେବେ ତୁମକୁ ଭଲ ସାର୍ଟିଫିକେଟ୍ ଦେବେନି, ଭଗବାନ କହିଛନ୍ତି ଆଉ ଆମକୁ ଛାଡ଼ିବେ, ତୁମେ କେବେ ପାଖା ମୁଖ ବନ୍ଦ କରିପାରିବନି, ସବୁବେଳେ ଲୋକ କହିବେ ଏ ଦନ୍ଦା ତୁମ ଜଗତଟା ଆଉ ସେ ଯେତେ ଭଲ କରିବେ କିଛି ଲୋକ ତୁମ ଶତ୍ରୁ ରହିବେ, ସେଠି ଭଲ କାହିଁକି ନା ୟା ଦ୍ୱାରା ଆମର ଜଗତ ପ୍ରତି ଗୋଟେ ମୋହ ଭାଙ୍ଗିବ ନା, ଆମେ ସମ୍ମାନ ଆଶାରେ ଜଗତରେ ଯେତେ ଲୋକ ତୁମର ଯେତେବେଳେ ତୁମକୁ କେହି ସମ୍ମାନ ନ ଦେବେ ସେତେବେଳେ ତୁମେ ଠିକ ଭଜନ ହବ, କିନ୍ତୁ ଆମେ ବିଚଳିତ ରଜଗୁଣ ଲୋକ ରହିପାରିବେନି ତ ସମ୍ମାନ ନହେଲେ, ସେ ସମସ୍ତେ ଚାହାନ୍ତି ଆମେ ଲୋକଙ୍କ ଗହଳି ଭିତରେ ରହିବୁ, କାହିଁକି ମୋ କ୍ୱାଲିଟିଟା ଲୋକମାନେ ଦେଖିବେ, ଏକୁଟା ରହିପାରିବେନି ଆଉ ଏକୁଟା ମୋଟ ରହିପାରିବେନି, ପାଗଳ ହେଇଯିବ ଆଉ, ଏକୁଟା ତୁମେ ଜଣେ ରଖିଦେବୁ ନା, ଏକୁଟା ଗୋଟେ ଗୋଟେ ହେଇ ବରଗଛ ବାବୁଲିଆକୁ ଦେଖାବେ ପୋଖରୀ ପାଖରେ, ସେଠୁ କୁଡ଼ିଆ କରିଦେବ ବାବୁଲିଆକୁ ନେଇ ଢୁକେଇଦେବି, ସେଠି ରହିବ ତୁମେ ପାଗଳ ହେଇଯିବ ତୁମେ ଆଉ, ବାବୁଲିଆକୁ ବୋଲି ଦେଖିବାର ଅଛି ଲୋକ, ବାବୁଲିଆ ଆସିଲେ କ'ଣ ଆଉ କ'ଣ, ଲୋକ ଲୋକ ନ ଦେଖିଲେ ପାଗଳ କଳିଯୁଗ ଲୋକ, ଆଉ ତାଙ୍କର ସବୁ ବ୍ୟବସ୍ଥା ଭଗବାନ ସେ ନେଇ କରୁଛନ୍ତି ଆଉ, ଏଇ ଗୋଷ୍ଠୀ ଆନନ୍ଦ କାହିଁକି ଆଚାର୍ଯ୍ୟମାନେ କଲେ, ସେ କ'ଣ ଆମର ଶତ୍ରୁ ନା କ'ଣ, ସେ ଦେଖିଲେ ଏଇଟା ମୋଟେ ଭୋଜନ କରିପାରିବେନି, ଗୋଷ୍ଠୀ କିଛି ନହେଲେ ଇନ୍ସପିରେସନ ଉତ୍ସାହରେ କିଛି ଆଗେ ଉତ୍ସାହ ତ ନାହିଁ ଏମାନଙ୍କର, ଏକୁଟିଆ ରହିଗଲେ ତୋର ନିଜର ଉତ୍ସାହ ଆନ୍ତରିକ ଉତ୍ସାହ ଯାହାର ଥିବ ସେ ଭୋଜନ ଏକୁଟିଆ ଯିଏ ରହିବ, ତାର ନିଜର ଉତ୍ସାହ ଅଛି ନା ଭୋଜନ କରିବାର କରିଦେବ, ଆଉ ଯାହାର ନିଜର ଉତ୍ସାହ ନାହିଁ ସେ ଏକୁଟିଆ ରହିବ ସେ ପୁରା ତଳି ତଳାନ୍ତ ହେଇଯିବ, କେବଳ କାମ 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 ଚିନ୍ତା କରିକି ତଳକୁ ପଳେଇବ, ଏକୁଟିଆ ରହିଲେ ବେଶୀ ନା, ଏକୁଟିଆ ରହିଲେ ତମ ନିଜର ମାନସିକ ସ୍ଥିର ଜାଣିପାରିବ, ଆଉ ସେଇଟା ଆଚାର୍ଯ୍ୟମାନେ କହିଯିବେ ପଳଉ ସଙ୍ଗ ଶକ୍ତି ଖରାପ ହେଇଯିବେ, ଏମାନେ ଗୁଣ ଗୁଣଯୁକ୍ତରେ ପଳେଇବେ, ଏକୁଟିଆ ରହିଲେ କରିବେ କେ କରିବେ କିଛି, ଶୋଇଯିବେ ଶୋଇଯିବେ, ଖାଇଯିବେ ଖାଇଯିବେ, ଭୋଜନ କରିବେ କରିବେ, କିଦିନ କରିବେ କେ ତାପରେ ଛାଡ଼ି କୁଆଡ଼େ ପଳେଇବେ, ଏ ଦ୍ୱନ୍ଦ୍ୱମୟ ଜଗତଟା ଗୁଣଯୁକ୍ତ ଏକୁଟିଆ କି ରହିପାରିବେନି, ସେଥିପାଇଁ ସେ ଲେଖିଦେଲେ ପ୍ରତିଷ୍ଠାର ପ୍ରତିଷ୍ଠାର ଘରେ ପ୍ରତିଷ୍ଠାର ତରେ ନିର୍ଜନର ଘରେ ତବ ହରିନାମ କେବଳ କହିତବ, ଠକାମି ଧନ୍ଦାଟା କୈତବ କହିଦେଲେ ଆଉ, ତବ ହରିନାମ ତୁମର ହରିନାମ ହେଉଛି କେବଳ କୈତବଟା, କେବଳ କହିତବ ଆଉ ଲୋକ ଠକାମି କ'ଣ ମନ ଭିତରେ କ'ଣ ଦେଖ ମୋତେ, ମୁଁ କେମିତି ଏକୁଟିଆ ରହିଛି ମୁଁ କେମିତି, ସେଥିପାଇଁ ସବୁ ତ୍ୟାଗ କଲେ ସଦା ସବୁ ଛାଡ଼ିଦେବ, ଯେଉଁଟା ତ୍ୟାଗ କରିପାରେ ନା ତ୍ୟାଗ କରିହୁଏ ନା ସେଇଟା ହେଉଛି ପ୍ରତିଷ୍ଠା, କେହି ଏ ଜଗତକୁ ଏମିତି ତିଆରି କରାଯାଇଛି କେହି ଅଯୋଗ୍ୟ ବୋଲି ଭାବିପାରିବେ ନାହିଁ, କେବଳ ଯିଏ ମହାପ୍ରଭୁଙ୍କ କୃପା ମହା ଗୌର ଗୌରଭକ୍ତଙ୍କ କୃପା ଭାବେ ସେ ଯୁଗ ଅଯୋଗ୍ୟ ବୋଲି ମନେ କରିବେ, କେବଳ ହେଇପାରିବନି। ସମସ୍ତେ ଯୋଗ୍ୟ, ଯେହେତୁ କଳିଯୁଗର ଗୁଣଯୁକ୍ତ ଗୁଣଟା ବହୁତ ପ୍ରଭାବ ରହିଲା ରଜଗୁଣୀ ତମଗୁଣୀ ଆଉ ବିଲକୁଲ, ଆଉ କ'ଣ କହିବ, ଏଗୁଡ଼ା କିଏ ରହିବ, ଏଗୁଡ଼ା ସେ ଗୋଷ୍ଠିଆ ମନ୍ଦିରରେ ଆମର ରଖାଯାଇଛି କାହିଁକି, ଗୋଷ୍ଠାରେ ଉତ୍ସାହ, ବର୍ତ୍ତମାନ ଉତ୍ସାହରେ ଜଗତରେ ଚାଲିଛି ନା ପାଠ ପଢ଼ୁ, ଆଉ ଯେଉଁ ମାଷ୍ଟର ବାଡ଼ିଲା ଲୋକ ହେଉଛି କି, ମାଷ୍ଟର ବାଡ଼ି ପଡ଼ୁଛି କାହିଁ ବାଡ଼ୁନି, ବାଡ଼ାବାଡ଼ି ଯୁଗ ଚାଲିଗଲା, ଧମକା ଧମକି ଯୁଗ ଚାଲିଗଲା, ଗାଳି ଯୁଗ ଚାଲିଗଲା, ଘର ହଉ ତମ ସ୍ତ୍ରୀ ଛୁଆ ପିଲା ପାଠ ସବୁଆଡ଼େ ବଦଳିଗଲେ, ମଠ ମନ୍ଦିର କେଉଁଠି ତୁମେ ଗାଳି ଦେଇପାରିବନି, କିଛି କରିପାରିବନି ଆଉ, କାହିଁକି ନା ଏମାନଙ୍କର ନାହିଁ, ଆମେ ଉତ୍ସାହ ଦେଇକି ଯା କିଛି କାର୍ଯ୍ୟ କରିବ ଆଉ, ଉତ୍ସାହ ଦେଇ ଟିକେ ଉଠେଇବ ଛୁଆଙ୍କୁ, ବଢିଆ ବଢିଆ ବଢିଆ, ସେ କ'ଣ ଗୋଟେ କୁହନ୍ତି ଢଗ ଅଛି ପ୍ରଧାନ, ଏଇ ଫର୍ମୁଲାରେ କେବଳ ତୁମେ କିଛି କରିପାରିବ କରିପାରିବ ନା କିଛି କରିପାରିବ, ପରସ୍ପର ମ୍ୟୁଚୁଆଲ ପ୍ଲିଜିଂ ୱାର୍ଲ୍ଡ, ସେ କୁହନ୍ତି ମ୍ୟୁଚୁଆଲ ପ୍ଲିଜିଂ ୱାର୍ଲ୍ଡ, ବର୍ତ୍ତମାନ ଜଗତରେ ଆଇଲା, ଇଏ ତାକୁ ଟେକିବ ସେ ତାକୁ ଟେକିବ, ହଁ ବହୁତ ବଢିଆ ଭାବିଲେ, ବହୁତ ବଢିଆ ଭାବିଲେ, ହଁ ତୁମେ ବି ବହୁତ ବଢିଆ, ବାସ ତୁ ତ ମୂତିରେ ମୁଁ ତ ମୂତିରେ, ହେଁସ କାପ ପାଇଁ ଧୋଇବା ଆଲୋ ମୂତିରେ ଶୋଇବା, ଏ ଯେଉଁ କହିଛନ୍ତି ସେଇଟା ସେ ଆଉ, ତୋ ଦୋଷକୁ ତୁ ନଚେଇବୁ ମୋ ଦୋଷକୁ ମୁଁ ନଚେଇବୁ, ଆଉ ତୁମେ ଖାଲି ଉପର ପ୍ରଶଂସା କରିବ ମୁଁ ଉପର ପ୍ରଶଂସା, ଏଇମିତି ଦୁନିଆ ଚାଲେ, ପ୍ରଭୁ କେମିତି କହିଲା ଭଲ, ହଁ ବହୁତ ସୁନ୍ଦର ଭକ୍ତ ସେ, କାଁ ସେ ପ୍ରଭୁ ବହୁତ ସୁନ୍ଦର, ଖାଲି ସୁନ୍ଦର ସୁନ୍ଦର କହି ଖାଲି ଚଳିବାର ଅଛି ଗାଡ଼ି, ଏତିକି ନଶୁଣିଲେ ମୁଣ୍ଡ ପାଗଳ ଆଉ, ପ୍ରଶଂସା ନଶୁଣିଲେ ମୁଣ୍ଡ ପାଗଳ ହେଇଯିବ ଯିବାର, ହେ ଏକୁଟେ କିଏ ରହିପାରିବେନି, ଖାଲି ଛଞ୍ଚନି କୁଆଡ଼େ ଯିବ, ଲୋକ ମୋତେ ଦେଖିବାର ଅଛି, ଯାହା ମୁଁ କରିବି କିନ୍ତୁ ଲୋକଙ୍କୁ ମୋର ପ୍ରଶଂସା ଦେବାର ଅଛି, କ'ଣ କରିବ ଏଇ ତ ରଜଗୁଣ ତମଗୁଣର ଜିନିଷ ଗୁଡ଼ାକ, ସେ ଆଚାର୍ଯ୍ୟ ମାନେ କ'ଣ କହିଲେ, ଇଏ ତ ବୋକା, ଇଏ କ'ଣ କହୁଛି, ଲୋକ ସଙ୍ଗ ରହିଲେ ମୁଁ ଟିକେ ଭକ୍ତ ହେଇଗଲେ, ଲୋକ ମୋତେ ଜାଣିବେ ମୁଁ ବହୁତ ବଡ଼ ବାବା, କିଛି ଜାଣିନି ଯେ ପଛରେ ଗୋଟେ କ'ଣ ଅଛି, ନିନ୍ଦା ରହିବ ନା, ତତେ ଯିଏ ପ୍ରଶଂସା କରୁଛନ୍ତି, ତୁମର ଗୋଟେ ଗ୍ରୁପ ଭାରିବେ ପ୍ରଶଂସା ଗ୍ରୁପ, ଆଉ ନିନ୍ଦା ଗ୍ରୁପ ବି ଭାରିବେ, ଜଗତରେ କାହାକୁ ଛଡ଼ା ଯିବନି, ମାୟାଦେବୀ ଏମିତି ସୁନ୍ଦର ବ୍ୟବସ୍ଥା କରିଛନ୍ତି, ଜୀବକୁ ପୁରା ଶୋଧନ କରିକି ଛାଡ଼ିଦେବେ, ଗ୍ରାଇଣ୍ଡର ଯେମିତି ପଶିଲେ ଭାବିଲେ କ'ଣ ହବ, ସବୁ କେଉଁଠି ପେଶି ହବ, ଯେଉଁଟା ନ ପେଶି ହବ ସେଇଟା ଅଧା ବି ହବ ନା, ଆଉ ସବୁ ଖାଲି ପେଶି ହେଇଯିବ ନା, କେତେଟା ଅଛି ଅଧା ଫୁଲ୍ ପେଶି ହବନି, କ'ଣ ହବ, ସେ ମାଡ ହେଇକି ସେ ବ୍ଲେଡ଼ରେ ଅଧା ଫାଳେ ସେ ଖଣ୍ଡେ ଖଣ୍ଡିଆ ହେଇକି ରହିବ, ସେଭଳିଆ ଜଗତର ତୁମକୁ ପୁରା ପେଶି ନ ହେଇପାରିଲ ବି ଅଧା ଅଧା ପେଶି ହେଇକି ଯିବ, ଛାଡ଼ିବେନି ମାୟାଦେବୀ, ତାଙ୍କ ଡ୍ୟୁଟା ଏଇଟା, ଆଉ ବୈଷ୍ଣବୀ ସେ ଆଉ ପିଟେଇକି ତୁମକୁ ସାଇଜ୍ କରିବେ, ଆଉ ଜଗତରେ ଏଇଟା ଦ୍ୱନ୍ଦ୍ୱାତ୍ମକ ଭଗବାନ କହୁଛନ୍ତି ଦ୍ୱନ୍ଦ୍ୱ, ତୁମେ ଯଦି ସେଇଠି ରହିଗଲ ମାନବମାନ ରହିଗଲ ଆଉ ନିର୍ଗୁଣ ସ୍ଥିତିକି ଯାଇପାରିବ ନାହିଁ, ମୋର ଅସମ୍ମାନ ଏଇ ଛାଡ଼ିକି ଅଧା ପଳାଉଛନ୍ତି ଏଇଥିପାଇଁ ନା, ଆଉ ମୁଁ ଯାଇଥିଲି ମନ୍ଦିର ମୋତେ ଏମିତି କଥାବାର୍ତ୍ତା କଲେ, ଘରେ କୁହ ନା ବାବୁ ଲେବୁ, ମଠରେ ତ ମୁଁ କହିଦେଲା ବେଳକୁ ହଁ ମୋତେ ଏମିତି କହିଲେ, ଘରେ ମାତା ଦେଲେ କହୁଛନ୍ତି ପିଲା ଛୁଆ କହୁଛନ୍ତି, ଯାହା କୁହ ତୁମେ ହଉ ଝିଅ ହଉ ଘରେ କ'ଣ ହବ, ଘର କଥାଟା କାହାକୁ କଷ୍ଟ ଲାଗୁଛି, ଏଇ ଯେତେବେଳେ ଯାଉଛ ବିଚିତ୍ର ମାୟା, ଭଗବାନ ଏମିତି ମାୟା କରୁଛନ୍ତି ନା, କେବଳ ଭାଗବତ ଦୃଷ୍ଟିରୁ ନୁହେଁ ଦେଖିପାରିବେ ଦେଖିପାରିବ, ମାନବ ମାନେ ମାନବ ମାନ ଜିନିଷଟା, ଆଉ ଅନୁକୂଳ ଜିନିଷଟା ମନ ଅନୁକୂଳ କରିଦେଉଛି, ସେ ଅନୁକୂଳ କରିଦେଲେ ଦୁଃଖ ଲାଗିବନି, ପିଲା ଛୁଆ କ'ଣ ଅନୁକୂଳ କରିଦେଇଛି, ମଠରେ ଗୁରୁ ବୈଷ୍ଣବ ଅନୁକୂଳ କରୁନି, ସେଦିନ ତାକୁ ଏଇଟା ସବୁ ବିପରୀତ ଲାଗିବ, ଏ ଦେଖୁନ ତୁମେ ଯାଉଛ ଏଠିକି ଏଠି ବସ୍ରେ ଯାଉଛ, ବସ୍ରେ ଗଲାବେଳେ ଧକ୍କା ଖାଇଛି ଭାବିଲେ, କେଉଁଠୁ ତୁମେ କହୁ ତୁମ ତୁମ ଏରିଆକୁ ଆସିକି ଧକ୍କା ଖାଇ ଖାଇ ମରିଯାଇଛି, ସେ ଯେଉଁ ଚଣ୍ଡୀଖୋଲ ଆସିକି ବସି ଓହ୍ଲେଇବି, ସେ ଯେଉଁ ଅଛି ଆମର ସେ ଯେଉଁ ବାଁ ଶାଢ଼ୀ ଗଲା ବେଳକୁ ସେ ଗୋଟେ ମିଠା ଦୋକାନ ଅଛି ସେଇଠି ଆସି ବସି, କାହା ବସିବାକୁ ଜାଗା ନାହିଁ, କ'ଣ କରିବ ଆଉ, ତୁମ ବସ ଆଣିଲେ ମୋତେ ଡର ଲାଗେ ଲୋକଙ୍କୁ ଦେଖିଲି, ଏ ଝିଅକୁ ତ କିଛି ମାନିବାର ନାହିଁ ତୁମ ଏରିଆ, ତୁମ ଏରିଆ କ'ଣ ସବୁବେଳେ ଏମିତି ହେଲାନି, ସେ ତ କିଛି ଦୁଃଖର ନାହିଁ, ଆଉ କ'ଣ କରିବୁ, ସେ ମୁଁ ଦେଖିବି କେଉଁ ଗାଡ଼ି ଫାଙ୍କା ଅଛି ବସିଥିବା, ଯାଉ ଏ ଗାଡ଼ି ଦେଖିବା କ'ଣ, ଆଉ ବାଲେଶ୍ୱର ରହିଲେ କୁଆଡ଼େ ଯିବୁ, ଆଉ ସେଠି ସେ ସେ ଦୋକାନଟା ତାର ବସ୍ତା ଚେୟାର ଲୋକ ତାଙ୍କର ପିଆଜ ରସୁଣ ଖାଆନ୍ତି, ଆଖ ମୁଁ ମୁଁ ବୁଲେଇକି ଆଣି ବସିକି ବସ ବସି ଜପ କରେ ଆଉ କ'ଣ, ଆଉ ସେ ଗାଡ଼ିରେ ଯେତେବେଳେ ତୁ ଉଠିଯିବୁ ସେ ଟମାଟର କହ ସେଠି ଆସୁନା, ଇଏ ଆସିଲା ବୋଲି ମାରିଦେବ ଗୋଟେ ଠେଲା ଭିତରେ ବର୍ତ୍ତେ ଭର୍ତ୍ତି କରିଦେଇଥିବୁ ଆଉ କ'ଣ, ଏଣେ ଦେଖିଲେ ଝିଅ ବୋଉଟା ଠେଲୁ ଥିବ ଆମକୁ ଛାନିଆ ଲାଗୁଥିବ, ଝିଅ ବୋଉଟା ଗୋଟେ କ'ଣ ଠିଆ ହୁଏ ଏଠି, ତୁ କୁଆଡ଼େ ତୋ ଗୋଡ଼ ଏ ପାଞ୍ଚ ସାତରେ ଆସି ମୋ ଗୋଡ଼ ଗୋଟେ ପାଦ ଗୋଟେ ପାଦରେ ମୁଁ ସେଇ ପଞ୍ଚୁପାଣ୍ଡବ ନା କ'ଣ ଗୋଟେ ଲେଖା ନା କ'ଣ ଏଟା ପଞ୍ଚୁପାଣ୍ଡବ ହେଉଛି ଗାଁ, ସେତେ ବଡ଼ ତାଙ୍କୁ ପଳେଇ ଆସିଛି ଗୋଟେ ପାଦରେ ଠିଆ ହେଇଥିଲି, କି ଅବସ୍ଥା କାହିଁକି ଆଇଲି ଅବସ୍ଥାରେ ପୁରା ଆଗେ ଆସିଥିଲି ତମେ ଭରଟାକେ ଟିକେ ଆସ, ସେଠି ଠେଲା ଖାଇଲେ କିଛି ଲାଗିବ, ଠେଲ ଲାଗିବନି, ମଠରେ କିଏ ଠେଲି ଦେଲ ତୁମକୁ କ'ଣ କହିବ, କ'ଣ ଠେଲି ଦେଲ ମୋତେ କିରେ, ସେଇଠି ତ ଠେଲା ଖାଇକି ଆଇଲୁ ସେଠି ତ କିଛି ଲାଗିଲାନି, ତୁମେ ସେଇଠି ବାହାର ଲୋକ ଦଶଟା ଠେଲା ମାରୁଛନ୍ତି, ହାତରେ ଏମିତି ଠେଲି ଦେଉଛନ୍ତି, ତୁମ ସ୍ତ୍ରୀ କାଲି ଠେଲା ମାରିଦେଉଛ, କ'ଣ ଏମିତି କରିଦେଲ? ଦେଖୁନ ସେଇ ଗୋଟିଏ ଘଟଣା ମନ କ'ଣ କରିଦେଉଛି, ମନଟା ଗୋଟେ ଅଦ୍ଭୁତ ଜିନିଷ ଭଗବାନ ତିଆରି କରିଛନ୍ତି ଆଉ, ଅନୁକୂଳ ପ୍ରତିକୂଳ ନେଇକି ସୁଖ ଦୁଃଖ ନେଇକି ଦ୍ୱନ୍ଦାତ୍ମକ ସ୍ଥିତିରେ ଗୋଟେ ଜୀବକୁ ପକେଇ ଦେଇଛି ଏମିତି ଅବସ୍ଥାରେ, ସେ ବୁଝିପାରିବନି ଆମର ଅପମାନ ହେଇଗଲା, ମୋର ମାନ ହେଇଗଲା, ମୋତେ ଏମିତି କହିଦେଲା, ମୋତେ ସେମିତି କହିଦେଲା, ଏ ପ୍ରକୃତରେ ହବ ଆଉ ଆମେ କ'ଣ କାଟିପାରିବା ନା କ'ଣ? ଏଇଟାକୁ କେତେବେଳେ ଆମେ ଦୂରେଇବା, ଯେତେବେଳେ ଦେଖିବା ୟା ଦ୍ୱାରା ମୋର ଭଜନରେ ବାଧା ହଉଛି, ଆମେ ସେ ସ୍ଥିତିକି ଯାଇନି ନା, ଭଜନ ବାଧା ହଉଛି, ମୋର କ'ଣ ଦରକାର ଅଛି? ମୋର ସମ୍ମାନ ଯଦି ଭଜନ ବାଧା ହଉଛି, ଅପମାନ ଯଦି ଭଜନ ବାଧା ହଉଛି, ଭଗବାନ ପ୍ରାର୍ଥନା କରି ମୋ ଶାଢ଼ୀ କୁଟ ରହିବାର ଅଛି, କ'ଣ କରିବ ତୁମେ? କି ତୁମେ ହଠାତ୍ ଚାହିଁପାରିବ ଗୋଟେ ନିର୍ଗୁଣ ଜଳଭରତ ଭଳିଆ ସେ ସ୍ଥିତିକି ପଳେଇଯିବ, ହବନି। କିନ୍ତୁ ଏତିକି ମନେ ରଖିବାକୁ ପଡିବ, ସହିବା ଛଡ଼ା ଉପାୟ କିଛି ନାହିଁ। ଆଉ ମୁଣ୍ଡ ଭିତରେ ପୁରା ଭର୍ତ୍ତି କରିକି ରଖ, ତୁମେ ବାବାଜୀ ହୁଅ କି ଘରେ ରୁହ, ଅପମାନ ମାନ ଦୁଇଟାଙ୍କ ଲେଖା ହେଇକି ରହିଛି, ସୁଖ ଦୁଃଖ ଲେଖା ହେଇକି କପାଳ ରହିଛି, ଛଡ଼ା ଯେଉଁଟା ଦ୍ୱନ୍ଦ୍ୱାତ୍ମକ ଜିନିଷ ସେଠି ସେ ଭଗବାନ ଏଠି କହୁଛନ୍ତି ଆଉ, କେବଳ ନିର୍ଗୁଣ ସ୍ଥିତି ଗଲେ ତୁମେ ଉପରକୁ ଯାଇପାରିବ, ଯେମିତି ଅବଧୂତ ମହାରାଜ ଥିଲେ, ନିର୍ଗୁଣ ସ୍ଥିତି ଯେଉଁମାନେ ବି ରହୁଥିଲେ, କ'ଣ କୌଣସି ବିଚଳିତ ହୁଅନ୍ତି, ଧୀର ହେଇଯାଆନ୍ତି ଆଉ, ସହିଷ୍ଣୁ ଲୋକ ଥାନ୍ତି। ଆଗରୁ ମୁଁ ଦେଖିଛି ସେ ସବୁ ଭକ୍ତ ନୁହନ୍ତି, କିନ୍ତୁ ତାଙ୍କର ଥାଏ ଗୋଟେ ଗୋଟେ ପିଲା ଥାନ୍ତି, କେତେ ତୁମେ ଗାଳି ଦେବି ସେ କିଛି କହିବେନି, ହସିବେ। ଆଜିକାଲି ମୁଁ କାହିଁକି ଗୋଟିଏ ପିଲା ସେମିତି ଲୋକ ଦେଖୁନି, ସେସବୁ ମା ମାନଙ୍କ ଏଇଟା ଏତେ ବେହିଆ ପିଲାଟା, ତ କେତେ ଗାଳି ଦେବି ସେ ହସିବେ, କିଛି ବି ଶୁଣିବେନି, ତ କିଛି ବାଧିନି, ତାକୁ କେତେ କଥା ଗୋଜ ହସିଦେଇକି ପଳେଇବେ। ଆଜିକାଲି ଗୋଟେ ମାନେ ଭଲ ଯେଉଁ ଲୋକଟା ମୁଁ ଦେଖିଥିଲି, ସେ କ୍ୱାଲିଟି ଲୋକ ଆଜିକାଲି ମଣିଷ ମାନେ କର୍ମୀ ବି ନାହାନ୍ତି, ଗୋଟେ ଗୋଟେ ଭଲ କର୍ମୀ ବି ବର୍ତ୍ତମାନ ନାହାନ୍ତି, ଏତେ ଡିଗ୍ରେଡେଡ୍ ମାନେ ପତିତ ଯୁଗ ଆସିଗଲା। ଓଃ, କେତେ କର୍ମୀ ଲୋକ ମୁଁ ଦେଖିଛି, ମାନେ କେତେ ଧୀର, ସବୁ ବସ୍ତି ଚୁପଚାପ, ସେମାନେ ଏମିତି ବିଡ଼ି ଖାଆନ୍ତି, ଭାରି ମଧୁର କଥା ସେମାନଙ୍କର, କ'ଣ ଭଲ ଅଛ, ବହୁତ ସୁନ୍ଦର କଥା, ପାଠ ପଢ଼ୁଛ କି ନାହିଁ, ବହୁତ ଭଲ କଥା। ଆଉ ସେମାନେ ଏମିତି ନିଶା ଖାଆନ୍ତି, ସବୁକିଛି କରନ୍ତି, କିନ୍ତୁ ବ୍ୟବହାର ସବୁ ଭଲ ମାର୍ଜିତ ଥିଲା, ଆଉ ବହୁତ ସହିଷ୍ଣୁ ଥିଲେ, ମାନେ ମୂଲ ଲାଗି ଖାଉଥିଲେ, ସେମାନଙ୍କ ଘରେ କିଛି ନଥିଲା, ଚାଉଳ ନଥିବ, ରାତି 10ଟା ମଧ୍ୟ ବସିଥିବେ, ଚାଉଳ କୋଉଠି ଆଣିବ, ସ୍ତ୍ରୀ କାଖଟିକି ଆସି ସ୍ତ୍ରୀ କହୁ ଯାହା ଆଣ ଚାଉଳ କୋଉଠୁ ଗଣ୍ଡେ ଆଣ, ଛୁଆ ବସୁଛନ୍ତି ଏଠି ଆସି ସେଥିରେ ରୋଷେଇ ହଉ, ତ ସେଥିରେ ସେମାନେ ଦେଖ କେତେ ଧୀର ଥିଲେ। ବର୍ତ୍ତମାନ ପଇସା ପତ୍ର ସବୁ ରହିଛି, ଖାଲି ମାଡ଼ ପିଟାପିଟି, ଏଗୁଡ଼ା ମାନେ ଅଦ୍ଭୁତ ହେଇଗଲା ଜଗତ, ଏଇ 10-20 ବର୍ଷ ଭିତରେ ମୁଁ ଦେଖି ପାଗଳ ହେଇଗଲା ମୋତେ ଲାଗିଲାଣି, କ'ଣ ହବ ଭବିଷ୍ୟତକୁ ଆଉ 20 ବର୍ଷ ପରେ। ଭକ୍ତି ଛଡ଼ା ନାମ ଛଡ଼ା ଆଶ୍ରୟ କିଛି ନାହିଁ, କାରଣ ନାମ କଲେ ଯଦି ସତ୍ୱଗୁଣ ଟିକେ ପ୍ରଭୁ ନାମ ପ୍ରଭୁ କୃପା କଲେ ଜଣେ ସତ୍ୱଗୁଣକୁ ଚାଲିଗଲା, ତାର ଟିକେ ଜ୍ଞାନ ଉଦୟ ହବ, ସେ ସହିଷ୍ଣୁ ଟିକେ ହବ, ନହେଲେ ତୁମେ ମାଡ଼ ପିଟା ପିଟି ଲାଗିବ କ'ଣ, ଏଇଟା ତ ଦ୍ୱନ୍ଦ୍ୱାତ୍ମକ ଯେତେଟା ଆଉ, ଏସିପାଇଁ ସେ କହୁଛନ୍ତି ଜିନିଷ। ତବ ଏବ ନିର୍ଦ୍ୱନ୍ଦ ଗୁଣମୟ ମାନପମାନାଦି ରହିତମ ଅତଏବ ନିତ୍ୟ ସତ୍ତ୍ୱେ। ଏଠି ସେ କହିଲେ ନା, ଏଇଟା ଦୁଇଟା ଓଲଟା ଭଳିଆ ଲାଗୁଛି, ନିର୍ଗୁଣ ଆଉ ନିତ୍ୟ ସତ୍ୱ, ଏଇଟା କେମିତି ହବ, ନିର୍ଗୁଣକୁ ନିତ୍ୟ ସତ୍ୱ ଏଇଟା କି ହବ? ସେ କହୁଛନ୍ତି ନା, ଏଇଟା ହବ କେମିତି ହବ ନା, ନିର୍ଦ୍ୱନ୍ଦ ଗୁଣମୟ ମାନପମାନ ରହିତମ ନିତ୍ୟ ସତ୍ତ୍ୱେ ପ୍ରାଣୀ ଭି ମଦ ଭକ୍ତିରେବ ସହ ତିଷ୍ଠତି ଇତି ତଥା, ମଦ ଭକ୍ତିରେବ ପ୍ରତି ପ୍ରାଣୀ ପ୍ରତି ମୋର ଗୋଟେ ଭକ୍ତି, ନିତ୍ୟ ସତ୍ତ୍ୱ ଅବସ୍ଥା ପ୍ରତି ପ୍ରାଣୀ ପ୍ରତି ମୋର ଭକ୍ତି ରହିବ ତା ସ୍ଥିତି ହିସାବରେ। ସେଥିପାଇଁ ଭକ୍ତ ନାଟକ ଲେଖିଲେ ନା, ଜୀବନ ନିର୍ବାହ ଆନେ ଉଦ୍ବେଗ ନା ଦେବେ ପର ଉପକାର ନିଜ ସୁଖ ପାଶରେ, କାହା କଷ୍ଟ ଦିଅନି। ଭଗବାନ କପିଳଦେବ ତାଙ୍କର ତୃତୀୟସ୍କନ୍ଧରେ କହିଲେ, ପ୍ରତି ଜୀବ ହେଉଛି ଯେତେବେଳେ ତୁମର ଭଗବତ ଆରାଧନାଟା କମ୍ପ୍ଲିଟ୍ ହେଇଯିବ, ପୂର୍ଣ୍ଣ ହେଇଯିବ, କେତେବେଳେ ପୂର୍ଣ୍ଣ ହବ, ଯେତେବେଳେ ସବୁ ଜୀବ ଶରୀର ଗୋଟେ ମନ୍ଦିର ରୂପରେ ତୁମେ ଦେଖିବ, କମ୍ପ୍ଲିଟ୍ ହେଇଗଲା, ପୂର୍ଣ୍ଣ ହେଇଗଲା, ଭକ୍ତି ସବୁ ସମସ୍ତଙ୍କ ହୃଦୟରେ ଭଗବାନ ଅଛି। ଆଉ ସେତେବେଳେ ତୁମେ ସେ ସ୍ଥିତି ଗଲା ପ୍ରଚାର ବି କରିପାରିବନି, ଉତ୍ତମ ଦିଗରେ ସେଥିପାଇଁ ପ୍ରଚାର କରିପାରନ୍ତି, ସମସ୍ତେ କାହା କ'ଣ କାହାକୁ କହିବେ, ସମସ୍ତେ ହୃଦୟ ତ ଭଗବାନ ଅଛନ୍ତି, ତାଙ୍କୁ ତ ପ୍ରଭୁ ସବୁ ଜ୍ଞାନ ଦେଇଛନ୍ତି, ଆଉ ତାଙ୍କ ଇଚ୍ଛାରେ ଭଗବାନଙ୍କ ଇଚ୍ଛାରେ ସବୁ ଜଗତରେ ସବୁ ଜିନିଷ ଚାଲିଛି, ଆଉ ଆମେ ତାଙ୍କୁ ଆଉ କ'ଣ କହିବା, ସେ କାହାକୁ ଉପଦେଶ ଦେଇପାରିବେନି, ସବୁ 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 ସମସ୍ତଙ୍କ ସ୍ୱରକୁ। ଆଉ ସେଥିପାଇଁ ଦେଖି ଭଗବାନ ଯେଉଁ ପଣ୍ଡିତ ସମୁଦ୍ରସିଂ ଶୁଳରେ କ'ଣ କହିଲେ, ସେଟା ଜ୍ଞାନୀର ଲେବୁଲ୍ଟା, ସେଟା ଜ୍ଞାନୀ ଶ୍ଳୋକ ନା, ଆଉ ଜଣେ ଜ୍ଞାନୀର ଦର୍ଶ କ'ଣ କହିଲେ ସେଟା। ବିଦ୍ୟା ବିନୟ ସମ୍ପର୍ଣ୍ଣ ନାହିଁ, ସେଠି ସେଠି ଜ୍ଞାନ ପ୍ରସଙ୍ଗଟା ଚାଲିଛି, ବିଦ୍ୟା ବିନୟ ପ୍ରସଙ୍ଗ ବିନୟ ସମ୍ପର୍ଣ୍ଣ ନାହିଁ। ବ୍ରାହ୍ମଣ ଗଭୀ ହସ୍ତି ନେଇ ଶୁଣିଛ ନା ସୋପା ପଣ୍ଡିତ ସମଦର୍ଶୀ ନହ, ସମଦର୍ଶୀ ଶବ୍ଦ ନୀତି ସପ୍ତ ସେ କଥା କହିବେ, ସମଦର୍ଶୀ ହବ କଣ କଣ ସମଦର୍ଶୀ ହବ ସେଠି ଚକ୍ରବର୍ତ୍ତୀ ଦର୍ଶନ କ୍ରିଟିକାର ଲେଖିଲେ ତିନିଟା ପ୍ରାଣୀଙ୍କ ପାଖରେ କାହା କାହା କଥା କହିଲେ, ବିଦ୍ୟା ବିନୟ ସମ୍ପର୍ଣ୍ଣ ବ୍ରାହ୍ମଣ ଗଭୀ ଇଏ ରହିଲେ ସାତ୍ତ୍ୱିକ, ଗୋମାତା ଆଉ ବ୍ରାହ୍ମଣ ସାତ୍ତ୍ୱିକ ତାଙ୍କ ପାଖରେ ଭଗବାନ ଦେଖିବ। ଆମର କଣ ସାତ୍ତ୍ୱିକ ପାଖରେ ଭଗବାନ ଦେଖୁଛୁ, ଆଉ ରାଜସ୍ୱ ତାମ ଲୋକ ପାଖରେ ସେଠି ଉପରେ ଭଗବାନ ହଉଛି, ହେ ମଧୁଆଟା ହେ ବଦମାସଟା ସେଠି କଣ ଭଗବାନ ଦର୍ଶନ ହଉଛି କି? ତେଣୁ ଆମ ଜ୍ଞାନୀ ଲେବୁଲରୁ କଟି ହଉଛି। ପଣ୍ଡିତ ସମଦର୍ଶନରେ ପଣ୍ଡିତ କଥା କହିଲେ ନା, ତିନି ପ୍ରାଣୀଙ୍କ ପାଖରେ ଭଗବାନ ଦର୍ଶନ କରିବେ ସମଦର୍ଶନ ପୂର୍ବ ଚିତ୍ର କରିଛନ୍ତି ସମସ୍ତଙ୍କ ହୃଦୟରେ, ସେ କଣ କହିଛନ୍ତି ପରମ ଦେଖିନ ସ୍ପଟ୍ଟା ହୃଦୟରେ ପରମଦା ଚିତ୍ର ଗୋଟେ କରିଛନ୍ତି, କୁକୁର ଭିତରେ ଦେଖେଇ ଦେଇଛନ୍ତି ପୂର୍ବ ତାଙ୍କର ବୁଦ୍ଧି କି ଦିଅ, ସେ ଭଗବାନଙ୍କ ଲୋକ ନା କୁକୁର ଭିତରେ ଗୋଟେ ସ୍ପଟ୍ କରିଦେଇଛନ୍ତି, ତା ଦେହରେ ପରମାତ୍ମା ଚିହ୍ନ ଅଛି, ମାନେ ଆମର କଣ ଶଙ୍କଚକ୍ର ଛୋଟିଆଟା କରିଦେଇଛନ୍ତି। ଆଉ ବ୍ରାହ୍ମଣ ଗାଭୀ ଆଉ ହସ୍ତି, ବ୍ରାହ୍ମଣ ଗାଭୀ ହେଲେ କଣ ସତ୍ଵ, ବ୍ରାହ୍ମଣ ଗଭୀ ହସ୍ତିନି, ହସ୍ତି ହେଲା ରଜ ରାଜସିକ ପ୍ରାଣୀଟା, ଆଉ ସୁନିଚ ହେବ ସୋପାଚ, ସୁନିଚ ସୁନି ଆଉ ସୋପାଚ କୁକୁର ଆଉ ଚଣ୍ଡାଳ ଇଏ ହେଲା ତାମସିକ, ତିନିଟା ପ୍ରାଣୀଙ୍କ ଭିତରେ ଭଗବାନ ଦେଖିଛି ସେ ହେଲା ପଣ୍ଡିତ। ଇଏ ବାବାଙ୍କ କଥା ଆମେ ଶୁଣୁଥିଲେ ଜଗନ୍ନାଥ କୁକୁର ସାଙ୍ଗରେ ଭୋଜନ, ଭଗବାନ ତାଙ୍କ ଭିତରେ ଅଛନ୍ତି। ଆଉ ଆମର କେଉଁଠି ଆମର ଆମେ ତ ଜୀବ ଦେଖିଲା ବେଳେ ଗୋଟେ ତାର ସ୍ୱଭାବ ଚାଲି ଆସୁଛି, ତାର ପ୍ରକୃତିକୁ ନେଇ ଆମେ ବିଚାର କରୁଛେ, ଆମେ କ'ଣ ଜାଣିପାରୁ ତା ହୃଦୟରେ ଗୋଟେ ଭଗବାନ ଅଛନ୍ତି ବୋଲି ପ୍ରଭୁଙ୍କର ତାର ସେ ଭଜନଟା ଶୁଣୁଥିଲା ଆଗରୁ, ସେ ଭଜନ ବହୁତ ବହୁତ ମୋର କାମ ଥିଲା ଭଜନ ସବୁ ଶୁଣିବା, ବହୁତ ଭଜନ ଶୁଣେ ଅବଶ୍ୟ କବିର ବାଦୀ କାର କାର କବିର କବିର କି କବିର ବାଦୀ କଟୁଆ ବଚନ ମତକୁ ଗଲୁ କାହା କଟୁ କଟୁ କଥା କୁହନି ସେ କଥା କହୁଛନ୍ତି। ଆଉ ସେ ନରସିଂହ ମେଟାଙ୍କର ସେ ଭଜନ ସେଟା ନାହିଁ, ନରସିଂହ ମେଟାଙ୍କ ଭଜନ ବୈଷ୍ଣବ ଜନ ତେ ନ କହିବେ ପରର ପିଲା ଯେ ଜାହାନରେ, ସେ ହେଉଛି ବୈଷ୍ଣବ ଯେ ପରର ପୀଡ଼ାକୁ ଜାଣେ, ପରର ପୀଡ଼ାଟା ତୁମ କଥାରେ ତୁମକୁ ଖାଲି କଷ୍ଟ ଲାଗୁଛି ଆଉ ଅନ୍ୟର ଦୁଃଖଟା ତୁମକୁ କଷ୍ଟ ଲାଗୁନି, ତୁମେ କି ବୈଷ୍ଣବ ହେଇଛ, ପରମାତ୍ମା ତୁମକୁ ଜ୍ଞାନ ଦେଇନାହାନ୍ତି, ମୋର ଏଇଟା ଅସୁବିଧା ମୋର ଏଇଟା ଅସୁବିଧା ଚବିଶ ଘଣ୍ଟା ଖାଲି ସେ ଭୋଗ ମୋର ଏମିତି ହେଇଗଲା ମୋର ସେମିତି ହେଇଗଲା, ଅନ୍ୟର ଦୁଃଖଟା ତୁମକୁ ଚିନ୍ତା କରିବା ଦରକାର ନା, ତୁମେ ତ ଏକୁଟେ ବସି ନା ଜଗତରେ ତୁମେ ତ ଏକୁଟେ ବଞ୍ଚିନ, ତୁମେ କେତେ ଲୋକର ସାହାଯ୍ୟରେ ବଞ୍ଚିଛ, ତୁମେ ଯାହା ସାହାଯ୍ୟରେ ବଞ୍ଚ ସେ ତୁମକୁ ଦୁଃଖ ସହିକି ତୁମକୁ ସୁଖ ଦେଇଛି, ଆଜି ଆମେ ବଞ୍ଚିଛେ ମା ଦୁଃଖ ସହିଥିଲା ବୋଲି ବଞ୍ଚିଛେ ନା, ଆଉ ଜଗତରେ ସମସ୍ତେ ଦୁଃଖ ସହିକି ଆମକୁ ବଞ୍ଚିଛନ୍ତି, କିନ୍ତୁ ଆମେ ତ ବଞ୍ଚିଗଲେ ଆମେ କ'ଣ ହଉଛେ, ଆମେ ଅନ୍ୟକୁ ବଞ୍ଚିବା ପାଇଁ ଚେଷ୍ଟା କରୁ ନା, ବୈଷ୍ଣବ ଜନ ହଉଛି ସିଏ ଯେ ବୈଷ୍ଣବ ଜନ ତେ ନା କହିବ ପର ବିରା ହେଉଛି ଜାହାନରେ, ଏଇଟା ଇଏ ଆମର କଣ ତାଙ୍କ ନା ନାଇଁ ନାଇଁ ନରସିଂହ ମେଟା ଆମର ମହାତ୍ମା ଗାନ୍ଧୀ ଥିଲା ବେଳେ, ମହାତ୍ମା ଗାନ୍ଧୀ ଯେତେବେଳେ ଥିଲେ ମହାତ୍ମା ଗାନ୍ଧୀ ଆମର ପ୍ରାୟ ସମୟରେ ଏ ଯୋଉ ଫ୍ଲାଗ କ'ଣ ଫ୍ଲାଗ ମାର୍ଚ କ'ଣ କ'ଣ ହୁଅନ୍ତି ଯୋଉ ଆମର ଅଗଷ୍ଟ 15 ହଁ ହଁ ଫ୍ଲାଗ ଗୋଷ୍ଠୀ ବେଳେ ସେଇଟା ତାଙ୍କର ସେଇଟା ପଚାରିଛି, ସେଇଟାକୁ ଇଣ୍ଟ୍ରୋଡ୍ୟୁସ୍ କରୁଥିଲି ରାମଧୁନି ସହିତ ଏଇ ଭୋଜନଟାକୁ ସେ ଭଲ ପାଉଥିଲେ, ସେଥିପାଇଁ ଆପଣ ଦେଖିବେ ଦୂରଦର୍ଶନରେ ଯେତେ ମୁଁ ଯେତେ ମୋର ଜ୍ଞାନ ନଥିଲା ସବୁ ଏ ବୈଷ୍ଣବ ହେଲା ପରେ ମୁଁ ସବୁ ଧୀରେ ଧୀରେ ଜାଣିଲି ଏ ଭଜନ ମୋ ଘରେ, ସେତେବେଳେ ବହୁତ ରିସର୍ଚ୍ଚ କରୁଥିଲି ଫାଙ୍କା ଏକୁଟିଆ ରହିଲି, କାମ ହେଲା କେବଳ ଶାସ୍ତ୍ର ଆଉ ଶାସ୍ତ୍ର କୀଟ ଭଳିଆ ମୁଁ ଥିଲି ଆଉ ଅର୍ଥର ରୋଷେଇ କରି ରୁଟି ଟିକେ ରଖିଦେବି ସହିଲା ଦିଦି ଗୋଟେ ଖାଇଲି ଖାଲି ଖେଳିବା ଆଉ ଶାସ୍ତ୍ର କ'ଣ ମଜା ଲାଗେ, ଶାସ୍ତ୍ର ବ୍ୟସନୀ ତାକୁ କୁହାଯାଏ, ସେତେବେଳେ ତ ଆଉ ଗୁରୁଦେବ ନଥିଲେ ଆମେ ତ ପରିବେଶ ଅଲଗା ଥିଲା, ଶାସ୍ତ୍ର ବ୍ୟସନୀ ଶାସ୍ତ୍ର ଗୋଟେ ତାଙ୍କୁ ବ୍ୟସନ ଲାଗେ, ବ୍ୟସନ କ'ଣ ଯେମିତି ନିଶା ଖାଇବା ଗୋଟେ ବ୍ୟସନ ଶାସ୍ତ୍ର ବ୍ୟସନୀ ତାଙ୍କୁ କୁହାଯାଏ, ଆଚ୍ଛା ସେତେବେଳେ ଗୋଟେ ଅଲଗା ଲାଗେ, ସେ ସବୁ ଭୋଜନ କେଉଁଠି କ'ଣ ଦେଖିଦେଲେ ଶୁଣିଦେଲେ ଫଟକିନ ମୁଣ୍ଡରେ, ଆଚ୍ଛା କେଉଁଠି ଦେଖିବା ଦେଖ ଖେଳ ଖେଳ ରିସର୍ଚ୍ଚ କର, ସେତେବେଳେ ତ କମ୍ପ୍ୟୁଟର ନେଟ୍ଟା ଆମକୁ ବହି ସବୁ ଖେଳୁଥିଲୁ, ଆଉ ସେ ସେତେବେଳେ ମୁଁ ଦେଖିଲି ସେ ଏଇଟାକୁ ହିଁ ସେମାନେ ସମସ୍ତେ ପସନ୍ଦ କରିଥିଲେ, ବୈଷ୍ଣବ ଜନ ତେନ ବୈଷ୍ଣବ ଜନ ତେନ ହୋଇ କହିଏ ପର ପିରା, ସେ ଭଜନ ମଧ୍ୟରେ ଏବେ ବି ସବୁ ଶୁଣେ ମଧ୍ୟରେ ମଧ୍ୟରେ କ'ଣ ଅପଦ କହେ ନରସିଂହ ବଢିଆ ବଢିଆ ଏତେ ସୁନ୍ଦର ସେଥିରେ ବୈଷ୍ଣବ ସବୁ ଲକ୍ଷଣ ସେ କହିଦେଇଛି, ବୈଷ୍ଣବ କେମିତି ହବ ଏଇଠୁ ମହାତ୍ମା ଗାନ୍ଧୀ ବହୁତ ଭଲ ପାଉଥିଲେ ସେଇଟା ବଜାଯାଏ, ଏବେ ବି ଦୂରଦର୍ଶନ ଆମର ଯେଉଁ ରେଡ଼ିଓର ଯେଉଁ କ'ଣ ଅଛି ଟେଲିଭିଜନ ଇଏ ପ୍ରାୟ ଜାଗାରେ ଏ ଭଜନଟା ରହିଥିବ ସବୁବେଳେ, ସେ ହିଁ ବୈଷ୍ଣବ, ସେ ଲେଖି ଦେଇଯାଇଛନ୍ତି, କାରଣ ସେ ଭଗବାନ ସାକ୍ଷାତ ଦେଖିଛନ୍ତି। ବୈଷ୍ଣବ ପର ପର ପୀଡ଼ା କଥା ତୁମେ ବୁଝ, ତୁମେ ତୁମ କଥା କାହିଁ ଚିନ୍ତା, ଭଗବାନ କେବେ ଖୁସି ହୁଅନ୍ତିନି। ଏଇଥିପାଇଁ ଗୋଷ୍ଠୀନନ୍ଦୀ ଆଉ ଭଜନାନନ୍ଦୀ ଭିତରେ ପ୍ରାର୍ଥକ୍ୟ ହେଉଛି ଏତିକି, ସେ ଭଜନ କରିକରି ଯେଉଁଟା ନ ପାଇବେ ଗୋଷ୍ଠୀନନ୍ଦୀ ମାନେ ସେତିକି ପାଇଯାନ୍ତି। ସେମାନେ ଭଜନାନନ୍ଦୀ ଯେତିକି ନ ପାଆନ୍ତି ଗୋଷ୍ଠୀନନ୍ଦୀ ମାନେ ତାଠୁ ଅଧିକ ପାଇଯାନ୍ତି। କାହିଁକି? ସେମାନେ ତାଙ୍କ ସ୍ୱାର୍ଥର, ସେମାନେ ଭଜନ କରନ୍ତି କେଉଁଥିପାଇଁ? ନିଜ ପାଇଁ। କିନ୍ତୁ ଭଗବାନଙ୍କର ଯେଉଁ ମିଶ୍ରଣଟା, ସବୁ ଜୀବ ଭଗବାନଙ୍କର ନା, ତେଣୁ ଜଣେ ଗୋଷ୍ଠୀନନ୍ଦୀ ସେ ନିର୍ମଳ ଅନ୍ତକରଣରେ କୌଣସି ସ୍ୱାର୍ଥ ନ ରଖି ଜୀବ କତୁରୁ ମାନ ସମ୍ମାନ ଧନର ଆଶା ନ ରଖି ସେ ଗୋଟେ ଜୀବକୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବା ଦରକାର। ହେଲେ ଗୋଟିଏ ଜୀବକୁ ଯଦି କୃଷ୍ଣ ଚେତନାକୁ ଅଣାଯାଏ ନା, ଭଗବାନ କେତେ, କାରଣ କେତେ ଜନ୍ମ ସେ ଦୁଃଖ ପାଇଛି, ଆଉ ସେ ଦୁଃଖ କେବେ ସରିବନି, ଅବଧି ନାହିଁ। କମ୍ ଦୁଃଖ ଏ ମଣିଷ ଜନ୍ମଟା, ସେ ଗୋଟିଏ ଜୀବ ଯଦି କୃଷ୍ଣ ଚେତନାକୁ ଆସିକି ସେ ଭକ୍ତି ପାଇଗଲା, ଶୁଦ୍ଧ ଭକ୍ତି ପାଇଗଲା, ହେଇଗଲା। ସେ ଭଗବାନ ଗୋଷ୍ଠୀନନ୍ଦୀ ମାନଙ୍କ ଉପରେ ଏଥିପାଇଁ ଅଧିକା ଖୁସି। ଆଉ କେଉଁ ସିଦ୍ଧାନ୍ତ ଉପରେ? ଭାଗବତ ସିଦ୍ଧାନ୍ତ ଉପରେ। ଆମେ ସେଣ୍ଟିମେଣ୍ଟ ଲୋକ ନୁହେଁ, ସେଥିପାଇଁ ସେ କାହିଁ କହିଲେ, ଆରେ ଗୌର ନିତ୍ୟାନନ୍ଦଙ୍କର, ଆରେ ଯେ ରାଧା ସେ ଆସିକି ବୁଲୁଥିଲେ ବୁଲିଲେ ପ୍ରେମ ଦେବା ପାଇଁ, ଅବହୃତ ହେଇକି ସେ ଆଜି ବୁଲିଲେ ପ୍ରେମ ଦେବା ପାଇଁ, ଆମେ ତାଙ୍କରି ପରମ୍ପରାରେ ଆମେ ଭଜନ କ'ଣ କରିବା? ଆମ ଭଜନ ହେଲା ଏଇଟା, ଆମର ଭଜନ ହେଲା ଏଇଟା, ଆମର ସିଦ୍ଧାନ୍ତ ଭାଗବତ ଉପରେ ନା ଆଉ ଭାଗବତ ସିଦ୍ଧାନ୍ତ ଉପରେ ଆମର ଗୋଷ୍ଠୀନନ୍ଦୀର ଯୋଉ ଏଇଟା ଟିକିକି ରହିଛି ନା, କେଉଁଟା ଭାଗବତ ସିଦ୍ଧାନ୍ତ ଉପରେ? ନୈବ ପ୍ରବଦ କୁହନ୍ତି, ନୈବ ଦୂରତୟା ଉଦ୍ବିଜତେ ଭଗବୈତରଣ୍ୟା। ଆପଣ ମୋତେ କହୁଛନ୍ତି ପଳେଇ ଆସ, ଭଗବାନ କହୁଛନ୍ତି ପ୍ରହ୍ଲାଦ କାହିଁକି ଅସୁର ସମାଜ ଭିତରେ ରହିବ, ଆପଣ ପଳେଇ ଆସ, ତୁମେ ପଳେଇ ଆସ ମୋ କତି, ତୁମେ କାହିଁକି ଏଠି ରହିବ? ନୃସିଂହଦେବ କହୁଛନ୍ତି, କାରଣ ନାଇଁ ତାଙ୍କ ସ୍ତୁତିରେ କହୁଛନ୍ତି ନା, ମୋର କଷ୍ଟ କିଛି ନାହିଁ, ମୋତେ ଭବସାଗର ଡର ଲାଗୁନି। ସୁଚେତ ବିମୁଖ ଚେତସ ଇନ୍ଦ୍ରିୟାର୍ଥାମ ମାୟା ମୂଢ଼ା। ଏଇ ଯେ ମୂଢ଼ ଲୋକମାନଙ୍କ ପାଇଁ ମୁଁ ଚିନ୍ତା କରୁଛି, ଯେଉଁମାନେ ମାୟାରେ ରହିକି ଇନ୍ଦ୍ରିୟ ସୁଖରେ ଭୋଗ କରୁଛନ୍ତି, ସେମାନଙ୍କ ପାଇଁ ମୁଁ ଚିନ୍ତାରେ ପଡ଼ିଗଲି। ଯାହାର ଯେତେ ପାତ୍ରତା ଆସେ, ସେ ଅନ୍ୟର ଦୁଃଖଟା ତା ପାଖକୁ ଆସିବ। ତୁମର ପାତ୍ରତା ଯେତିକି ଭଗବାନ ତୁମକୁ କୃପା କରିବେ ନା, ଅନ୍ୟର ଦୁଃଖଟା ତୁମକୁ ତୁମ ହୃଦୟ ଭିତରକୁ ସେତିକି ଆସିବ। ଯଦି ଭଗବାନଙ୍କର ଦୟା ନାହିଁ, ତୁମେ ଅନ୍ୟକୁ ଦୁଃଖ ଦେବ। ସେଥିପାଇଁ ସେ ଲେଖିଲେ କ'ଣ, ଆମର ଜୀବନ ସଦା ପାପେ ରତ ନାହିଁ ଏକ ପୁଣ୍ୟର କ୍ଲେଶ, ସେଥିରେ ଲେଖିଲେ ନା ସେଥିରେ ଆଉ ତରେର ଉଦ୍ବେଗ ଦିଆଛି ଦିଆଛି ଜୀବର କ୍ଲେଶ। ତୁମେ ପ୍ରଭୁଙ୍କର କୃପା ନ ଆସିଲେ ତୁମେ ସବୁବେଳେ ଜୀବ ପୀଡ଼ା ଦେବ, ଭଗବାନଙ୍କର କୃପା ଚାଲି ଆସିଲେ ତୁମେ କାମ କରିବ ଜୀବକୁ କେବେ, କାରଣ ଏଇଟା କୃପାର ଧର୍ମ, ତୁମର ଧର୍ମ ନୁହେଁ, ଏଇଟା କୃପାର ଧର୍ମ। ଯେମିତି ଭରତ ମହାରାଜଙ୍କର ସେଟା ତାଙ୍କ କୃପାର ସ୍ୱଭାବ ହେଇଯାଇଥିଲା, ସେ କେମିତି ଦୟା କରି, କିନ୍ତୁ ତାଙ୍କର ଗୋଟିଏ ଅସୁବିଧା ହେଇଗଲା, ସେ ସଙ୍ଗରେ କେହି ନଥିଲେ, ପ୍ରପାଦ କେହି ସଙ୍ଗରେ ନଥିଲେ। କାହିଁକି? ଜଣଙ୍କୁ ସ୍ନେହ କରିବାକୁ ପଡ଼େ, ଦୟା କର କିନ୍ତୁ ଆସକ୍ତି ହୁଏ ନା କାହା ପ୍ରତି, କିନ୍ତୁ ଦୟାର ସ୍ୱଭାବ ହେଲା ଦୟା ଯୋଉଠି ରହିବ ଆସକ୍ତି ସେଇଠି ରହିବ। ଜଗତରେ ସେହି ପୁରୁଷମାନେ ମହାନ ହୁଅନ୍ତି ଯିଏ ଅନ୍ୟକୁ ଦୟା କରି ତା ପ୍ରତି ଆସକ୍ତି ହୁଅନ୍ତିନି। ସେ ବାପ ପୁଅକୁ ଦୟା କରୁଛି, ତାକୁ ପାଠ ପଢଉଛି, ତାକୁ ଜନ୍ମ ଦଉଛି, ତା ପ୍ରତି ଆସକ୍ତି ହେବ। ଯିଏ ବି ତୁମେ ଗୋଟେ ଗରିବକୁ ଭିକ୍ଷା ଦିଅ, ତା ପ୍ରତି ତୁମେ ଆସକ୍ତି ହେଇଯିବ, ଦୟାରେ କାମ ହେଲେ ତୁମେ ଦୟା କରି ତା ପ୍ରତି ଆସକ୍ତି ହେଇଯିବ। ଭାଗବତକୁ ନାଇଁ ନାଇଁ ଏଇଟା କରନି, ଦେଖ ଭରତ କ'ଣ ଆଜି ହେଇଗଲେ, ଦୟା କଲେ କିନ୍ତୁ ଆସକ୍ତି ହେଇଗଲେ। ଆମେ ଦୟା କରି କ'ଣ ଭାବୁଛେ ମୋ ବି ନାହିଁ ବଞ୍ଚିପାରିବନି, ନାଇଁ 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 ଗଲା, ଆସକ୍ତି ରହିଗଲା, ଦୟା ଯେଉଁଠି ରହିବ ଆସକ୍ତି ସେଠି ରହିବ। ଗୁଣମୟ ଜଗତ ନା, ବହୁତ ସାବଧାନ ହେବାକୁ ପଡ଼ିବ, ସବୁବେଳେ ମନେ ରଖିବାକୁ ପଡ଼ିବ, ମୁଁ ତ ଗୋଟେ ଭଗବାନ ନୁହେଁ ନା, ମୁଁ ସମସ୍ତଙ୍କ ଦୁଃଖଟା ବୁଝିପାରିବି, କିନ୍ତୁ କମ୍ସେ କମ୍ ମୁଁ ଆଭଏଡ୍ କରିବିନି। ଯଦି ମୋତେ ଭଗବାନ କିଛି ସୁଯୋଗ ଦେଉଛନ୍ତି କେଉଁ ଜୀବକୁ ସାହାଯ୍ୟ କରିବା ପାଇଁ, ଯେତିକି ପାରିବି ସମୟ ଶକ୍ତି, ମୋର ଭଜନକୁ ସୁରକ୍ଷା ରଖିକି ମୁଁ ଯେତିକି ପାରିବି ସମୟ ଶକ୍ତି ମୁଁ ଦେବି, ତେବେ ଭଗବାନ ଖୁସି ହେବେ। ପ୍ରଭୁ ଏଇଟା ଚାହାନ୍ତେ ନା, ଜୀବ ବହୁତ ଦୁଃଖ ପାଉଛନ୍ତି। ଆଉ ସବୁଠୁ ବଡ଼ ମାନେ ଯଦି ବେଷ୍ଟ ଉପାୟ ବୋଲି କୁହାଯାଏ ଗୋଟେ ଜୀବର ଦୁଃଖ କରିବା ପାଇଁ, ସିମ୍ପୁଲ, ଆମେ ତ କାହାକୁ ଜାଣିପାରୁନି କିଏ ଦୁଃଖୀ, କିଏ ଲୋକ ଆସୁନାହାନ୍ତି, ସିମ୍ପୁଲ ନାମ ସଂକୀର୍ତ୍ତନ କରିବା ଦରକାର, ଆଉ ପ୍ରପଦ ଗ୍ରନ୍ଥ ଦେବା ଦରକାର। ଏ ଦୁଇଟା ହେଉଛି ବହୁତ ଇଫେକ୍ଟିଭ କଳିଯୁଗରେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଜଣେ କହିବେ କାହିଁକି ପ୍ରଭୁପାଦ ଗ୍ରନ୍ଥ ଦିଆ ହବ, ବହୁତ ଗୀତା ଅଛି, ଭାଗବତ ଅଛି, ଅଲଗା ଆମେ ଜିନିଷ ଦେବୁ, ରାମଚରିତ ମାନସ ଦେବୁ, ଏଇଟା ଦେବୁ, ସେଇଟା ଦେବୁ, ସେଇଟା ଅଛି, ତାଙ୍କ ଘରେ ଅଛି, ତାଙ୍କ ଘରେ ଅଛି ସେ ଜିନିଷ, ସେ କାମ ଦେବନି, ସେଟା କାମ ଦେବନି, ସେଟା ସେଟା କୌଣସି ସବୁ ଶାସ୍ତ୍ର ଲୋକ ଗାଁ ଗାଁରେ କ'ଣ ଭାଗବତ ନାହିଁ, ଭାଗବତ ଥିବ, ସେ ତାଙ୍କ ଘରେ ଆମେ ଦେଖିବୁ, ସବୁ ସମସ୍ତେ ଘରେ ସମସ୍ତେ ଥୁଆ ହେଇଥିବ, ଲକ୍ଷ୍ମୀ ପୁରାଣ ସେ ଏ ପୁରାଣ ସେ ଭାଗବତ ଗୀତା କିଛି ପଢ଼ିବେନି, ଏଇଟାକୁ ପଢ଼ିବେ, ପ୍ରବାଦ ଗ୍ରନ୍ଥକୁ ପଢ଼ିବେ। ସେ ଏଭଳି ତାଙ୍କର ସେ ଗ୍ରନ୍ଥରେ ତାଙ୍କର ଏଭଳି କରୁଣା ଶକ୍ତି ରହିଛି, ତାଙ୍କ ସେ ଯା ଯେଉଁଠି ରହିବ ତାଙ୍କ ବଂଶରେ କିଏ ନା ଜଣେ ଭକ୍ତ ହବ। ତେଣୁ ଭାବନି ଗ୍ରନ୍ଥ ଜଣେ ରଖିଛି ହବନି, ହବ ତା ଗୋଟେ କୁହନ୍ତି ନା ଚଉଦ ପୁରୁଷରେ କିଏ ଗୋଟେ ବସିବ, ଯିବ କୁଆଡ଼େ? ସେ ତାଙ୍କର କାରଣ ସେ ବା କାନ୍ଦି କାନ୍ଦି ସେଟା ସବୁ ରଚନା କରିଛନ୍ତି, ଆଉ ତାଙ୍କ କରୁଣା ସହିତ ଶକ୍ତିଟା ଭରିକି ରଖିଛନ୍ତି। ଆଉ ସେ ଯୋଉଠି ରହିବ ପୂର୍ବ ସେ କହୁଥିଲେ କି ଯେ ଗ୍ରନ୍ଥ ନ ନଉଛି ନା ତାକୁ ଖାଲି ଗ୍ରନ୍ଥକୁ ଧରିବ, ଧରିବ ତାକୁ କୁହ, ଏଇଟା ଇମ୍ପୋର୍ଟାଣ୍ଟ ଜିନିଷ, ତାର ମୂଲ୍ୟ ଅଛି। ଆଉ ସେଟା ତ ମୋର ଜୀବନର ଅନୁଭବ ମୁଁ କହୁଛି, ଆଉ ଆମ ସମୟ ଯେତିକି ଆସୁଥିଲେ ସେ ବୁକ୍ ଡିସ୍କ୍ରିପ୍ସନ୍ ବହିରୁ ଆସୁଥିଲେ, ଏବେ ତ ତାଙ୍କୁ ପଢାପଢି କରି ତାଙ୍କୁ ସବୁ ପଛରେ ଧରିକି ପ୍ରୋଗ୍ରାମ ଫୋଗ୍ରାମ ସଣ୍ଡେ ପ୍ରୋଗ୍ରାମ ଏସବୁ କରିକି ଏବେ ଆସୁଛନ୍ତି ନା। ଆଉ ସେତେବେଳେ ଆମେ ଯେତେ ସବୁ ଆସୁଥିଲୁ ବହି ପଢ଼ିକି ଆସୁଥିଲୁ, ଆଉ କିଛି ବୁଝିନଥିଲୁ ବହି ପଢ଼ିକି ଆସୁଛୁ, ସେ କ'ଣ କ'ଣ ବୁଝାଯାଏ ନା କେତେ ଭଲ ଲାଗେ, ସେ ବହିକି ଧରିଦେଲେ ମାନେ ଗୋଟେ ମୁଣ୍ଡ ଅଲଗା ହେଇଯିବ। ଆଉ ସେତେବେଳେ ସିଏ ବହି ଯିଏ ରଖିଥିଲେ ମୁଁ, ସିଏ ବି ସେ ବହି ପଢ଼ନ୍ତି କି ସିଏ ବି ଭକ୍ତ ହେଇନଥିଲେ, ସେତେବେଳେ କେତେ ଫଟୋ ଥାଏ, କେତେଟା ଫଟୋ, 26 ଟା 37ଟା ଫଟୋ ଅଛି ପୁରୁଣା ବହି ଆମର ଗୀତା, 30 ଟଙ୍କାର 35 ଟଙ୍କା 12 କମ୍ ପଇସା ଥିଲା, ହଁ 30-35 ଟଙ୍କାର ପୁରୁଣା ବହୁତ ଫଟୋ ଥାଏ ସେଟା। ସେ ଗ୍ରନ୍ଥଟାକୁ କିଛି ପଢା ହେଉନି, ମୁଁ ଖାଲି ପ୍ରବାଦ ନାଁଟା ପଢେ, ଏତେ ବଡ଼ ଗୋଟେ ବାବା ଅଛି ତା ନାଁଟା କୃଷ୍ଣ କୃପା ଶ୍ରୀମତୀ ଶ୍ରୀ ଶ୍ରୀମଦ ଅଭୟ ଚରଣ ଅରବିନ୍ଦ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁ ପାଜି ମାର, ଖେଳ ବଡ଼ ବାବା କିଏ, ଏତେ ବଡ଼ ନାଁଟା, ହଁ ପଢିବା କଥା ପଢିବ, ଖାଲି ଖାଲି ପଢୁ ପଢୁ ଏମିତି ଚାଲିଲା। 90% ଆମର ଡିଭୋଟି ମାନେ ସେତେ ଜଣ ଆସିଛନ୍ତି ସେତେ ସେ ସମୟରେ ସବୁ ବୁକ୍ ଡିଷ୍ଟ୍ରିବ୍ୟୁସନ୍ ଆସିଛନ୍ତି, ଆଉ ଯେଉଁମାନେ ସେଇଥିରୁ ଆସିଛନ୍ତି ସେମାନେ ଜୀବନ ଭକ୍ତ ହେଇକି ଟେକିକି ରହିଛନ୍ତି ଆଜି ପାଇଁ, ଭକ୍ତି କେବେ ଛାଡ଼ିନା। ଗଛ ପାହାଡ଼ ଉପରେ ଯେଉଁ ଗଛ ସେ ବଞ୍ଚିକି ରହିବ ତାକୁ ଜଳ ନଦିଅ କଣଟା ଅସୁବିଧା, ଆଉ ତୁମେ ଗଛ ଲଗାଉଛ ତ ପାଣି ଦେବାକୁ ପଡ଼ିବ, ଆଉ ନହେଲେ ମରିଯିବ ଝାଉଁଳି ଯିବ, ଆଉ ତା ଚେର ଚେରଣ ଲାଗିପାରିଲା ଜାଣିଛୁନି ବାବୁ, ପାହାଡ଼ ଉପରେ କିଏ ଦଉଛି, ସେଇଟା ମନେ ରଖ। ପ୍ରଭୁପାଦଙ୍କ ଗ୍ରନ୍ଥ ପଢ଼ିଲା ମାନେ ତାର ସ୍ୱୀକୃତି ପଟକିଣି ଚାଲି ଆସିବ ସେ ସାଙ୍ଗେ ସାଙ୍ଗେ, ଆଉ ସେଠି ସେ ଟେକିକି ରହିବେ। 90% ବିଦେଶୀ ଲୋକମାନେ ବୁକ୍ ଡିଷ୍ଟ୍ରିବ୍ୟୁସନ୍ ଆସନ୍ତି, ସେ ବିଦେଶରେ ଦୁଇଟା ହେଉଛି ଇମ୍ପୋର୍ଟାଣ୍ଟ ଫଙ୍କସନ୍, ସେ କୌଣସି ଟେମ୍ପଲେଟା ବନ୍ଦ କରିବେନି। ଆକ୍ଚୁଆଲି ଆମର ସେ ସଭ୍ୟତା ଆସିଗଲା, ବର୍ତ୍ତମାନ ଫିଲୋସଫି ଅପେକ୍ଷା ଇମ୍ପୋର୍ଟାଣ୍ଟ ହେଉଛି। ଏଇ 5 ବର୍ଷ ପୂର୍ବରୁ ମୁଁ ଲୋକମାନେ ଗାଳି ଦେଉଥିଲି, ମୁଁ ଯେଉଁ ଗାଳି ଦେଉଥିଲି ଲୋକମାନେ ଡେଇଁକି ପଳାଉଥିଲେ, ମାଡ଼ଗୋଳ ହେଇଯାଇଛି, ମୁଁ ଯେଉଁ ଲୋକମାନେ କଥା ପ୍ରବଚନ ଦିଏ, ମୁଁ ଏମିତି ପ୍ରବଚନ ଦିଏ ମୁସଲମାନ ବେଲ୍ଟ ମାନଙ୍କର, ଏମିତି ମୋର ପ୍ରବଚନ ଦିଏ ଲୋକ ଛାଡ଼ିକି ପଳାନ୍ତି, କହିକି ଗଣ୍ଡଳ ମୁସଲମାନ ହିନ୍ଦୁ ଗଣ୍ଡଳ ହେଇଯିବ, ସେ ଯୁଗ ଆଜି ନାହିଁ, ସବୁ ବଦଳିଗଲା। ପଦେ କଥା ବି କ'ଣ ଲୋକମାନଙ୍କୁ କହିପାରିବେ, ନିରପେକ୍ଷ କଥା ବି କହିପାରିବେନି, ଫିଲୋସଫି କି ଦର୍ଶନ କି ଶୁଣିବେନି, କୌଣସି ଜିନିଷ ଲୋକ ବର୍ତ୍ତମାନ ସେଠି ଆମେ ପ୍ରସ୍ତୁତ ନାହିଁ। ପୁରା 20 ବର୍ଷ ଭିତରେ ମୋର ଜୀବନ ମୁଁ ଦେଖୁଛି ପ୍ରବଚନ ଶୈଳୀ, ମୋ ପ୍ରବଚନ ପ୍ରଥମରୁ 1992 ନା କେତେ ଗୁରୁଦେବ ଗଲା ପରେ ମୁଁ ଆରମ୍ଭ କରିଛି, 1999 ସବୁ ମୁଁ ନିଜେ ଗୋଟେ ସାକ୍ଷୀ ଅଛି, କୁଆଡ଼େ କୁଆଡ଼େ ଯାଇ କୁଆଡ଼େ ପହଞ୍ଚିଗଲାଣି। ବର୍ତ୍ତମାନ ପଦେ କଥା କହିବାକୁ ଡର ଲାଗୁଛି, ସମାଜର ଏତେ ବଡ଼ କିଛି କାମ ଦେବନି, ସେ ବିଦେଶ ସଭ୍ୟତା ଆସିଗଲାଣି ନା, ଧୀରେ କାମ ଦେବ। ଏଇ ବୁକ୍ ଡିଷ୍ଟ୍ରିବ୍ୟୁସନ୍ ନାମ ସଂକୀର୍ତ୍ତନ ଏତେ ସ୍ୱୀକୃତି ପାଇକି ଯେ ଆସିବ ସେହି ଟିକିକି ରହିବ, ଫିଲୋସଫି ଆଉ କାମ ଦେବନି, ଦର୍ଶନ କାମ ଦେବନି, କାରଣ ତାଙ୍କ ଷ୍ଟାଣ୍ଡାର୍ଡ଼ଟା ନାହିଁ, ଆଉ ସେ ବୈଷ୍ଣବ ଜିନିଷଟା ବୁଝିନାହାନ୍ତି, ଆଉ ଗୋଟେ ବିବେକ ନାହିଁ ସେମାନଙ୍କର, ସେମାନେ କ'ଣ ବୈଷ୍ଣବ ଜିନିଷ ବୁଝିବେ। କିନ୍ତୁ ଦେଖିବା ଆମମାନେ ସନ୍ନ୍ୟାସୀ ହେଇଛୁ ପିଲାମାନେ, ଆମେ ସବୁ ଗୋଟେ ଅର୍ଡ଼ରକୁ ସେମାନେ ମାନୁନାହାନ୍ତି, ଅର୍ଡ଼ରକୁ ସେମାନେ ମାନୁନାହାନ୍ତି, ସନ୍ନ୍ୟାସୀ ଅର୍ଡ଼ର ସେ ଫଲୋ କରୁନାହାନ୍ତି। ଆମେ ଘରେ ଆମେ ସନ୍ନ୍ୟାସୀ ଗୃହସ୍ଥ ଲୋକ ଆମେ ଦେଖିଲୁ ପ୍ରଣାମ କରୁଛୁ, ଆମର ଗୃହ ହେଇ ଦେଖିଲୁ ନା ପ୍ରଣାମ କରୁଛୁ, ସେମାନେ ମନା କରୁନା, ନା 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 ତୁମେ ଆମର ବଡ଼ ଗୁରୁ ଭାଇ, ଏମାନେ କ'ଣ ଭକ୍ତି କରିବେ, ଏମାନଙ୍କ ବିବେକ ନାହିଁ, ପାରିବେନି। ଏମାନଙ୍କୁ କେବଳ 2 ଜିନିଷ କାମ ଦେବ, ସେ ପ୍ରଭୁପାଦଙ୍କର 2 ଜିନିଷ, ବୁକ୍ ଡିଷ୍ଟ୍ରିବ୍ୟୁସନ୍ ଆଉ ନାମ ସଂକୀର୍ତ୍ତନ। ପ୍ରଭୁପାଦ ଭ୍ରମଣ କାମ, ବିଦେଶ ଭ୍ରମଣ ଯେଉଁଟା ଥିଲା ବର୍ତ୍ତମାନ ଇଣ୍ଡିଆରେ ସେଇଟା କାମ ଦେବ, କାହିଁକି ତାଙ୍କ ସ୍ୱୀକୃତି ସବୁ ଲେସ୍ ସ୍ୱୀକୃତି ବା ଏମାନେ ଏଥିରେ ହିଁ ସ୍ୱୀକୃତି ପ୍ରାପ୍ତ ଥାଏ, ତାଙ୍କୁ ସେଥିରେ ହିଁ ଲଗେଇବାକୁ ପଡ଼ିବ। ସେଥିପାଇଁ ବିଭୁଟି ବର୍ତ୍ତମାନ ଚିନ୍ତାରେ ପଡ଼ିଯାଇଛନ୍ତି, ପ୍ରଭୁ ସେମାନେ ଚିନ୍ତାରେ ପଡ଼ିଯାଇଛନ୍ତି, ବହି କେହି ପଢ଼ୁନାହାନ୍ତି, ସୋ ଇ ବୁକ୍ସ ଏ ଯେଉଁ କ'ଣ ମୋବାଇଲରେ ଧରିକି ପାଠ ପଢ଼ିବା ଆରମ୍ଭ କଲେଣି, ଚିନ୍ତାରେ ପଡ଼ିଗଲେ କ'ଣ ଚାଲିବ ଭବିଷ୍ୟତରେ, କାରଣ ପୂର୍ବତ କହୁଥିଲେ ବୁକ୍ସ ବୁକ୍ ବୁକ୍ ଇଜ୍ ଆର୍ ବେସିସ୍ ପ୍ୟୁରିଟିଜ୍ ଫୋର୍ସ, ଆଉ କ'ଣ କହିଲେ ହଁ ୟୁଟିଲିଟି ଇଜ୍ ଦ ପ୍ରିନ୍ସିପଲ୍, ପୂର୍ବତ କହୁଥିଲେ ପ୍ୟୁରିଟିଜ୍ ଫୋର୍ସ, ଶୁଦ୍ଧତା ହେଉଛି ତୁମର ଫୋର୍ସଟା, ଆଉ ବୁକ୍ ଇଜ୍ ଆର୍ ବେସିସ୍, ଆମ ଗ୍ରନ୍ଥଟା ମୁଖ୍ୟ ଜିନିଷଟା, ଫିଲୋସଫିଟା ଆଉ ଗ୍ରନ୍ଥ ନ ରଖିଲେ ତୁମେ କ'ଣ କରିବ, ଗୋଷ୍ଠୀମାନେ ସେମାନେ ଗ୍ରନ୍ଥ ରଚନା କରିଗଲେ ନା। ପ୍ରବଦ କଥା ପଢିବାକୁ ପଡ଼ିବ ନା, ତୁମେ ଋଣୀ ହେଇଯିବ ଆଉ, ଋଣୀ ହେବ ତ ଭଜନ ହବନି। ତୁମେ କାହା କଥା ପ୍ରବଚନ ଶୁଣ ନ ଶୁଣ, ଆଗେ ପ୍ରବାଦ ଗ୍ରନ୍ଥ କମ୍ପ୍ଲିଟ୍ କର, ଇମ୍ପୋର୍ଟାଣ୍ଟ ଏଇଟା। ସେ ଜଣେ 70 ବର୍ଷ ବୟସର ଗ୍ରନ୍ଥ ଲେଖିଛନ୍ତି, ତୁମେ ତାକୁ ନ ପଢିବ ତୁମେ କ'ଣ କ'ଣ ଭଜନ କରିବ, କରିପାରିବନି କେବେ, ପ୍ରଶ୍ନ ବି ଜାଣିପାରିବନି। ଏଇ କଥା ମାନେ ପଳେଇଗଲେ, ଏଇ ଜଗତର ଯେଉଁ ଗୁଣମୟ ଜିନିଷଟା ରହିଛି ନା, ଦ୍ୱନ୍ଦ୍ୱାତ୍ମକ ସୁଖ ଦୁଃଖ ଆଉ ନିତ୍ୟ ସତ୍ୟସ୍ତ, ଏଇ କଥା ସବୁ ପ୍ରାଣୀ ଭିତରେ, ଏଇ କଥା ଯାଇଥିଲେ, ସବୁ ପ୍ରାଣୀ ଭିତରେ ଭଗବାନ ଅଛନ୍ତି, ସବୁ ପ୍ରାଣୀ ଭିତରେ, ସବୁ ସମସ୍ତଙ୍କ ସ୍ୱର ଗୋଟେ ମନ୍ଦିର। ଏଇଟା ହେଉଛି ଟପ୍ ମୋଷ୍ଟ ଷ୍ଟେଜ୍ ପୁରା ମହାଭାଗବତ, ମହାଭାଗବତ ଉତ୍ତମ, ମହାଭାଗବତ ମାନଙ୍କ ଷ୍ଟେଜ୍ ଅଛି ନା, ମହାଭାଗବତ ଉତ୍ତମ, ସବୁ ଜୀବ ହୃଦୟରେ ଭଗବାନ ଦର୍ଶନ କରେ, ସବୁ ଜୀବ କ'ଣ ସେ ଅବସ୍ଥା। ଆଉ ରାଗଦୋଷ କେଉଁଠି ଆସିବ, କେଉଁଠି ରାଗଦୋଷ, ମାନ ଅପମାନ, ରାଗଦ୍ୱେଷ, ହିଂସାବାଦ, ଏଇଟା ସବୁ କେଉଁଠି ଆସିବ। ମର୍କଟ ମାଙ୍କଡ଼କୁ ମଣି ଦେଲେ ସେ କ'ଣ କରିବ, ଭାବିଲ ମାଙ୍କଡ଼କୁ ମଣି ଦେବ ସେ କ'ଣ କରିବ, ଦାନ୍ତରେ କାଉଣ୍ଟି ଫୋପାଡ଼ି ଦେବ ନା, ସେ କ'ଣ ଏତେ କିଛି ନାହିଁ। ସେଭଳି ବୈଷ୍ଣବ ଧର୍ମ ହେଉଛି ରାଜଧର୍ମ, ତୁ ମର୍କଟ ବୃଦ୍ଧି କରନି, ମର୍କଟ ବୃଦ୍ଧି କଲେ କିଛି ହେବନି, ୟାର ମୂଲ୍ୟଟାକୁ ବୁଝ, ତିଳକର ମୂଲ୍ୟ କ'ଣ, ମାଳିର ମୂଲ୍ୟ, ତୁମେ କିଏ ଶିଖିବ ଏଇ ମାନବିକତାଟା, ତୁମର ଆଚରଣ କଥାଭାଷା ଏଗୁଡ଼ା କିଏ ଶିଖିବ ତୁମକୁ, କ'ଣ କାହାକୁ ସମୟ ଅଛି ଜିନିଷ କରିବା ପାଇଁ। ଗୁରୁ ବୈଷ୍ଣବ ଭଜନ କରିବେ ନା, ତୁମକୁ ଶିଖେଇବେ ଏମିତି ଖାଅ, ଏମିତି ପିଅ, ଏମିତି କଥାବାର୍ତ୍ତା କର, ମାଡ଼ଗୋଳ ଲାଗନି, ମିଶିକି ଚଳ, ବ୍ୟବହାର ଶିଖ, କି ବୈଷ୍ଣବ ହବ ତୁମେ, ତା ମାନବିକତା ନାହିଁ, ତୁମର କଥାଭାଷା ଶିଖିନ, କଥାଭାଷା ବି ଶିଖିନାହାନ୍ତି, ତାହା କେମିତି କଥାବାର୍ତ୍ତା କରାଯାଏ। ଗୁରୁ ଗୁରୁଜନ ଆଗେ ମାନ ଟିକେ, ଗୁରୁ ଗୁରୁଜନ ଟିକେ ମାନ ଆଗେ, ତୁମେ ତୁମେ କୁଆଡ଼େ ଠିକ୍ ଜାଣିଛ, ଆଉ କିଏ ଠିକ୍ ଜାଣିନାହାନ୍ତି କି, ଲୋକ ମୁଁ ଜାଣିଛୁ, ତୁମେ ତୁମେ ଠିକ୍ ଜାଣିଛ, ତୁମେ ସେଇ ପଏଣ୍ଟରେ ତ ଜଣକୁ ଭୁଲ କହିଦେଉଛ, ତୁମ ଜୀବନସାରା ତୁମେ ଭୁଲ କର ନା, ତୁମେ ଭୁଲ ହିଁ ବଞ୍ଚିଛୁ। ମଣିଷରେ ତାହେଲେ ଗୋଟେ ପଏଣ୍ଟ ଆର ଅନ୍ୟର ଗୋଟେ ଭୁଲ ପଏଣ୍ଟ ଦେଖୁ, ତାକୁ ବଳ ଚାଲିବ, ସେଇଟା ଭୁଲ କଲେ ସିଏ ନିଜେ ପଚାରିକି ବୁଝନ୍ତି ଜୀବନସାରା ସେ ଠିକ୍ କରିଛି କି। ଇଏ ଏଭଳି ସଂସ୍କାରରେ ଆମେ କ'ଣ ତୁମେ ଜୀବକୁ ବୁଝିବ କ'ଣ, ତୁମେ ତ ସବୁବେଳେ ରାଗଦ୍ୱେଷ ରଖୁଛ, ଗୋଟେ ବିବେକ ତ ବିବେକମାନ ହୃଦୟ ହେଇପାରନ୍ତି, ଭଗବାନ କେମିତି ପାଇବ, ପ୍ରଭୁଙ୍କ ପ୍ରଭୁଙ୍କ ହୃଦୟ ରଖିବ କେମିତି, ଭଗବାନ ଭାରିକି ପଳେଇବେ, ତୁମେ ରଖିଲେ ବି ଜବରଦସ୍ତି ଭାରିକି ପଳେଇବେ, ଏଇ ଜାଗାରେ ମୁଁ ରହିବିନି। ନିର୍ମଳ ଅନ୍ତର୍କରଣ ଦରକାର ନା, ରାଗଦ୍ୱେଷ ରହିବନି, ମାନ ଅପମାନ ରହିବନି। ଆଉ ବ୍ରାହ୍ମଣତା କ'ଣ, ବ୍ରାହ୍ମଣ ଆମର ଯେଉଁ ବ୍ରାହ୍ମଣ ଦେଖି, ବ୍ରାହ୍ମଣତାର କ'ଣ ଆଉ, ବ୍ରାହ୍ମଣର ପ୍ରଥମ କାମ ହବ ଯେ ବୈଷ୍ଣବ ବ୍ରାହ୍ମଣର ମାଶ୍ଚର୍ଯ୍ୟତା, ବ୍ରାହ୍ମଣର ପ୍ରଥମ ଗୁଣ ହେଲା ତାର ମାଶ୍ଚର୍ଯ୍ୟ ରହିବ, ତାହେଲେ ଯାଇ ଭଗବାନ ତାହାତୁରୁ ସେମାନେ ସବୁବେଳେ ମନେ ରଖ, ଭଗବାନ କେବେ ହେଲେ ଚାହାନ୍ତିନି ମୋର ଯିଏ ସେବା କରୁଛି ପୂଜା କରୁଛି ଅନ୍ୟକୁ ଦୁଃଖ ଦେଉ, କେବେ ଚାହାନ୍ତି, କାରଣ ଆମେ ଆଜି ଯେଉଁ ଦୁଃଖ ପାଉଛେ ୟାର କାରଣ ହେଉଛି ଆମ ଦୁଃଖ ଦେଇଛି, ସେ ଦେଇଥିବା ଦୁଃଖ କାହା ମାଧ୍ୟମରେ ଆସୁଛି କ'ଣ କରିବା, କିନ୍ତୁ ପ୍ରଭୁ ଚାହାନ୍ତିନି ସେ ଆଉ ଥରକୁ ଅନ୍ୟକୁ ଦୁଃଖ ଦେଇକି ପୁଣି ଗୋଟେ କର୍ମର ପ୍ରତିକ୍ରିୟା ତିଆରି କରୁ, ସେଥିପାଇଁ ଆମେ ଯଦି ସହ୍ୟ ନ କରିପାରୁଛେ ଆମେ ଭଗବାନ ରାଖିକି ବରଂ ସାଇଡ଼୍ ହେଇଯିବା, କଷ୍ଟ ଦେବା, ଦୁଃଖ ଦେବାକୁ ଚେଷ୍ଟା କରେନି ଅନ୍ୟକୁ, ଜୀବନର ସେମାନଙ୍କ ଜୀବନ କୁସ୍ମିତ ହୋଇଯାଏ, ଜୀବନ ସବୁବେଳେ ଦୁଃଖ ସହିକି ବରଂ ସାଇଡ଼୍ ହେଇଯାଏ, ମୋର ଜୀବନ ନଷ୍ଟ ହେଉଛି ମୁଁ କାହାକୁ କଷ୍ଟ ଦେବିନି, ଏଇଟାକୁ ସବୁବେଳେ ଜଗିବାକୁ ପଡ଼ିବ। ଇଏ ବୈଷ୍ଣବ ହେବାକୁ ଚାହୁଁଛି, ସୁଖର ରହିବା ପାଇଁ, ବୈଷ୍ଣବ ଛାଡ଼ ସୁଖର ରହିବା ପାଇଁ ଚାହୁଁଛି, ମୁଁ କାହାକୁ ଦୁଃଖ ଦେବିନି, ଏଇଟାକୁ ଏଇଟାକୁ ଆମେ ତ ସେମିତି ରହିପାରିବାନି, ଜଗତ ତିଆରି କରାଯାଇଛି ଅନ୍ୟଙ୍ଗଲେ ଅନ୍ୟଙ୍ଗଲେ କିଛି ହେଇଯିବ, କିନ୍ତୁ ଆମେ ଟ୍ରାଏ ଟୁ ଆଭଏଡ୍ ଇଟ୍, ଆମେ ସବୁବେଳେ ଚେଷ୍ଟା କରିବା ଦରକାର କେମିତି ପରିସ୍ଥିତିରେ ପରିବେଶରେ ମୁଁ ରହିବି, ଯେମିତି ମୋତେ ଟିକେ ପୀଡ଼ା ଯିବ, ପୀଡ଼ା ଦେବିନି, କାରଣ ଅନ୍ୟକୁ ପୀଡ଼ା ଦେଇଦେଲେ ତା ପ୍ରତିକ୍ରିୟାଟା ଆମକୁ ଭୋଗିବାକୁ ପଡ଼େ ନା, ତା ହୃଦୟରେ ପରମାତ୍ମା ଅଛନ୍ତି ନା, ସେ ଯେତିକି ଗଭୀର ଦୁଃଖୀ ହେଲା ସେଟା ଆମକୁ ଦେଇ ଆସେ, ସେଟା ଭଜନ ବେଳେ ତୁମ ବିଶେଷ କରି ତୁମ ଭଜନ ବେଳେ ମନରେ ପଡ଼ିବ, ଭଲ କର୍ମୀ ଲୋକ ଜାଣିପାରିବେନି, କର୍ମୀ ଲୋକ ତା ଚା ଖାଉଥିବ ଭଲ ମନ୍ଦ କରୁଥିବ, ସେ ତାର ରାଗିଲା ସୁଧିଦେଲା ପଳେଇଗଲା, କିନ୍ତୁ ଭକ୍ତର ଗୋଟିଏ ଜିନିଷ ବେଳେ ମନେ ପଡ଼େ, କେତେବେଳେ ମନେ ପଡ଼ିବ, ଯେତେବେଳେ ମାଳା ଧରିବ ତୁମେ ରାଗ ଆସିବ, ଯାହାକୁ ଭଲ ପାଉଥିବ ସେ ଚିନ୍ତା ଆସିବ, ଯାହାକୁ ଦୋଷ କରୁଥିବ ଚିନ୍ତା ଆସିବ, ସେଠି ନାମ ପ୍ରଭୁ ତୁମକୁ କ'ଣ ଚେତା ଦେବେ, ବାପା ଏହା କରୁଛୁ ରେ, ଦେଖୁନ ତୁମ ପରୀକ୍ଷା କରି ଦେଖ, ମୁଁ ତ ମୋ ନିଜ ଅନୁଭବରେ ଜାଣିଛି, ଆଉ ମୁଁ କ'ଣ କ'ଣ ପୁଥିଗତ କଥା କହୁଛି ନା କ'ଣ, ମୁଁ ବି ତୁମ ଭଳିଆ ଥିଲି ବାପା, ମୁଁ ସେଇ ଝାଡ଼ୁ ମାରିକି ଆଜି ସନ୍ନ୍ୟାସୀ ହେଇଛି, ମୁଁ ଆକୁ ମା ପେଟରୁ ସୁଖଦେବ ଗୋସ୍ୱାମୀ ନୁହେଁ, ମୁଁ ସବୁ ସ୍ତର ଦେଇକି ଆସିଛି, ମୁଁ କହିଦେଉଛି, ତୁମର ରାଗଦ୍ୱେଷରେ ଜପତ ଲୋକରେ ସେଇ ଚିନ୍ତାଟା ଆସିବ,
କାହିଁ ଭଗବାନ ତୁ ତୁମେ କୃଷ୍ଣଙ୍କୁ ଡାକୁଛ, କୃଷ୍ଣ କହିବେ ତୁ ମୋତେ ଡାକୁଛୁ କାହିଁ, ତା ଭିତରେ ଭିତରେ କାହିଁ ଗୋଟା ରଖୁଛୁ, ସେ କାହାର କଥା ଶୁଣନି। ଯିଏ ଯେତେ ଅନ୍ୟର କଥାକୁ ମୁଣ୍ଡରେ ରଖିଲେ ନା ଭଜନ ବେଳେ ସେଗୁଡ଼ାକ ଆସିବ, କେବେ ନିର୍ମଳ ଭଜନ ହବନି। ତୁ ଯେତେ ଚେଷ୍ଟା କର ମୁଁ ନାମ ଶୁଣିବି କେବେ ଶୁଣିପାରିବନି, ପୁଣି କିଟିକାରୁ ତ ପୁଣି ମନେ ପଳେଇବ, ପୁଣି ଗୋଟେ ବିରକ୍ତି ଆସିବ। ଭଗବାନ ଚାହାନ୍ତିନି ଆମ ହୃଦୟ ଭିତରେ ଅନ୍ୟର କଥା ମୁଣ୍ଡ ରହୁ ବୋଲି। ମୋ କଥା ମାଇଣ୍ଡ ୟର ଓନ୍ ବିଜନେସ୍, ମୋ କାମଟା ମୁଁ କରିବି, ଅନ୍ୟ ଯିଏ ଯାହା କହୁଛି ତାର ତା କଥା ସେ ତାର ବୁଝିବ, ଆମର କ'ଣ ଦରକାର ପର କଥାର ମୁଣ୍ଡ ପୁରେ। ଯେତେ ଆମେ ଅନ୍ୟର ବିଷୟ ଚିନ୍ତା କରିବା ନା, ଆଉ ସେଇଗୁଡ଼ା ଆମ ଭଜନ ବେଳେ ମୁଣ୍ଡକୁ ଆସିବ। ଏଇ ଯେମିତି କ'ଣ ମୋବାଇଲର କ'ଣ ସେଇଟା ଗୋଟେ ଅଛି, ମୁଁ ତ ସେଇଟା ସବୁ ବନ୍ଦ କରି ରଖେ ସବୁବେଳେ। ଏଇ ଯେଉଁ କ'ଣ ହ୍ୱାଟ୍ସଅପ୍ ନା, ହ୍ୱାଟ୍ସଅପ୍ ମୁଁ ତ ହ୍ୱାଟ୍ସଅପ୍ ସବୁବେଳେ କୁହେ। ଏବେ ଦେଖିଲା ବେଳକୁ ଏଇ କେତେ ଦିନ ତଳେ ହ୍ୱାଟ୍ WH8 ହ୍ୱାଟ୍ ଆପ୍ ନା କ'ଣ ଲେଖାଯାଏ, ତା ପ୍ରୋନାଉନ୍ସିଏସନ୍ ହ୍ୱାଟ୍, ମୁଁ କେମିତି କ'ଣ ଇଂଲିଶ ତାର କି ଭାଷା ସେଇଟା, ମୁଁ ଭାବେ ହ୍ୱାଟ୍ସଅପ୍ ମୁଁ କ'ଣ ଇଂଲିଶ ମଧ୍ୟ ନା, ମୁଁ ତ ମୁଁ ଆଗକୁ ପଢ଼ି ତ ନାହିଁ ତାକୁ, ଆଉ ତାକୁ ବ୍ୟବହାର କରୁ 2 ବର୍ଷ 4 ବର୍ଷ ମୁଁ ତାକୁ ପଢ଼ିବିନି। ସେଇଟା ମୁଁ ଦେଖେ ଛୁଆ ଗୁଡ଼ାଙ୍କର ଠକ୍ 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 ଗୋଟେ ଆବାଜ ଆସୁନି କି, ମୋର 5-2 ମିନିଟ୍ରେ କାମ କୋର୍ସ ପଠେଇଦେବି ବନ୍ଦ କରିଦେବି, ରାତିରେ କେଉଁ ବିଦେଶୀ କ'ଣ ଆମର ପଠେଇଦେବେ ମୁଁ ଚେକ୍ କରିଦେବି ବନ୍ଦ କରିବି। ଏଇ ଯେଉଁ ଠପ୍ ଟପ୍ 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 ହେଉଛି, ମୁଁ ବସିଲେ ଟୁମ୍ ଟୁମ୍ ବାଛି, ଏଇଟା କ'ଣ ନା, ସେଇଟା ଖୋଲା ରହିଛି, ଖୋଲା ରହିଲେ ମେସେଜ୍ ଆଇଲେ ଆରେ ବାପା ସେଇ ସେଇଠୁ ମୋର ବୁଦ୍ଧି ଆସିଲା। ମାନେ ରି ରି ମନ ଏଇଠି, ଆଉ ତୁମେ ଯେତେବେଳେ ଖୋଲିବ ଯେତେବେଳେ ଭଜନ କରିବ ସେ ଯାହା ରଖିଥିବ ମେସେଜ୍ ଛାଡ଼ିଦେବ, ଟୁଙ୍ଗ 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 ତୁମ ମାଳ ଧରିବ ସେ ମେସେଜ୍ ଛାଡ଼ିବ ନା, ଭାବିଲେ କ'ଣ ସେଇଟା ହଉନି, ତୁ ମାଳଟା ହରିକୃଷ୍ଣ କୃଷ୍ଣ ଆଣିବ ଏ ଇଟାଟା ବାକି ରହିଲା ସେଠି ହେଲା, ଛାଡ଼ିଲା ମେସେଜ୍, ଆଉ ସେ ଘରେ ରଙ୍ଗ ଦିଆ ହେଲାନି, ସେଇଟା ଏମିତି ହେଲା, ଏ ବଦମାସ କଥାଟା ମାନିଲାନି, ସେ ଏମିତି ଗଲା, ମେସେଜ୍ ଛାଡ଼ିବ। ଆଉ ଯାହା ତୁମେ ରଖିବ ଭଜନ ବେଳେ ସେଥିପାଇଁ ତୁମେ ସବୁବେଳେ ଚେଷ୍ଟା କର, ଆଉ କାହିଁ ସକାଳୁ ଜପ କରିବା ପାଇଁ କୁହାହଉଛି, କାହିଁ ଏଥିପାଇଁ କୁହାହଉଛି, ଆଟଲିଷ୍ଟ ତୁମେ ବଞ୍ଚିଯିବ ଏ ଦିନ ଭିତରେ ଯାହା ମେସେଜ୍ ଗୁଡ଼ାକ ସେଗୁଡ଼ାକୁ ରାତିକି ସେ ଛାଡ଼ିବ ସବୁ ପୁଣି ମନ ମନ ସେ ହ୍ୱାଟ୍ସଆପ୍ରେ ଯେମିତି ରଖି ସେ ଛାଡ଼ୁଛି ସେଗୁଡ଼ା ସକାଳୁ ସକାଳୁ କିଛି ମେସେଜ୍ କେହି ପଠେଇ ନାହାନ୍ତି, ମନ ସତଗୁଣ ଅଛି କରିପକାଉ ନାମ, ସେଥିପାଇଁ ଏଇ ଅଭ୍ୟାସଟା ରହିଗଲେ ଧୀରେ ଧୀରେ ନାମ ପ୍ରଭୁଙ୍କର ଗୋଟେ ଦୟା ଅଛି ନା, ଆଉ ଜୀବର ଭଲ ମନ୍ଦ ଏଗୁଡ଼ାକ ଆମେ ତ ସ୍ୱାଗତ ରହିଛୁ ନା, ଭୁଲଟା ଦେଖିଲେ ଭୁଲ ଗୋଟେ ଦୃଷ୍ଟି, ହଁ ଏ ଭୁଲ ଖରାପ କାମ କରୁଛି, ସେଠୁ ଫେରେଇ ପାରୁନେ ଆମେ, ମନକୁ ଫେରେଇ ଆଣ, ମନକୁ ତା ଭିତରେ ପୁରାନି, କାରଣ ମନକୁ ପୁରେଇ ଦେଲେ ମନ ଚିତ୍ତବୃତ୍ତିକୁ ନେଇଆସି, ଏଇଟା ଆମର ଅସୁବିଧା। ମଦ ଦୋକାନକୁ 1000 ଲୋକ ଦେଖୁଛନ୍ତି, ଦେଖୁନା କି ଆମେ ମଦ ଦୋକାନ ସେଠି ଦେଖୁଛେ, ମଦ ଦୋକାନ ଆଗରେ ଯାଇକି କିଏ ଛେପ ପକେଇକି ଆସୁଛି, ଆମେ ତ ଆମର ତ କାଇଁ ଚିତ୍ତବୃତ୍ତି ହେଇଯାଉନି, ଆମ ମଦ ଦୋକାନ ଆଗରେ ଗାଳି ଦେଉଛି କି, ଏ ବଦମାସ କାହିଁକି ତୁ ମଦ ଦୋକାନ କରୁନୁ, କିଛି ନା ତା ରାସ୍ତାରେ ସେ ରହିଛି, ଆମ ରାସ୍ତାରେ ଏଇଟା ଖରାପ ଜିନିଷ ଦେଖିତେ ଆମକୁ କିଛି ଅସୁବିଧା ହେଉନି, କିନ୍ତୁ ଏଠି ଏଠି କ'ଣ ଅସୁବିଧା ହେଉଛି ଯେ ଆମେ କର୍ମୀ ଥିଲାବେଳେ ଯେତେ ଅନ୍ୟ ଲୋକର ଦୋଷ ନ ଦେଖେ ଭକ୍ତ ହେଇଗଲା ପରେ, ଏଇଟା ଆମର ଗୋଟେ ବଡ଼ ଅସୁବିଧା ହେଲା। ଆମେ କର୍ମୀ ତୁମେ ଦେଖ ସେଦିନ ବେଳେବେଳେ ଭକ୍ତ ପ୍ରଶ୍ନ କରେ, ମୁଁ ପୂର୍ବରୁ ମୋର ଶାନ୍ତିରେ ରହୁଥିଲି, ବର୍ତ୍ତମାନ କାହିଁ ଶାନ୍ତିରେ ରହିପାରୁନି ଭକ୍ତ ହେଲା ପରେ, ତା କାରଣଟା ହେଉଛି ଏଇଟା, ଭଗବାନ ଏଇଟା ମୋଟେ ଚାହୁଁନାହାନ୍ତି, ତୁମେ ଅନ୍ୟର କଥା ଚିନ୍ତା କର, ପରେର କଥା କିବା ଆସେ ଯାଏ, ବିଚ୍ଛେଦ ଗା ତୁମେ ପାଓ ନା, ଯାହାର ମୁଖ୍ୟ ଭାଇ ହରି କଥା ନାହିଁ ତାର କାଛେ ତୁମେ ଯାଅ ନା, ଯାହାର କାଛେ ଗଲେ ଭୁଲି ଯାବେ ହରି ତାର ମୁଖ ପାନେ ଚାଓ ନା, ଯାହା ପାଖକୁ ଗଲେ ଯାହା ମୁଖକୁ ଦେଖିଲେ ହରି ଭୁଲିଯ ତା ପାଖକୁ ତୁମେ ଯାଅ ନା, ଯାହା ମୁଖରେ ହରି କଥା ନାହିଁ ତାକୁ ତୁମେ ଯାଅ ନା, ପରର କଥାରେ କି ସେଥିରେ ପଦ ଗୋଟେ ଅଛି, ପର କଥାରେ କ'ଣ ମିଳିବ, ମିଛେ ଦଗା ଏଟା ଗୋଟେ ଦଗା ଖାଇବା କଥା, ସେ ଭଲ କଥା କହିଦେଲେ ତୁମ ବନ୍ଧୁ ଦେଖିକି ତୁମକୁ କହିଦେବ ଏମିତି ହେଲା ସେ ପ୍ରଭୁ ଏହା କରୁଛି, ତୁମର କ'ଣ ସେଥିରେ ମିଳିବ, ତୁମ ଚିତ୍ତବୃତ୍ତିରେ ସେଟା ବାପା ରହିଗଲା, ସେ ହ୍ୱାଟ୍ସଆପ୍ରେ ମେସେଜ୍ ଆସିଲା ବେଳେ ଛାଡ଼ିବରି ବାପା ଯେଉଁ ଦିନ ହେଲେ। ଜଗତରେ ଯେତେ କମ୍ ଅନ୍ୟର ବିଶେଷ କରି ଅନ୍ୟର ଦୋଷ ଗୁଣ ବିଲକୁଲ ନ ଶୁଣିବା ଭଲ, ଆମର କାମ ଅହର୍ନିଶ ସେବା ଅହର୍ନିଶ ଜପ, ଯେତେ ସମୟ ମିଳୁଛି ସେବା କର ଜପ କର ନିଜ ଧନ୍ଦାର ରୁହ, ପର ବିଷୟରେ ଭୁଲ ଠିକ ଜାଣିଲା ଆମର କ'ଣଟା କ'ଣଟା ଲାଭ, ସେ ରାଗଦ୍ୱେଷକୁ ଚାଲି ଆସିବା, ମାନବ ମାନଙ୍କୁ ପଳେଇ ଆସିବା, ୟା ଷ୍ଟେଜ୍ ହେଉଛି ଏଇଟା, ତୁମେ ଭାବନି। ଆଉ ଏଇଟା ବର୍ତ୍ତମାନ ଗୋଟେ ବହୁତ ବଡ଼ ଭକ୍ତମାନଙ୍କର ଅପରାଧ କରିବା ପାଇଁ ଗୋଟେ ଯନ୍ତ୍ର, କଳି ଯୁଗରେ ସବୁ ରଖିଦେଇଥିଲା, କଳି ଏଇ ଯେଉଁ ମୋବାଇଲରେ ସବୁ ରଖିଦେଇଥିଲା, କ'ଣ ରଖିଲା, କାମ କ୍ରୋଧ ଲୋଭ ମୋହ ସବୁ ରଖିଦେଇଥିଲା, ସବୁ ଫିଟ୍ କରି ରଖିଦେଲା, ଆଉ ତା ଭିତରେ ଭକ୍ତମାନଙ୍କ ପାଇଁ ଗୋଟେ ବଢ଼ିଆ ଜିନିଷ କରିଦେଲା, ଭକ୍ତମାନେ ଅପରାଧ କରିବା ପାଇଁ ଗୋଟେ ବଢ଼ିଆ ସୁଯୋଗ ମିଳିଲା ଏଥିରେ। କାହିଁକି ଆଗରୁ ତୁମେ କି ଜାଣିପାରୁନଥିଲ ନା ମୁମ୍ବାଇରେ କ'ଣ ହେଉଛି, ଦିଲ୍ଲୀରେ କ'ଣ ହେଉଛି, କେଉଁ ଭକ୍ତ କ'ଣ କଲା, ଏଥିରେ କ'ଣ ସାଙ୍ଗେ ସାଙ୍ଗେ ମେସେଜ୍ ଆସି ପହଞ୍ଚିବା, ତୁମେ ଜାଣିଦେବ ଏ ଭକ୍ତ ଏହା କଲା, ଏ ଭକ୍ତ ତାହା କଲା, ସେଠୁ କାହା କ'ଣ କହିଦେଲ, ଚାଲ ବାଛି ଅପରାଧର ଅପରାଧ ପାଇଁ ଏଇଟା ଗୋଟେ ବଢିଆ ଜିନିଷ ଯନ୍ତ୍ର ବାହାରି ପଡ଼ିଛି। ଆସିକି ତୁମେ ଶୁଣିବ ଆଉ ସେ ଶୁଣି ସେ ଦ୍ୱିପଦ କହିବ, ତୁମେ ଦ୍ୱିପଦ ଯୋଡ଼ିଦେବ। ବାସ୍ ଶାଶୁ ବୋଉ ଗପ ଯେମିତି ହୁଏ, ଶାଶୁ ବୋଉ ତାଙ୍କର ଚାଲିବ ତାଙ୍କର ପୁଟୁରୁ ପୁଟୁରୁ ଆଉ ତା ଶାଶୁ ବୋଉ ଗପ ଭଳିଆ। ମାଙ୍କଡ଼ ମାଙ୍କଡ଼ ଯଦି ଘା ତିଆରି କରିବ, ମାଙ୍କଡ଼ କେମିତି ଘା ତିଆରି କରିବ ବୋଲି ଜାଣିଛ ନା, ମାଙ୍କଡ଼ର ଘା ହେଲେ ସେ ମରିବ। ଆଉ ବୈଷ୍ଣବ ମରେ କେମିତି, ବୈଷ୍ଣବର ଯେଉଁ ମରଣ ହୁଏ ମାଙ୍କଡ଼ ଘା ଭଳିଆ। ମୁଁ ବସିକି ସେ ମାଙ୍କଡ଼ ମାଙ୍କଡ଼ ଯେତେବେଳେ ବସେ ଗଛରେ, ମୁଁ ତ ସୁଜା ମୋର ତ ବୁଦ୍ଧି ସେଇଆ, ମୁଁ ଯାହାକୁ ଦେଖିବି ତାକୁ ଭାଗବତ ଲଗେଇବି, ସେ ସବୁରେ ଥିଲା ମୁଁ ଦେଖି ମାଙ୍କଡ଼ କେତେବେଳେ ବସିବୁ ନିସ୍ତିର ହେଇକି ଆରି ଗୀତିନି ମାଙ୍କଡ଼ କୁହନ୍ତି। ଆଉ ଗୁରୁଦେବ କୁହନ୍ତୁ ମାଙ୍କଡ଼ଟା କିରି କାହିଁ ମାଙ୍କଡ଼ ଭଳିଆ ହେଉଛୁ, ଗୁରୁଦେବ କୁହନ୍ତୁ ମାଙ୍କଡ଼ ଗୁଡ଼ା କାହିଁକି ହେଉଛୁ, ଅସ୍ଥିର କାହିଁ ମର୍କଟ ଭଳିଆ ହେଉଛୁ, ସେ କେତେବେଳେ ବସିବ ନିସ୍ତିର ହେଇ ଖାଲି ଟିକେ ଘୁମେଇଯିବ ଯଦି ଘୁମେଇଯିବ, ଯଦି ମାଙ୍କଡ଼ ତ ଘୁମେଇଗଲା ଭଲ ନ ଆଖି ଖୋଲିଲା ମାନେ ସେ ଯୋଉଠି ହେଲେ ଏଠି ହାତ ମାରିଦେ ସେଠି ହାତ ମାରିଦେ, ଯଦି ଏଠି 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 ଟାଣି ଦେଉଥିବ, ମୁଁ ଦେଖି ଖାଲି ବସିକି ମିଛରେ ମିଛରେ ଏମିତି କରୁଥିବ, କିଛି ସେ କ'ଣ ତା ମୁଣ୍ଡରେ ସବୁ ଥାଏ କୁଡି କୁହନ୍ତି ନା, କିଛି ନଥିବ ମିଛରେ ହେଟା ଟାଣୁଥିବ, ମୁଁ ଦେଖିକାରି ଏଇଟା ଏତେ ବଦମାସଟା ଏଇଟା। ଆଉ ବୃନ୍ଦାବନରେ ସେ ଯାଇଥିଲି, ମୁଁ ତ ଆଗରୁ ଯାଏ ଏକୁଟିଆ ପଳାଏ, ମୁଁ ଗୋଟେ ବିରକ୍ତି କ'ଣ ଭଗବାନ ମୋତେ ସୃଷ୍ଟି କରିଛନ୍ତି ଅଧୁତ ଯିବ ମୁଁ ଗୋଟେ, ମୋତେ ଏକୁଟିଆ ରହିବ ଭଲ ଲାଗେ ସବୁ। ଏବେ ଗୋଟେ ଗୁରୁଦେବ ଆଣି ପିଟି ପାଟି ଭରି ଗଲା ଭରି କରିଛନ୍ତି, ମୋର ଏକୁଟିଆ ରହି ଚକଲା ଏବେ କିନ୍ତୁ ଏକୁଟିଆ ମୋତେ ଭଲ ଲାଗେ। ଏବଂ ନହେଲେ ପଳାଏ ଜପ କରେ, ସେ ମାଙ୍କଡ଼ ମୁଁ ଦେଖିଲି ଯମୁନାରେ ସେ ଯାହା ହଉଛନ୍ତି, ଇଏ ମଣିଷ ଯେତିକି ହେବନି ଯେ ବୁଢ଼ା ମରା ଉପରୁ ଚଢ଼ିକି ଡେଉଁଛନ୍ତି, ଇଏ ତାପରେ ଡେଇଁବ ସିଏ ତାପରେ ଡେଇଁବ ଛୋଟ ଗୁଡ଼ାକ, ମୁଁ ଦେଖିଲି ମାଙ୍କଡ଼ ବୁଦ୍ଧି ଏଇଥିରେ କୁହା ହେଇଛି ଆଉ, କିଛି ନଥି ସେ ଆକ୍ସନ୍ କରି ତା ଚଲେଇଥିବ। ଆଉ ମାଙ୍କଡ଼ ମରିବା ବେଳେ କେତେବେଳେ ସେ ବାବୁଲେ ମାଙ୍କଡ଼ ଯେତେବେଳେ ଘା ଟିକିଏ ଘା ହେଇଗଲା ଗୋଟେ ବାଜିଗଲା ଜାଣିଲେ ତାର ମରଣ ବେଳେ ଆସେ, ସେ ସେଇଥିରେ ଡେଲି ହାତ ମାରିବ ଆଉ ଖାଲି ଏମିତି ହାତ ମାରି 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 ସେ କହିବ ମୁଁ ଡକ୍ଟର ଆଉ ଭଲ କରିଦେବି ଆଉ, ଖାଲି ଦି ହାତରେ ଖାଲି ଏମିତି ଲଗେଇ ଦେଉଥିବ ଏମିତି ଲଗେଇ ଦେଉଥିବ ଏମିତି ଲଗେଇ ଦେଉଥିବ ସେଇଟାକୁ ମାରି 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 ଘା ହେଇକି ମଲା। ଇଏ ବୈଷ୍ଣବ ଅପରାଧ ହଉଛି ଏଇଟା, ଟିକେ ତ ଘା ହବ ହବାର ଅଛି ଆଉ ଟିକେ ଅପରାଧ ସେତେ ଲାଗିବ ଖାଲି ସବୁବେଳେ ଆଉ, ବୈଷ୍ଣବ ଅପରାଧ ହେଲା କାମ ସେଇଆ, ଖୁଚିଲି ମାରିଲା ଭଳିଆ ମାରି 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 ଥରେ ଶିଖିଗଲ ନା ଏ କଥା ନା, ଇଏ ପ୍ରଭୁ ଏଇଆ କରୁଛି ଏ ମହାରାଜ ଏଇଆ କରୁଛନ୍ତି ଏଠି ଏହା ହଉଛି ଶିଖିଗଲ ତୁମେ, ଘା ଆରମ୍ଭ ହେଇଗଲା ବାସ ଚାଲିଲା ଆଉ, ମାଙ୍କଡ଼ ଘା କି ମରେ ବୈଷ୍ଣବ ଅପରାଧ ସେଇଆ। ଏହା ମୋ ବିଜନେସ ସଫିସିଏଣ୍ଟ ବିଜନେସ ଦରକାର ଭାଇ ଆମର, ବରଂ ଭକ୍ତି ନହୁ, ମୁଁ ସବୁବେଳେ ଆଗରୁ କୁହେ ସେ କଥା, ମୋର ବରଂ ଭକ୍ତି ନହୁ ଏ ଜନ୍ମରେ ଅପରାଧ ନହୁ, ଯେତିକି ମୋର ହେବ ସେତିକି ରହିଲେ ମୋର କ'ଣ ଅଛି, ଷୋଳମାଳରୁ ଯଦି ଭଗବାନ ହିସାବ ପତ୍ର କରି କାଟାକଟି କରିବ ୟାର ଦୁଇ ମାଳର ଫଳ ମିଳିବ, ଷୋଳମାଳ ଆମର ମନ ସ୍ଥିର ଧରିକି ଭଗବାନ ହିସାବ କରିବେ, ଷୋଳମାଳଟା କେତେ କେତେ ନାମ ହେଉଛି କେତେ ହଜାର, ପଚିଶ ହଜାର ପାଖାପାଖି, ପଚିଶ ହଜାର ଯଦି ଭଗବାନ ହିସାବ କରି ଦେଖିବେ ୟାର ପଚିଶଟା ନାମ ଠିକ୍ ଅଛି, ଆମର ପଚିଶଟା ମୋର ରହୁ ନା କ'ଣ ଭାବିଲୁ, ମୋର ପଚିଶଟା ରହୁ, ପଚିଶ ରହି ରହି ହେଲେ ଷାଠିଏ ବର୍ଷ ବଞ୍ଚିଲେ, ସେତିକିରେ ଯଦି ପାର ହେଇଗଲି ହେଇଗଲି, ଏଣେ ଷୋଳମାଳ ହଉଥିବ ଏଣେ ଅପରାଧ ହେଇଗଲା ଗଲା ତ, ପୁଣି ଚଢ଼ିଲାଣି ଓଲଟା ଖାତାକୁ ମାଇନସ, ବାକି ଖାତାରେ ଯେମିତି ଚଢ଼େନି ବାବୁଲି ବାକି ଖାତାରେ ଚଢ଼ିଗଲେ, ସମୂଳ ସୁଧ ଜାଣିଛ ନା ସମୂଳ ସୁଧ କ'ଣ, ହଁ ସେଇଟା ଜାଣିଥିବ ସବୁ କାରବାର ଜାଣିଥିବ ତୁମେ ସବୁ, ସୁଧର ସୁଧ ପଡ଼ିବ ସମୂଳ ସୁଧ, ଇଏ ଇଏ ଅପରାଧରେ ସେ ସମୂଳ ସୁଧ ପକା ହବ, ଭଜନ ଯେତିକି ହେଉଛି ଭାଇ ଭାଇ ହେଉଛି ହଉ ଅପରାଧରେ ହେଇଯିବ ତ, ବର୍ତ୍ତମାନ ବର୍ତ୍ତମାନ ଯେମିତି ଅବସ୍ଥା ଅପରାଧ ହେଇଯିବ, ସେଥିପାଇଁ ଭଜନ ଯେତିକି ମୋର ହେଉଛୁ ଅପରାଧରେ ବି ବଞ୍ଚିବାର ଅଛି, ନ ତ ବଡ଼ ଅସୁବିଧା ହେଇଯିବ ଆମର, ଏତେ ଏତେ ଜିନିଷ କଲା ପରେ ଗୋଟେ ପରମାର୍ଥ ଜିନିଷ ନଷ୍ଟ ହେଇଯିବ, ଜିରା କରୁଛି କରୁ ଆଉ କ'ଣ ସେ ଶବ୍ଦ ସବୁ ଭଲ ଶବ୍ଦ ନୁହେଁ, କିନ୍ତୁ ଛୁଆ ଟୁଳୁ ସବୁ ଶୁଣିଛି ଆଉ, କ'ଣ ତାକୁ ସବୁ ମାଆ ମାନେ ସବୁ କୁହନ୍ତି, ମୋତେ ବହୁତ ଗାଉଁଲି କଥା ଶୁଣିଥିଲି, ଦାରି ସଜେଇବ ନିଜକୁ ମାଆ ମାନେ ସବୁ କୁହନ୍ତି, ସେ ତାକୁ କହିବେ ଯେତେ ପଦେ ସେ ନ ଶୁଣିବ ତାକୁ କହିବେ, ସେ ଦାରି ସଜେଇବ ନିଜକୁ, ସେ ଜାଗର ତା ନିଜ ପାଇଁ ତାକୁ କାହିଁକି ଏତେ କଥା କହିବ, ଦୁଇ ପଦ କଥା କୁହନ୍ତି, ଆମର ସବୁ ଆମେ ଦେଖିଛୁ ମାଆ ବାବା ଦୁଇ ପଦ କଥା କୁହନ୍ତି, ବେଶୀ କଥା କଥା କରିବାନି ପିଲା ଛୁଆଙ୍କ ସାଙ୍ଗରେ, ବେଶୀ ଆଜିକାଲି ଯେମିତି ସବୁ ଲାଗିବ ବେଶୀ କଥା, ଅନ୍କଲଚର୍ଡ ପରିବାର ମୁଁ କଥା କହିପାରିବିନି, ବେଶୀ କଥା କହିବେନି ଦୁଇ ପଦ କଥା କହିବେ, ସେଥିରେ ତୁମେ ବୁଝିଦେବାର ଅଛି, ଆମେ ବୁଝିପାରୁଥିଲୁ ହଁ ଏଇଟା କରିବା ଠିକ୍ ନୁହେଁ, ଅଧିକ କଥା କହିବା କି ଦରକାର, ଆମେ ଯେ ଯାହା କରିବା ଆମ ପାଇଁ, ଓଡ଼ିଆରେ ଗୋଟେ କ'ଣ ଜାଣିଛ ନା ଭାବିଲେ କ'ଣ, ଡାଣ ହାତ ଯାହା କରୁଛି ବା ହାତ ନେବନି, ବା ହାତ ଯାହା କରୁଛି ଡାଣ ହାତ ନେବନି, ଆମେ ବୈଷ୍ଣବ ହେଲେ ଯିଏ ଯାହା କରୁଛି କରୁ ଆମର କ'ଣ ଅସୁବିଧା ହେଉଛି, ସେଇଟା ଆମର ହରିନାମ ହେବା ଉଚିତ, ଅନ୍ୟର ଦୋଷଟା ଆମର କୀର୍ତ୍ତନ ହେବା ଉଚିତ, ସେଥିପାଇଁ ଦୋଷ କୀର୍ତ୍ତନ ଆମକୁ କୁହାଯାଇଛି, ଦୋଷ କୀର୍ତ୍ତନ ସେଠି କୁହାଯାଇଛି, ଦୋଷଟା କୀର୍ତ୍ତନ ହେବା, ହରିନାମଟା କୀର୍ତ୍ତନ ହେବା ଦରକାର, ଅନ୍ୟର ଦୋଷଟା କୀର୍ତ୍ତନ ହେବା ଉଚିତ ନୁହେଁ। ଇଏ ଯାହା କରୁଛି କରୁ, କଣ କରିବା? ଆଉ ସେତିକି କାଟିବା ସହଜ ନୁହେଁ କଳିଯୁଗରେ, ମନେ ରଖ କେବେ ବି ସହଜ ନୁହେଁ। ଅନ୍ୟର ଦୋଷ କଥାକୁ ଭୁଲିବାଟା କେବେ ସହଜ ନୁହେଁ। କେମିତି ଭଲ ସହଜ ହବ? ଏଇ ଉପାୟରେ ସହଜ ହବ, ତୁମେ ଯଦି ସଫିସିଏଣ୍ଟ ଏନଗେଜମେଣ୍ଟ ରହିଛି, ଭକ୍ତିରେ ତୁମେ ଲାଗିକି ରହିଛ, ସବୁବେଳେ ସିରିୟସଲି ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛ, ଗୁରୁ ବୈଷ୍ଣବ ପ୍ରଭୁ ମୋତେ ଆପଣ ସୁରକ୍ଷା ନଦେଲେ ଏଇ ଶ୍ଳୋକଟି ତାର ଅର୍ଥଟା ହଉଛି ଏହା ନା, କଣ୍ଟକୋଟି ରୁଦ୍ଧା କାଲ କଲି ବଲି ନା ଇନ୍ଦ୍ରିୟ ବରିବର୍ଗା ଶ୍ରୀଭକ୍ତି ମାର୍ଗ ଇଏ କଣ୍ଟକୋଟି ରୁଦ୍ଧା ଶ୍ରୀଭକ୍ତି ମାର୍ଗ, ଭକ୍ତି ମାର୍ଗଟା ଏତେ ମଙ୍ଗଳମୟ ମାର୍ଗ, କୋଟି କଣ୍ଟକ ରୁଦ୍ଧ ହେଇକି ରହିଛି। କଳିର ଗୁଡ଼ିକର ପ୍ରଥମ କାମ କ'ଣ ଜାଣିଛ? ଏବଂ ପଢ଼ୁଥିଲେ ଭକ୍ତ ଭକ୍ତି ସିଦ୍ଧାନ୍ତ ଠାକୁର ରଚନା କରୁଛନ୍ତି, ହେ ଧନ୍ୟ କଳି ତୁମେ ଯାହା ଚାହୁଁଥିଲ ତାହା ହିଁ କରିଦେଲ। ତାଙ୍କ ଡାଇଲଗ୍ ଏମିତି ଲେଖୁଛନ୍ତି, ତୁମର ଇଚ୍ଛା ହିଁ ଥିଲା ଏ ଜଗତରେ ବୈଷ୍ଣବମାନଙ୍କର ଦୋଷ ହିଁ ଜଗତକୁ ଆସୁ, ବାହାରକୁ ଆସୁ, ଯାହାଦ୍ୱାରା ଲୋକମାନେ ବୈଷ୍ଣବ ହେବେନି, ସେଇଟା ତୁମେ କରିଦେଲ। ବୈଷ୍ଣବ ଦୋଷକୁ ଆଗକୁ ଆଗକୁ ଦେଇଦେବ, ବୈଷ୍ଣବ ଦୋଷ ଆସିଗଲେ ଲୋକ କ'ଣ କହିବେ? ଇଏ ସେ ବିଦେଶ ବିଲ ପ୍ରଶ୍ନ ପଚାରି ମୋତେ ଘାଇଲ କରିଦେଉଛନ୍ତି ଆଉ, ନା କାହିଁକି ଆ ଭଗବାନ ଗୁରୁ ବୈଷ୍ଣବ ତୁମେ ବୁଝିଦେବେ, ଆଉ ତୁମେ ତ କିଛି କହିପାରିବ ମାନେ, ମୁଁ ତାଙ୍କୁ ମୁଁ କେବେ ବି ଜୀବନରେ ଏଇଟା କହିନି, ତୁମେ ସେ କଥା କହିଦେଲି ଆଉ, ନା କାହିଁକି ସବୁ ଗୁରୁ ମୁଁ ଆମେ ଦେଖୁଛୁ ତିନିଟା ଜେନେରେସନ ସେ ସବୁ ବିଦେଶ ଛୁଆ ଏମିତି ତ ନୁହନ୍ତି ନା, ସେ ବାହାରେ ଟ୍ୟାଲେଣ୍ଟ ପିଲା ସବୁ, ଆମେ ତିନିଟା ଜେନେରେସନ ଦେଖିଲୁଣୁ, ଭକ୍ତିନାଥ ଠାକୁର ଦେଖିଲୁଣୁ, ମୁଁ ପ୍ରଭୁଦେବ ଦେଖିଲୁଣୁ, ଗୁରୁଦେବ ଦେଖିଲୁଣୁ, ସେ ସବୁ ଗୁରୁ ଚାଲିଗଲା ପରେ ସିନିୟର ମାନେ ତାଙ୍କ ଭିତରେ ଡିସଏଗ୍ରିମେଣ୍ଟ ହେଉଛି, ସେମାନେ ଗୋଟେ ଜାଗାରେ ରହିପାରୁନାହାନ୍ତି, କାହିଁକି ଏଇଟା ହେଉଛି? ନା ବୁଝେଇଲି ଭଗବାନ ଗୁରୁଦେବ ବୁଦ୍ଧି ଦେଇଦେଲେ ତ ବୁଝେଇଲି, ସେଠୁ ଗୋଟେ ପଏଣ୍ଟ ମୋ ମୁଣ୍ଡକୁ ଏମିତି ଆସିଗଲା, ମୁଁ କହିଦେଲି ଦେଖ ଏଇଟା ଭଗବାନଙ୍କ ଇଚ୍ଛାରେ ବି ହେଉଛି। କାହିଁକି ଭଗବାନଙ୍କ ଇଚ୍ଛାରେ ହେଉଛି? ନା ଭଲ ଗୁଣୀ ଗ୍ରାହୀ ଲୋକ ଯଦି ସବୁ ଗୋଟେ ଜାଗାରେ ରହିବେ, ସିଂହ ଯଦି ଆଉ ଦୁଇଟା ଉଦାହରଣ ଦେଲି, ଗୁଣୀ ଗ୍ରାହୀ ଲୋକଟା ଯଦି ସବୁ ଗୋଟେ ଜାଗାରେ ରହିବେ, ଭଗବାନ ଏଇଟା ଇଚ୍ଛା କରନ୍ତିନି, କାରଣ ତାଙ୍କ ଭିତରେ ଭଗବାନ କଳି କରିଦିଅନ୍ତି। ନା ଗୁଣୀ ଗ୍ରାହୀ ଲୋକ ଗୋଟେ ଜାଗାରେ ରହିଲେ ସେଥିରେ କ'ଣ ଲାଭ ହେବ? କେତେ କାହାକୁ ମାନିବେନି, ଇଏ ତ ଗୁଣୀ ସିଏ ତ ଜ୍ଞାନୀ, ସିଏ ତ ଜ୍ଞାନୀ ଇଏ ତ ଜ୍ଞାନୀ, ଇଏ କହିବେ ମୁଁ ବଡ଼ ସେ କହିବ ମୁଁ ବଡ଼, ତାଙ୍କୁ ଭାଗ କରିଦିଅ, ସେ ଯୁଆଡ଼େ ଯିବେ କ'ଣ କରିବେ? ଅଜ୍ଞାନ ଲୋକ ଗୁଡ଼ା ଜ୍ଞାନୀ କରିବେ, ଆସି ଯୋଉ ତାଙ୍କୁ ସେ ଗୁରୁ ନାନଙ୍କର ସେ ଗପଟା କହିଲି, ଯୋଉ ଗୁରୁ ଦେଖିଲେ ତମେ ତ ସବୁ ଗାଁର ଲୋକ ସବୁ ଅଲଗା ଆଡ଼େ ପଳାଅ, ତାଙ୍କୁ ସେ କଥାଟା ମୁଁ କହିଲି। ଆରେ ଭଗବାନଙ୍କ ଇଚ୍ଛାରେ ବେଳେ ବେଳେ ହୁଏ, ସେଥିପାଇଁ ସେ ମନା କଲେ, ସତ୍ୟ ଭାଗତରେ ମନା କଲେ, ବଡ଼ ବଡ଼ ଲୋକଙ୍କ ଭିତରେ ଯୋଉ ଗଣ୍ଡଗୋଳ ତୁ ମୁଣ୍ଡ ପୁରାଣି, ଗୁରୁ ଭାଇ ଭିତରେ କ'ଣ ହେଉଛି, ସିନିୟର ବୈଷ୍ଣବ ଭିତରେ କ'ଣ ତୁ ମୁଣ୍ଡ ପୁରାଣି, କାରଣ ଭଗବାନଙ୍କ ଇଚ୍ଛାରେ ବି ସେ ପ୍ରଭୁ ପ୍ରଭୁ ଚାହାନ୍ତି, କାରଣ ଯେତେ ଜ୍ଞାନୀ ଲୋକ ସେ ଅଲଗା ଅଲଗା ହେଇଗଲେ କ'ଣଟା ହବ? ସେ ତାଙ୍କ ଯେତେ ଯୁଆଡ଼େ ଯିବେ ତାଙ୍କ କିଛି ଲୋକଙ୍କୁ ସେ ତିଆରି କରିବେ, ଭକ୍ତ ତିଆରି କରିବେ, ଆଉ ଗୋଟେ ଜାଗାରେ ହେଲେ କ'ଣଟା ହବ? ଭଗବାନଙ୍କ ଇଚ୍ଛା। ଆଉ ତାଙ୍କ ଦ୍ୱିତୀୟ ଉଦାହରଣ ମୁଁ ଦେଲି, ଦେଖ ପ୍ରଭୁଙ୍କର ଇଚ୍ଛା ହେଉଛି ଏୟା, ଗୋଟେ ବଣରେ କେତେଟା ସିଂହ ରହିବ ଭାବିଲି, ଗୋଟେ ବଣରେ ତାଙ୍କର ଯୋଉ ସିଂହ ରାଜା ସିଂହ କେତେଟା ରହିବ? ଗୋଟେ ରହିବ ନା, ଦୁଇଟା ରହିଲେ ସେ ପଶୁ ମାଡ଼ବଳ, ଦୁଇ ଜଣ ମାଡ଼ବଳ ଲାଗିବେ, ପଶୁ ଗୁଡ଼ାକ ବଞ୍ଚିବେ, ଦୁଇ ଚାରିଟା ସିଂହ ଉପରେ ଦେବ ଗୋଟେ ଜାଗାରେ, ଅଢୁଆ ହେବେ ଆଉ ସେ ବଣରେ କେହି ପଶୁ ରହିବେନି ଆଉ, ଆଉ ସିଏ ବି ଶାନ୍ତିରେ ରହିପାରିବେ, ସିଂହ ନା, ତେଣୁ ଯେତେ ଗୁଣୀ ଗ୍ରାହୀ ଲୋକ ରହିଲେ ଭଗବାନ ତାଙ୍କୁ ଅଲଗା ଅଲଗା କରିଦେବେ, ଯା ଅଲଗା ଅଲଗା ରୁ ମୋତେ ବୁଝେଇଦେଲେ, ମୁଁ ତାଙ୍କୁ ପ୍ରଭୁଙ୍କୁ ବୁଝେଇଦେଲି, ସେ ପୁରା ପୁରା ଚୁପ୍ ହେଇଗଲା, ସିଏ ପୁରା ଡିଷ୍ଟର୍ବ ନା, ସେଗୁଡ଼ା ସବୁ ଦେଖିକି ସବୁ ଶୁଣିକି ପୁରା ସେ ଗଲା, ହଁ ସତ କଥା, ମାନେ ଆଉ ସତ କଥା ନୁହେଁ କ'ଣ ମିଛ କଥା, ମୋତେ ଭଗବାନ ବୁଝେଇଦେଲେ ଆଉ, ଆଉ ଗୁଣୀ ଗ୍ରାହୀ ଲୋକ ଆଉ ସେମାନେ ଅଲଗା ରଖିଦେବେ ପ୍ରଭୁଙ୍କର, ଏଇଟା ଭଗବାନଙ୍କର ଇଚ୍ଛା ମିଳୁଛନ୍ତି ଜାଣ, ଆଉ ତୁମେ ନେଗେଟିଭ୍ କାହିଁ ଦେଖୁଛ? କଳି ଏମିତିଆ କରିଦେବ ଯାହାର ଯିଏ ଦୋଷୀ ସେ ଖସିଯିବନି, କ'ଣ ବୁଝିପାରିଲେ କି ନାହିଁ? ଦୋଷୀ ଖସିଯିବନି, ଯିଏ ଦୋଷ କରିନି ସେ କୀର୍ତ୍ତନ କରିକିରି ପଶିଗଲା, କ'ଣ ବୁଝିପାରିଲେ ନା ବାବୁ? କ'ଣ ଦୋଷୀ ଖସିଗଲା, ଯିଏ ଭୁଲ କାମ କରିଛି, ଭୁଲ କାମ ସେ ଠାକୁର ଡାକିଲା, ପ୍ରଭୁ ମୁଁ କ'ଣ ଅପରାଧ କଲି, କ'ଣ ପାପ କଲି, ମୋ ଜୀବନ ମୁଁ କେମିତି କ'ଣ ଉଦ୍ଧାର ପାଇପାରିବି, ମୋ ଜୀବନଟା ଗଲା ବେକାର ହେଇଗଲା, ମୁଁ ତ ଏମିତି ପାପି ଲୋକ, ମୁଁ ଏମିତି ଅପରାଧ କରିଛି, ମୁଁ ତ ଏମିତି ଅଜ୍ଞାତରେ ଜ୍ଞାତରେ ଯାହା ହେଲେ ଭୁଲ କରିଛି, ସିଏ ତାର ଡାକିକି ଉଦ୍ଧାର ହେଇଗଲା, ତା ଦୋଷଟାକୁ ଆମେ କହିଦେଇ କହିଲେ ଆଉ ଆମେ ପଶିଗଲେ ଅପରାଧ ହେଇଗଲେ, ତା ଦୋଷଟା ଆମେ କହି, ହଁ ସେ ତ ସେୟା ଥିଲା, ସେ ପୂର୍ବ ସେ ଉଦାହରଣ ଦିଅନ୍ତିନି, ସେ ନାରୀଟାକୁ ଯୋଉ କାନ୍ଧରେ ନଦୀରେ ପାର କଲା, ସିଏ ପାଞ୍ଚ ମିନିଟ ପାର କରିଦେଲା, ଇଏ ତାର ପାଞ୍ଚ ବର୍ଷ ଗପିଲା, ହେଇ ତ ସେ ଗୋଟେ ସ୍ତ୍ରୀଲୋକଟା କାନ୍ଧରେ ବସିକି ପାର କରୁଛି ଆଉ, ସେ ସ୍ତ୍ରୀଲୋକଟା ତା କାନ୍ଧରେ, ସେ ପାଞ୍ଚ ମିନିଟ ପାର କରି ତା ମୁଣ୍ଡରେ ସେଟା ନାହିଁ, ଇଏ ତାର କୀର୍ତ୍ତନ କରୁଛି, ସେଥିପାଇଁ ଦୋଷ କୀର୍ତ୍ତନ କୁହାଯାଇଛି। ନିନ୍ଦନମ ଦୋଷ କୀର୍ତ୍ତନମ ଏ ସିଦ୍ଧସ୍ୱାମୀଙ୍କର ବ୍ୟାଖ୍ୟା। ନିନ୍ଦା କାହାକୁ କୁହାଯାଏ? ଦୋଷ କୀର୍ତ୍ତନ, ଅନ୍ୟର ଦୋଷଟାକୁ କୀର୍ତ୍ତନ କରିବା। କୀର୍ତ୍ତନ କଲେ କ'ଣ ହୁଏ ଭାବିଲେ? କୀର୍ତ୍ତନ ଟ୍ୟୁନିଂ ବାଜିବ, ମୃଦଙ୍ଗଟି ବାଜିବ, କର୍ତ୍ତାଳଟି ବାଜିବ, ମଜା ଲାଗିବ କୀର୍ତ୍ତନ। ଦୋଷ କୀର୍ତ୍ତନଟା ଗୋଟେ ଆଚାର ବା, ଆଚାର ଖାଇଛ ନା ତୁମେ? ଅଛି ଘରେ ଆଚାର? ଯେ ଆଚାର ଖାଇଛି ସେ କେବେ ବି ଯୁଆଡ଼େ ଯିବ ତା ଆଚାର ବୋଟଲ ଦରକାର। ଆଚାର ନିଶା ଯାହାର ଅଛି ତାକୁ ପଚାର ନା ତୁମେ, ତାକୁ ଦେଖିବ ସେ ଯୁଆଡ଼େ ଯିବ ଆଚାର ତାର ଟିକେ ଆଚାର ବୋଟଲ ଧରିଥିବ। ମୁଁ ଦେଖିଛି ଆଉ ଆଚାର ବୋଟଲ ଧରି, କାହିଁକି ଆଚାର ବିନା ତମେ କିଛି ଭଲ? ଇଏ ହଉଛି ଦୋଷ କୀର୍ତ୍ତନଟା ହଉଛି ଆମର ଆଚାର। ଥରେ ତୁ ଅଭ୍ୟାସ କରିଦେଲ ବୋଲେ ଆଉ ଚାଲିଲା ଆଉ ଆଚାର ଖାଲି ନ ଲଗେଇଲେ ଜିଭରେ ତମ ଲାଳ ଆସିବନି ଆଉ ଆଉ କିଛି ଭିତରକୁ ଯିବନି ଆଉ, ଆଚାର ଖାଲି ଟିକେ ଲଗେଇଦେଲେ ଭିତରକୁ ଚାଲିଲା। ସେଭଳିଆ ଇଏ ଦୋଷ କୀର୍ତ୍ତନ କଲା ମାନେ ଅନ୍ୟର କଥା କହିଦେଲା ମାନେ ଭଜନ ହେଇଗଲା ଆଉ, ହେଲେ ହରେ କୃଷ୍ଣ ଚାଲିଥିବ ଷୋଳମାଳା ସେ ଖାଇ ଭିତରକୁ ଯାଉଛି। ଏଇଟା ଦୋଷ କୀର୍ତ୍ତନ ଗୁଡାକ ଅନ୍ୟ ବିଷୟରେ କେବେ ସେ ଭଲ କରୁ ଖରାପ କରୁ ତାର ନିଜ ଫଳ ପାଇଁ ମୋର କଣ୍ଡା ହେଇଯାଉଛି, ମୁଁ କାହିଁକି ଶୁଣେଇଛି? ତେବେ ଅନ୍ୟ ବିଷୟରେ ଯେତେ ଶୁଣୁଛ ସେଟା ମନେ ରଖ, ସେତିକି ତୁମ ମୁଣ୍ଡ ଭିତରେ ଆସିବ। ହରି ହରିଭଜନ ବେଳେ ଆସିବ, କାହିଁକି ତୁମେ ଡାକୁଛ କାହାକୁ? ହରେ କୃଷ୍ଣ ରାଧାକୃଷ୍ଣଙ୍କୁ, ତୁମେ ମହାନାମଙ୍କୁ ଡାକୁଛ। ସେଥିପାଇଁ କାହାର କଥା ଆମେ ଶୁଣିବାକୁ ସମୟ ନାହିଁ। ସେ ଭଲ କଥା କହିଲେ ଭାଇ ମୋତେ କୁହନି, ଭଗବାନ କଥା ଯଦି କହିଲେ କିଛି କୁହ, କାହା ବିଷୟରେ ମୋତେ କିଛି କୁହ, ଅନ୍ୟ ବିଷୟରେ ମୋତେ କିଛି କୁହନି। କାରଣ ଅନ୍ୟ ବିଷୟରେ ତୁମେ ଶୁଣିବ ମାନେ ସିଏ ଯେତିକି ଖରାପ ତୁମେ ତାଠୁ ଅଧିକ ଖରାପ ଭାବିବ। ଚୋରଟା ଯେତିକି ଚୋର ଚୋରି କରିନଥାଏ, ଚୋର କେତେବେଳେ ତାକୁ କୁହାଯାଏ ଚୋର ବୋଲି କ'ଣ ବୁଝିପାରିଲ ନା, ତାକୁ ଅଧିକା କରି କୁହାଯାଏ। ଦୋଷ କୀର୍ତ୍ତନ ଗୋଟେ ଏମିତି ଅଭ୍ୟାସ, ତୁମେ ଏତେ ବଢେଇ ବଢେଇକି ସେ କଥାଗୁଡ଼ାକ ସବୁ କହିବ ଯୋଡ଼ିକି ଗଲା, ତୁମେ ଅପରାଧର ଫସିଯିବ ପୁରା ଆଉ, ଏଇଟା ଭାରି ଅସୁବିଧା ଜିନିଷ ଗୁଡ଼ାକ। ଆଉ ତୁମର କ'ଣ ହବ ହୃଦୟଟା, ଅପରାଧ ଯେତେ ତୁମେ କରିବ ତୁମ ହୃଦୟରେ କ'ଣ ହବ ବୋଲି କଠୋର ହେଇଯିବ। ଅପରାଧ କୋଉଠି ପ୍ରମାଣ? ଅପରାଧ ଫଳେ ମମ ହୃଦୟ ହଇଲ ବଜ୍ର ସମ, ଭକ୍ତି ଠାକୁର ନାହିଁ ମୋର ଆଉ କୃଷ୍ଣ ନାମ ଅଙ୍କୁରିତ ହବନି, ହୃଦୟ କୋମଳ ହବନି ଆଉ, ଆଉ କେଉଁଠି ଚକ୍ଷୁରୁ ଅସୁର ଆସିବ ନା ଗୋଟେ ଭଜନ କଲେ କୀର୍ତ୍ତନ କଲେ ତୁମ ହୃଦୟ ଗୁଡ଼ିକୁ ଦ୍ରବୀଭୂତ ହବ କି? ହବନି। ଅପରାଧ ଯେତେ କରିବ ଅନ୍ୟ ଦୋଷ ତୁମେ ତ ଦେଖିବ ହୃଦୟ କଠୋର ହେଇଯିବ, କଠୋର ହେଇଯିବ ଗଲା। ସେଥିପାଇଁ ସେ କହୁଛନ୍ତି ନିର୍ଗୁଣ ସ୍ଥିତି ଗଲେ କ'ଣ ହବ? ନିର୍ଦ୍ୱନ୍ଦ ମାନ ଅପମାନ ପ୍ରଭାବିତ ହବନି, ନିତ୍ୟ ସତ୍ୱସ୍ତ, ସବୁ ସବୁ ଜୀବ ଅନ୍ତରେ ଭଗବାନ ଅଛନ୍ତି, ସବୁ ଜୀବ ଅନ୍ତରେ ପ୍ରଭୁ ଅଛନ୍ତି, ତାକୁ ଯୋଉ ଦେଖ ସେ କରୁଛି କରୁଛି, ଶୁଣିଦେଲେ ଦୁଃଖ ଲାଗେ କେତେବେଳେ ଦୀପ ତାପରେ ଅନୁତାପ କରିବାକୁ ପଡିବ। ଯାହାର ଯେତେ ଭଜନ ପଢ଼େ ଆମେ ସବୁ ଗୁରୁଦେବଙ୍କୁ ତ ଦେଖିଛୁ ଆଉ ସାଧୁଙ୍କୁ ଦେଖୁଛୁ ନା, ପଦେ କଥା ତୁମେ କହିପାରିବେ କୌଣସି କଥା ସେ କୁହନ୍ତିନି, କିଛି ଗୁରୁଦେବ କୁହନ୍ତି କି କିଛି ନା, କିଛି କଥା ନାହିଁ, ଚୁପଚାପ ହରି କଥା ଭଗବାନଙ୍କ କଥା, ପାଟି ଖୋଲିବ ମାନେ ଭଗବାନଙ୍କ କଥା, କ'ଣ କରୁଛ, ଭଲ ଅଛି, ଭଜନ ଭଜନ ଚାଲିଛି, ନାମ ହେଉଛି କି ନାହିଁ, ଏତିକି ସହିଲା ତାର ପାଟିବ ଚାଲ, କିଛି ନାହିଁ, ସବୁବେଳେ ନାମ, ସବୁବେଳେ ନାମ ଭଗବାନ କଥା, କୃଷ୍ଣ କଥା ଆମ ନା। ଅନ୍ୟ ବିଷୟରେ କହିଲେ ଆମର ଲାଭ କ'ଣ ଅଛି? ଯେଉଁମାନେ ଯେତେ ଅନ୍ୟର ଆଲୋଚନା ସମାଲୋଚନା କରନ୍ତି ତାଙ୍କର ସେତେ ଶୀଘ୍ର ହିଁ ଭଜନଟା କ୍ଷୟ ହବ ଆଉ ସେତେ ଶୀଘ୍ର ତଳକୁ ପଳାଇ ଆସିବ। ଦୀର୍ଘ ଦିନ ସେ ଆଶ୍ରମ ବାସ କରିପାରନ୍ତି, ଦୀର୍ଘ ଦିନ ଭଜନ କଲା ପରେ ବି ଜଣଙ୍କର ଭକ୍ତିରେ ପ୍ରଗତି ନ କରିବାର କାରଣ ହେଲା ସେ ଅନ୍ୟର ଦୋଷଟାକୁ ଏତେ ଦେଖିଛି, ଅନ୍ୟର ନିନ୍ଦାକୁ ଏତେ ଶୁଣିଛି, ସେଟା ତାର କୀର୍ତ୍ତନ ହେଇଯାଇଛି। ଭଗବାନ କେବେ ଭକ୍ତି ବି କେବେ ପ୍ରସନ୍ନ ହୁଅନ୍ତିନି, କେବେ ପ୍ରସନ୍ନ ହୁଅନ୍ତିନି ଏଥିରେ। ଜଣେ କହିବେ ମୋର ତ ଏଇଟା ମୁଣ୍ଡକୁ ଆସିଛି, ତେଣୁ ଜଣେ ପଢ଼ୁଥିଲି ସେଟା, ସେ ଟିକାରେ ପଢ଼ୁଥିଲି କି କେଉଁଠି ପଢ଼ୁଥିଲି, ବୈଜ୍ଞାନିକ ଜିନିଷ ସତ୍ୟ, ତୁମର ତୁମେ ଅନ୍ୟର ଯେଉଁ ଦୋଷଟା ଦେଖୁଛ ତୁ ଭଲ ଭାବରେ ବିଚାର କରି ଦେଖ ସେ ଦୋଷ ତୁମ କତରେ ଅଛି, ଯେ ତୁମେ ସିରିୟସଲି ଏ ଜିନିଷଟା ଦେଖୁଛ, ତୋର ଭଜନ ନାହିଁ ତୁମେ ଦେଖୁଛ ସେ ସେମିତିକା, ଆଉ ତୁମେ ଯଦି ଖୋଜିକି ଦେଖିବ ତୁମର ବି ସେ ଦୋଷଟା ଥିବ। ସେଥିପାଇଁ ଆମକୁ ଧୀରେ ଧୀରେ ଏଭଳି ଏକ ସ୍ଥିତିକି ଯିବାକୁ ପଡିବ, ଏଇଟା ସବୁ ଭଜନର ଜିନିଷ, ନିର୍ଗୁଣ ସ୍ଥିତି ନା। ଆଉ ମନେ ରଖ ତୁମେ କହୁଛ ମୋର ସେ ଦୋଷଟା ନାହିଁ, କିନ୍ତୁ ତୁମେ ସେଟା ହୃଦୟ ଭିତରେ ରଖୁଛ, ଦିନରେ ତୁମେ ଦିନେ ତୁମର ସେଇ ଦୋଷଟା ଆସିବ, ଜଣେ ଦୋଷୀ କରିଛି, ଜଣେ ଭୁଲ କାମ କରିଛି, ତୁମେ ସେଇଆକୁ 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 ସବୁବେଳେ କହିଲ ନା, ମନେ ରଖ ତୁମେ ତୁମେ ଦିନ ଭଗବାନ ତୁମକୁ ଦିନେ ସେମିତି କରିଦେବେ, ଗ୍ୟାରେଣ୍ଟି ଅଟେ, ସୂଚକ ପାପ ତ ହବ ନିଶ୍ଚିତ, ଭଗବାନ ତୁମକୁ ସେମିତି କରିଦେବେ, ଭଗବାନ ଏଟା ସହନ୍ତିନି। ମୁଁ ସେ କଥା କହୁଥିଲି ନା, ଯିଏ ଭୁଲ କରିଛି ସିଏ ଅନୁତାପ କରି କରି କାନ୍ଦି କାନ୍ଦି ମରୁଛି, ଆମେ ତା କଥାଟା କହୁଛେ, ତା କଥା କହି ସେଇଭଳିଆ ହେଇଯିବ। ପ୍ରାକ୍ଟିକାଲ ତୁ ଦେଖ ପରୀକ୍ଷା କରିକି, ତୁମେ ଯଦି ସବୁବେଳେ ଅନ୍ୟକୁ ସବୁବେଳେ ଗୋଟେ ଦୋଷୀ 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 କହିଲ, ସେ ଦୋଷ ତୁମକୁ ତିଆରି ଆସିବ। ଏଇଟା ଭଜନ କାହିଁକି, ତୁମେ ତୁମେ ଧର୍ମଟା ଜାଣିଛ ନା, ତୁମେ ଅଧାର୍ମିକ ଲୋକ ନୁହେଁ ନା। ଭଗବାନ ବାବୁଲ କାହାକୁ ମାଷ୍ଟର ମାରେ, ପାଠ ପଢିଆ ପିଲାକୁ ମାରିବ, ଗଧକୁ ମାରିବନି, ହା ଗଧଟା ତାକୁ କଣ ବାର ବାଡ଼େ, ନା ଆଣ୍ଠେ ଦେବେ ଛାଡ଼ିଦେବେ ଯାଉ କଣ, ଆମେ ପାଠ ପଢୁଛେ ନା, ଯାହା ଭୁଲ ହବ ଠାକୁର ଆମକୁ ସାହାଯ୍ୟ କରିବେ ଆଉ, ସବୁ ଜିନିଷ କରିବେ। ଭଗବାନ ଏଇ ଜିନିଷଟା ଭଲ ପାଆନ୍ତିନି, ଜୀବକୁ ପୀଡ଼ା ଦିଅନି, କଷ୍ଟ ଦିଅନି, ଅନ୍ୟକୁ କଷ୍ଟ ଦେବା ସବୁବେଳେ ଏଇ ପ୍ରବଣତା ରଖିବା ଉଚିତ ନା, ସବୁବେଳେ ଗୋଟେ ଦୋଷ ଦର୍ଶନ କରିବା, ଅନ୍ୟର ଗୁଣ ଅଛି ନା, ଆଉ ବିଶେଷ କରି ଭକ୍ତମାନଙ୍କର କିଛି ଗୁଣ ଅଛି, ଯିଏ ଭଗବାନଙ୍କର ପଥକୁ ଆସିଛି ନା ତାର ସ୍ୱୀକୃତି ନଥିଲେ ଆସିବନି। ସ୍ୱୀକୃତି ଅଛି କିଛି ଆଉ ତାର କିଛି ଭଲ ଗୁଣ ଅଛି, ଆଉ ବିଶେଷ କରି କୃଷ୍ଣ ଭକ୍ତ, ମୁଁ ଅଲଗା ଭକ୍ତ କାହା କଥା କହିପାରିବିନି, କୋଉ ଭଗବାନ କଥା, କୃଷ୍ଣ ସାରଗ୍ରାହୀ, ସେ ଯାହାକୁ ଡାକିକି ଆଣିଛନ୍ତି ତାଙ୍କର ତାର ଗୋଟେ ଗୁଣ ଥିବ କିଛି। ତୁମେ ଦେଖ, ତୁମେ ଯଦି ନିରପେକ୍ଷ ଭାବରେ ଦେଖିବ, ନିରପେକ୍ଷ ଭାବରେ ତୁମେ ଦେଖ, ସେ କୋଉ ମହାରାଜ ଶିଷ୍ୟ ହୁଅନ୍ତୁ, ତୁ ନିରପେକ୍ଷ ବୈଷ୍ଣବ ହୁଅ, ସେ କାହାର ଶିଷ୍ୟ ଚିନ୍ତା କରନି, ଭକ୍ତ ବୋଲି ଚିନ୍ତା କର। ଭାଗବତରେ ଶିଷ୍ୟ କଥା କେତେବେଳେ ଲେଖାଯାଇନି, ଭାଗବତ ସେଗୁଡ଼ା କଣ ଲେଖାଯାଇଛି, ଭକ୍ତ କଥା ଲେଖେ, ଭକ୍ତ। ତୁମେ ଯଦି ନିରପେକ୍ଷ ଭାବରେ ଦେଖ, ଯେକୌଣସି ମହାରାଜଙ୍କ ଶିଷ୍ୟ ହୁଅନ୍ତୁ, ଯିଏ ଯିଏ ହରିନାମ କରୁଛି, ଯିଏ କୃଷ୍ଣଙ୍କର ଭକ୍ତ ହୋଇ, ତା ଗୋଟେ କିଛି ଗୁଣ ଥିବ, ଭଲ ଗୁଣ ନିଶ୍ଚିତ ଗୋଟେ କିଛି ଭଲ ଗୁଣ ଥିବ। ଆଉ ଭଗବାନ ସେ ଭଲ ଗୁଣ ପାଇଁ ଆଣିଛନ୍ତି ତାକୁ, ତା ଖରାପ ଗୁଣଟାକୁ ଦୂର କରିବା ପାଇଁ। ଆମେ କ'ଣ କରୁଛେ, ତା ଖରାପ ଗୁଣଟା କହିକି ତାକୁ ନିରାଶ କରି ତାକୁ ଏଠି ବିଦା କରିବାକୁ ଚେଷ୍ଟା କରୁଛେ। ସେ ବୈଷ୍ଣବ ସବୁ ଖରାପ ଗୁଣକୁ ସହିକି ଗୋଟେ ଜୀବକୁ ଦୟା କରନ୍ତି, କେବଳ ଗୋଟିଏ ଜିନିଷକୁ ସେ ସହନ୍ତିନି। ଗୁରୁ ସବୁବେଳେ ତୁମକୁ ସବୁ ଖରାପ ଗୁଣ ଜାଣିକି ବି ଅଟକେଇକି ରଖିବେ, ସେଭଳି ଚେଷ୍ଟା କରିବେ ଲୋକଟାକୁ ଆମର କେମିତି ଆମର ତାକୁ ପ୍ରୋଟେକ୍ସନ୍ ଦିଆଯିବ। ଆମ ଜୀବନ ମ୍ୟାନେଜମେଣ୍ଟ ହେଡ଼୍ରେ ଅଛନ୍ତି ନା, ସେମାନେ ସବୁ ଜାଣିଛନ୍ତି, ଆମେ ତ ସବୁ ଜାଣିନଥିଲୁ, ଆମେ ସବୁ ୟଙ୍ଗ ଥିଲୁ, ସ୍ପିରିଟେଡ଼୍ ଲୋକ ଥିଲୁ, ଆମେ ସବୁ ଜାଣିନଥିଲୁ, ଅନ୍ୟାୟ ଦେଖିଲେ ଆମେ ଶୋଇପାରୁନଥିଲୁ। ଏବେ ସବୁ ଧୀରେ ଧୀରେ ମ୍ୟାଚ୍ୟୁର୍ଡ଼ ହେଇକି ଆମେ ସବୁ ବୁଝୁଛୁ, ପ୍ରଭୁ ସେମାନେ କ'ଣ କରନ୍ତି, ସେମାନେ କେମିତି, ଯେମିତି ଆମର ମ୍ୟାନେଜମେଣ୍ଟର ମାନେ ଦୁଇ ଜଣ ହେଲେ ଦକ୍ଷ ବର୍ତ୍ତମାନ, ସେମାନେ ହିଁ ଇସ୍କନ ଆମର ପୂର୍ବତନ ସମୟରେ ରହିଛନ୍ତି, ପୂଜ୍ୟପାଦ ଗୋପାଳ କୃଷ୍ଣ ମହାରାଜ, ପୂଜ୍ୟପାଦ ଜଗତ ଗୋସ୍ୱାମୀ ମହାରାଜ, ମାନେ ସବୁ ଇସ୍କନ। କାରଣ ମ୍ୟାନେଜମେଣ୍ଟ ଗୋଟେ ଏବେ ବଡ଼ ଷ୍ଟ୍ରକ୍ଚର, ଏଇଟା ୱାର୍ଲ୍ଡ ୱାଇଡ଼୍ ଅର୍ଗାନାଇଜେସନ୍, ଏବେ ମ୍ୟାନେଜମେଣ୍ଟର ବହୁତ ଆବଶ୍ୟକ ରହିଛି, ଆଉ ମ୍ୟାନେଜମେଣ୍ଟ ସମସ୍ତେ କରିପାରିବେନି। ଆଉ ପୂର୍ବତନ ତାଙ୍କୁ ସବୁ ସ୍ପେଶିଆଲ ଇନ୍ଷ୍ଟ୍ରକ୍ସନ୍ ଦେଇଛନ୍ତି, ଗୋଟେ ଡିଭୋଟର ଛୋଟ ଛୋଟ ଦୋଷ ମାନେ, ଯେମିତି ପୂଜ୍ୟପାଦ ଗୋପାଳ କୃଷ୍ଣ ମୋତେ ଦିଲ୍ଲୀ ଯାଇଥିଲି, ଶୁଣିଲେ ବମ୍ବେ ଯାଇଥିଲି, ସେ କୌଣସି କାହାକୁ ବାହାର କରିବେନି, ମନ୍ଦିରରୁ କାହାକୁ ବାହାର କରିବେନି କେବେ, କାହିଁକି ପ୍ରଭୁପଦ କହିକି ସବୁ ଯାଇଥିଲେ, କାହିଁକି ଗୋଟେ ଡିଭୋଟର ଗୋଟେ ଦୋଷକୁ ଦେଖି ବାହାର କରିଦେଲେ, ସେ ଆହୁରି ତଳକୁ ପଳେଇବ ନା, ଆଉ ତାର ଖରାପ ଗୁଣ ହେଇଗଲା ନା, ସେ ଖରାପ ତ କ'ଣ ଗୋଟେ ପଇସା ଖାଇଦେଲା କି କ'ଣ ଗୋଟେ, ସେ ଖରାପ କରିଦେଲା, ତାକୁ ଯଦି ବିଦା କରିଦେଲା କ'ଣ ହେଉଛି, ଆଉ ସେ ନରକକୁ ପଳେଇଗଲା, ସେ କରେକ୍ସନ୍ ହେଇପାରିବନି ନା। ମାନେ ପ୍ରଭୁପଦର କେତେ ଗୋଟେ ଭିଜନ ଥିଲା, ସେ ସବୁ ଟ୍ରେନିଂ ଦେଇଥିଲା ଡିସେବୁଲ ମାନଙ୍କୁ, ତ ମ୍ୟାକ୍ସିମମ୍ ତାକୁ ଚାହିଁବ ସବୁବେଳେ ରଖିବା ପାଇଁ, କାହାକୁ ଛାଡ଼ନି ଇସ୍କନରୁ, ବହୁତ ଜନ୍ମ ସେମାନେ କଷ୍ଟ ପାଇଛନ୍ତି, ତାକୁ କଣ୍ଟ୍ରୋଲ କରି ରଖ, ସେ ତୁମେ ସବୁବେଳେ ଏ ମନ୍ଦିରରୁ ସେ ମନ୍ଦିରକୁ ପଠେଇଦେବେ। ତ ପଚରାଗଲା ଏବେ ସେ କି ଗୋଟେ ଷ୍ଟୋରୀ ମୋତେ କହୁଥିଲେ, ତାକୁ ପଚରାଗଲା, ସେ ପଇସା ନେଇଯାଇଥିଲା, ମୋତେ ତାକୁ ପଚାରିଲେ, ତାକୁ କହିଲି ତାକୁ ତାକୁ କ'ଣ କହିଲେ, ତାକୁ ପ୍ରେସିଡେଣ୍ଟ କରାଇଦେଲେ କୋଉ ମନ୍ଦିରରେ, ମାନେ ଛୋଟ ଛୋଟ ଜାଗାରେ ତାକୁ ପ୍ରେସିଡେଣ୍ଟ କରାଇଦେଲେ। ଇଏମାନେ ସବୁ ରାଗିଲେ, ସେ ପଇସା ତ ମିସ୍ୟୁଜ୍ କରିଛି, ତାକୁ ନାଇଁ ନାଇଁ ସିଏ ମିସ୍ୟୁଜ୍ କାହିଁକି କରୁଥିଲା, ସିଏ ଯଦି ପ୍ରେସିଡେଣ୍ଟ ହେଇଯିବ ତାପରେ କ'ଣ କରିବ, ତାର ଦାୟିତ୍ୱ ଆସିବ, ମୁଁ କେମିତି ପଇସା ଆଣିବି, ମୁଁ କେମିତି ମନ୍ଦିର ଚଲା, ସେ ମିସ୍ୟୁଜ୍ କେମିତି କରିବ, କୌଣସି ଯିବକୁ, କାରଣ ସେମାନେ ପ୍ରଭୁପାଦଙ୍କୁ ଶିଖିଛନ୍ତି। ପ୍ରଭୁପାଦ ଯଦି ବିଦେଶୀମାନଙ୍କର ଗୋଟିଏ ଦୋଷ ବି ଦେଖିଥାନ୍ତେ, ତାଙ୍କୁ କେବେ ଶିଷ୍ୟ କରିଥାନ୍ତେ? ଗୁରୁ ବୈଷ୍ଣବ କେବଳ ଗୋଟିଏ ଦୋଷ ପାଇଁ ଗୋଟେ ଯିବକୁ ଛାଡ଼ନ୍ତି, ତା ପୂର୍ବରୁ କେବେ ଛାଡ଼ିବେ, ହଁ ଭୁଲ କରିଛି କରିଛି କ'ଣ କରାଯାଉ, ସେଠି ବୈଷ୍ଣବ ଅପରାଧ କଲା ତାକୁ ଆଉ ରଖିବେନି। ବୈଷ୍ଣବ ନିନ୍ଦୁକ ଗଣ ଯାହାର ଆଶ୍ରୟ, ଯାହାକୁ ଯିଏ ବୈଷ୍ଣବ ନିନ୍ଦୁକ ଆଶ୍ରୟ କରିବ ସେ ନରକକୁ ଯିବ, ସେ ଗୁରୁ ନରକକୁ ବି ଯିବେ, ସେମାନେ ତ୍ୟାଗ କରିବ ସାଙ୍ଗେ ସାଙ୍ଗେ। ଆପଣ ଏଡ଼ାଇଥାଏ, ନିଜେ ନିଜେ ଏଡ଼େଇ ପାରିବନି। ବଡ଼ ଅଧିକାରୀ ହେଲେ ଆପଣ ଏଡ଼ାଏ, ଛୋଟ ଅଧିକାରୀ ହେଲେ ଗଣ, ଛୋଟ ଅଧିକାରୀ ହେଲେ ଗଣ ସହ ଅଧପାତେ ଯାଏ। ବୈଷ୍ଣବପ୍ରାତ କହିଥିଲେ ସେ ବୃନ୍ଦାବନ ଦାସ ଠାକୁର, ଆଉ ସେ ବଡ଼ ଅଧିକାରୀ ହେଇଥିବ, ସେ ନିଜେ ନିଜେ ଏଡ଼େଇଯିବ। ଆରେ ଏଇଟା ବୈଷ୍ଣବପ୍ରାତ କଲେଣି, ତାକୁ ଦୂରେଇବ ଚାର। ଆଉ ଛୋଟ ଅଧିକାରୀ ହେଇଥିବ, ସେ ଅଧପାତ ଗଣ ସହ ଅଧପାତ ଚାଲିବ। ବୈଷ୍ଣବପ୍ରାତ କଲା ଆଉ ଶିଷ୍ୟ ସବୁ ପଳିଯିବ ବୈଷ୍ଣବପ୍ରାତରେ। ଏମିତି ଦୋଷ ସାଧୁ କେବେ ସବୁ ଦୋଷକୁ ଜାଣନ୍ତି, ଜୀବ ଦୋଷ କରିଛି ଆଉ କ'ଣ, ପୂର୍ବ ଇତିହାସକୁ କ'ଣ ଦେଖିବ, କ'ଣ ତାଙ୍କୁ ଦେଖିବାରେ ଭୁଲ କରିଛି, ଇଏ କରିଛି। ଆଜି ଯିଏ ଠିକ୍ ଅଛି କାଲି ଭୁଲ ହବ ନା ହବନି, ଗୁଣଯୁକ୍ତ ଯେଉଁ ଲୋକଟା କାଲି ତମକୁ ଚାଲିଲେ ଭୁଲ କରିଦେବ ଆଉ, ଜଗତର ଗୁଣ ଗୁଡ଼ା ଚାଲିଛି ଆଉ। ବରଂ ଭକ୍ତିରେ ଲାଗିକି ରହୁ, ସେ ଭକ୍ତି ମହାରାଣୀ ତାଙ୍କୁ ସୁରକ୍ଷା ଦେବେ। ସେଥିପାଇଁ ସେମାନେ ପ୍ରଭୁ ତାଙ୍କୁ ଏମିତି ଟ୍ରେନିଂ ଦେଇଥିଲେ, ସେମାନେ ମ୍ୟାନେଜମେଣ୍ଟ ଷ୍ଟ୍ରକ୍ଚରକୁ ଏମିତି ରଖିଥିଲେ, ଈଶ୍ୱରଙ୍କୁ ଈଶ୍ୱରଙ୍କୁ ଛାଡ଼ିବା ଛାଡ଼ିବା ମାନେ ଅଲ୍ଟିମେଟ୍ ଜିନିଷ ଛାଡ଼ୁଥିଲେ, ନହେଲେ ଟୋଟାଲ ଜେନେରାଲ ଛାଡ଼ନ୍ତିନି। ସେମାନେ ସବୁବେଳେ ଚେଷ୍ଟା କରନ୍ତି ଗୋଟେ ଜୀବଟା ରହିଯାଉ, ଏଇଥିରେ କରେକ୍ସନ ହେଇପାରେ ଆଉ ଯିବ କୁଆଡ଼େ। ଆମକୁ ବହୁତ ବିଚାରଶୀଳ ହେବାକୁ ପଡିବ। ଆମକୁ ସାଧୁଗୁରୁ ଦୟା କରୁଛନ୍ତି ମାନେ ନୁହେଁ, ଆମ ଦୁର୍ବଳତା ବଢେଇବା ପାଇଁ। ଆମର ଦୁର୍ବଳତା ଅଛି, ତାର ଅର୍ଥ ନୁହେଁ ଯେ ଆମକୁ ଦୟା କରିଦେଲେ ମାନେ ଆମେ ତା ଫେସିଲିଟିଟା ନେବୁ, ସେ ତା ଅର୍ଥ ସେ ଆମେ। ଆଉ ତାର ଅର୍ଥ ହଉଛି ମୁଁ ନିଜେ କେମିତି ସେଲ୍ଫ କରେକ୍ଟେଡ୍ ହେଇଯିବି, କରେକ୍ସନ ହେଇଯିବି। ତୁମେ କ'ଣ କରିବ ଗୁରୁଦେବ, ସେ ଓଡ଼ିଆରେ ସେ ଜିନିଷଟା କୁହନ୍ତି, ଭାରି ଝମଳା କାମନା ଏଇ ଯେଉଁ ଗୁରୁ ଗୁରୁଧନ୍ଦା ଗୁରୁଦେବ, ସେ କୁହନ୍ତି ନିଜେ ଖାଇପାରିବୁନି ଶୋଇପାରିବୁନି କ'ଣ, ଆଉ ସିଏ ବଡ଼ ଦୁଃଖ ଗୁରୁଦେବ କୁହନ୍ତି। ଆଉ କହିଲେ ସିଏ କୂଳରେ କୂଳରେ ଝାଡ଼ା ଗଲା, କାଟିଦେବ କି ପୋଛିଦେବ, ହେଲା ଶିଷ୍ୟ ଯାହା କଲା କ'ଣ କରିବ, ଗୋଟେ ମା ହେଇଥିବ ବାବୁଲେ ତୁମ ଗୋଟେ ଛୁଆ, ମାର ତ ଦିଟା ପୁଅ, ଇଏ ଯେ ଗୁରୁ ସେ କେତେ ବେଦନା ଆସନ୍ତି ସେଟା ସିଏ ନିଜେ ଜାଣିଛି। ପଥ ଯିବ ଆଉ ସେ ତ ମାଡ଼, ତାଙ୍କ ଭିତରେ ମାଡ଼ ପିଟି ଲାଗିବେ, ତାଙ୍କ ଭିତରେ ଡିସଏଗ୍ରିମେଣ୍ଟ ହବ, ଘୃଣା ହବ, ଏଣେ ସେବା କରିବେନି, ଏଣେ କିଏ କ'ଣ କେତେ ଧନ୍ଦା, କିଏ ଭୁଲ କଲାଣି, କିଏ କ'ଣ କଲାଣି, ସବୁ ସେଗୁଡ଼ା କାମ ଗୋଟେ ଥ୍ୟାଙ୍କଲେସ୍ ଟାସ୍କ। ସବୁ କଲାପରେ ପୁଣି ସବୁ ସମସ୍ତେ ଗୁରୁଙ୍କୁ କହିବେ, ସବୁ କରିବେ ତୁ ସବୁ ସମସ୍ତ ଜିନିଷ ସହିବୁ, ଦୋଷୀ ହେବେ ଗୁରୁ। ବଡ଼ ମାନେ ଭୟଙ୍କର ଜିନିଷ ସିଏ, ଯିଏ ଗୁରୁ ଯାହାଙ୍କର ଗୁରୁ ଗୁରୁଙ୍କର ଆଶୀର୍ବାଦ ଟିକେ ଥିବ ସେ ହିଁ କେବଳ ଭଜନ କର ହୋଇପାରିବ। ଇଏ ଭଜନ କରିବା ବହୁ କଷ୍ଟ, ଯେଉଁ କର୍ମର ପ୍ରତିକ୍ରିୟା ଗୁଡ଼ାକ ସେଇଟା ସବୁ ଭୁଲ କରିବେ ବାରମ୍ବାର, ଆଉ ଗୁରୁଦେବ ସେଇଟା ସବୁ କହିକି ଯାଇଛନ୍ତି। ଆମେ ସବୁ ଆଖି ଆଗରେ ମାନେ ନାଚି ହେଉଛି, ଛଲକ ବେଳେ ଲାଗିଯାଉଛି, କ'ଣ ସେ ଗୁରୁଦେବ କୁହନ୍ତି ବ୍ୟାସପୂଜାରେ କେମିତି କୁହନ୍ତି, କେତେ ଗମ୍ଭୀର। ଗୁରୁଦେବ ନିଜେ ଉପବାସ କରନ୍ତି ବ୍ୟାସପୂଜା, ବାରଟା ମଧ୍ୟ ଖାଆନ୍ତିନି, ଗୁରୁଦେବ ଉପବାସ କରନ୍ତି। ଆଉ ମୋର କି ଦୁଇ ଦିନ ତଳେ ମନେ ପଡ଼ୁଥିଲା, କାହିଁକି ବ୍ୟାସପୂଜା କଥା ମନେ ପଡ଼ିଲା, ମନେ ପଡ଼ିଥିଲା। ଆଉ ମୁଁ ସେତେବେଳେ ମୁଁ ସାଧୁପୁରୁ ଥାଏ, ସେ ବାରଣ୍ଡାଟା ସେପଟକୁ ଥାଏ, ଆଡ଼ଜଷ୍ଟ ଟଣା ହେଇଥାଏ, ସେତେବେଳେ ତ ଏ କ୍ରିଷ୍ଣ ଡାବର ନଥାଏ, ଆମ ଗାଡ଼ି ଆସି ବ୍ୟାସପୂଜା ଆସୁ, ବିଦେଶୀ ମାସ ଥାନ୍ତି। ଆଉ ସେତେବେଳେ ତ ମୁଁ ମୋର ଭାରି ସ୍ପିରିଟେଡ୍, ଆଉ ସବୁ ଗୁରୁ ସଂକୀର୍ତ୍ତନ ଥାଏ, ମୋର ଖାଲି କୃପାଟା ମୋତେ ଭଲ ଲାଗେ, କୃପା ଗୁରୁଙ୍କ କୃପା, ଏଇଟା ମୋତେ ସିନେମା ଡିଭୋଟ ମୋତେ ଲାଗେ, କୃପାଟା ଗୋଟେ ଭଲ, ଏଇଟା ମୋତେ ଭଲ ଲାଗେ। ସେତେବେଳେ ବ୍ୟାସପୂଜା ଦୁଇ ଦିନ ହୁଏ ନା, ମୁଁ ଦୁଇ ଦିନ ଯାକ ଉପାସ କରେ, ମୋ ସାଧୁପୁର ଗାଳି ଦିଏ, ମୁଁ ଜାଣିନି ମୋତେ ଗୁରୁଙ୍କର ଉପାସ କଲେ କୃପା ମିଳେ, ମୋ ଦେହ କେମିତି ଖରାପ ହେଇଥିବ, ମୁଁ ସେଇଠି ଶୋଇକି ଉଠିପାରୁନଥିବି, ମୁଁ ସାଧୁପୁର ଗାଳି ଦେଉଥିବ, ତତେ କିଏ କହିଲା ଗାଉଁଲିଆ ଲୋକ, ତୁ ତତେ କିଏ କହିଲା, ତତେ କିଏ କହିଲା ଉପାସ କରେନି। ମୁଁ କହିଲି ଗୁରୁଦେବ ବାରଟା ମଧ୍ୟ ଉପାସ କରୁଛନ୍ତି, ତାଙ୍କର ତ ଜନ୍ମଦିନ, ସେ ତ ବାରଟା ମଧ୍ୟ ଉପାସ କରୁଛୁ। ସେ ଗୁରୁଦେବ ପଚାରା ହେଲା ନା ଥରେ, ଆଉ ସାଧୁ ଗୁରୁ ହଉ କ'ଣ ବୁଝି ହବ, ଆଉ ଗୁରୁଦେବ ପଚାରା ହେଲା, ଗୁରୁଦେବ ଆପଣଙ୍କର ଶିଷ୍ୟ ସିନାଟା ପାଳନ କରିବ, ହେଲା ଆମର ଏଇଟା ଗୁରୁ ପୂଜା, ଆଉ ଏଇଟା ପରମ୍ପରା ଆଚାର୍ଯ୍ୟଙ୍କର ମାନଙ୍କର ପୂଜା, ଆଉ ମୋତେ ସେ ପୂଜାଟା ଗ୍ରହଣ କରିବାକୁ ପଡ଼ିବ, ମୁଁ ସେଇଟାକୁ ଆଚାର୍ଯ୍ୟମାନଙ୍କର ଦେବି ନା, ଆଉ ମୋର ଗୁରୁଦେବ ପୁରା ଫାଷ୍ଟିଂ କରୁଥିଲେ, ଦିନ ଗୋଟେ ପାଞ୍ଚ ଆସିବି, ଦିନ ଗୋଟେ ଦେଢ଼ଟାରୁ ଫେରିବି ହେଲେ ମୋର ମନ ଅଛି, ମୁଁ ପୁରା ଦୁଇ ଦିନ ଯାକ ଉପସିଲି ଖାଲି ପାଣି ପିଇକି ରହିବି, ସେତେବେଳେ ମୋ ଅବସ୍ଥା ଘାଇଲି ଯାଇଥିବ ଦୁଇ ଦିନ, ସାଧୁ ଗୁରୁ ଗାଳି ଦେଉ, ମୋତେ ଖୁବ ମୋତେ ଆଉ
ଦିବସ ଗୁଣ ଗଲାପରେ ତାପରେ କିଏ ବୋଧେ ଗୁରୁଦେବଙ୍କୁ କହିଲା କଣ, ଗୁରୁଦେବ ରାଗିଲେ, ଶୁଣେ ସାଧୁପ୍ରଭୁ, ମୁଁ ସାଧୁପ୍ରଭୁ ପଚାରିନି କା, ମୁଁ ସେ ମୋତେ ଭଲ ପାଏ, ଆଉ ମୁଁ ସାଧୁର ମହିମାଟା, ମୁଁ ଅତ୍ୟନ୍ତ କୁସଂସ୍କାରୀ ପିଲା, ମୁଁ ବହୁତ ମାନେ କ୍ଷତ୍ରିୟ ସ୍ୱଭାବ, ଆମର କ୍ଷତ୍ରିୟ ତ କ୍ଷତ୍ରିୟ ସ୍ୱଭାବ ମୋର ନୁହଁ, କିନ୍ତୁ ସାଧୁରକୁ ଦୟା ଟାଇମ୍ ଦେଖା ପୁରା ଓଲଟା କରିଦେଲା, ମୁଁ ରାତି 12 ଗୋଟେ ମାନେ ଜଗିକି ବସେ, ଆଉ ଗୁରୁଦେବଙ୍କ ବାସନା କଲେ ତ ମାତାଜୀ ଶୁଣିପାରିବେନି, ଗୁରୁଦେବ ରେଷ୍ଟ୍ରିକ୍ସନ୍ ନେସ୍ ସବୁ ସେ ଆମେ ସବୁ ଆମେ ବାସନା ମାଜିବୁ, ଆଉ ରାତି 12 ଗୋଟେ ସେ ପ୍ରସାଦ ପାଇବ, ମୁଁ ଥା ମୁଁ ଆଉ ସେ ଥାଏ କ'ଣ ତା ନାଁ ରାଗ ପଣ୍ଡିତ କେତେବେଳେ ସେ କଣ୍ଟେଷ୍ଟ, ସେ ରାତି 12 ବନ୍ଦ ଆମେ ଜାଗିକି ରହିବୁ, ସାଧୁ ମୋତେ ଶିଖେଇବ, ତାର ଦୟା ବହୁତ, କହିଲୁ ର ଗୁରୁଦେବ ମହାମା ପାଇବୁ ନା, ଆଉ ମହାମା ପାଇଲେ ଗୁରୁଙ୍କ ପ୍ରସାଦ ପାଇଲେ ତୋର ଭକ୍ତି ହବ, ତୁ ଶୋଇ ରହିବୁ ନା, ଆଉ ଆଉ ମୁଁ ସେଠି ମଶା କାମୁଡ଼ିଥିବୁ, ମୁଁ ସେଠି ଶୋଇଥିବି, ଏପଟ ସେପଟେ ଟିକେ ଥିବ ତାକୁ ବାସନ, କାରଣ ଗୁରୁଦେବ ବାସନ ରାତିର ଅବଞ୍ଚା ରହିବନି, ତା ମାଜିକି ରଖିବାକୁ ପଡ଼ିବ, ତୁ ସବୁ ମାଜିକି ପରିଷ୍କାର କରି ଆମେ ରଖିବୁ, ମୁଁ କହିଲି ତୁ ସାଧୁକୁ ତୁ ଗୁରୁଦେବଙ୍କୁ ପଚାରିଲୁ, ମୁଁ ଆଉ କଷ୍ଟ ଦୁଇ ଦିନ ଉପାସ ରହିବ, ଖାଲି ପାଣି ଗୁଡ଼ା ପିଇକି ରହିବୁ, ପୁଣି ୟମ୍ ସେତେବେଳେ ଆଉ ସେବା ପୁଣି ସେତେବେଳେ ତ ବସିପାରିବୁନି ନା, ଡିପାର୍ଟମେଣ୍ଟ ଡିପାର୍ଟମେଣ୍ଟ ସେବା ଦିଆ ହେଇଥିବ ପୂଜାରେ, ସାଧୁଗୁରୁ ତୁ ଗୁରୁଦେବଙ୍କୁ ପଚାରିଲୁ ଉପାସ କରନ୍ତି କି ନାହିଁ, ସେ ମନା ମୁଁ ମନା କହିବୁନି, କହିଲେ ଗାଳି ସୁଦିଅ ମୋତେ ଗୁରୁଦେବ ମନା କହିବୁନି, ଖାଲି ପଚାରେ, ସେ ତ ହୁଣ୍ଡା ସେ ରାମ ବସୁ ସେଟା ବସିବ, ଆଉ ସେ ତ ଗୁରୁଦେବ ହୁଣ୍ଡା ରହିବି, ଗୁରୁ ତାକୁ ବହୁତ ସ୍ନେହ କରନ୍ତି, ସିଧା ସିଧା ଖୋଲା ଧାରେ ସିଧା ଯିବ, କ'ଣ ପଇସା ପାଇଲେନି ଏମିତି ପଚାରେ, କାହିଁ ପଇସା ପାଉନାହାନ୍ତି କାହିଁକି ଏମିତି ପଚାରେ, କ'ଣ ପାଉନା, ଆଉ ଗୁରୁଦେବ କହିଲେ ସାଧୁ ତୁ କ'ଣ ରୋଷେଇ କରୁଛୁ, ସବୁଦିନ ଗୋଟେ ଲୁଣିଆ ଆଲୋଚନା ହେଉଛି, ହଁ ହେଇଥିବ ଆଉ କ'ଣ କରିବି, ସିଧା ଗାଁ ପାଠ ପଢ଼ୁନାହାନ୍ତି, ପୁରା ଗୁରୁଦେବ ଗୁରୁଦେବ ବହୁତ ସ୍ନେହ କରନ୍ତି, ବହୁତ ସ୍ନେହ କରନ୍ତି, ସେ କୁହନ୍ତି ସାଧୁ ତୁ ଯଦି ଇଂଲିଶ ଶିଖିଥାନ୍ତୁ ନା ତୋତେ ବିଦେଶକୁ ନେଇଯାଆନ୍ତି, ତୁ ଇଂଲିଶ ଶିଖିନୁ, ଆଉ ହଇରାଣ ହେଉଛି ବିଦେଶରେ, ଏଇଟା କ'ଣ ରୋଷେଇ କରିବି ଗୋଟା ଦେଉଛନ୍ତି, ମୋତେ ଏଇଟା ଖାଇବାକୁ ଭଲ ଲାଗୁନି, କ'ଣ ସ୍ୟାଣ୍ଡ ପ୍ୟାଣ୍ଟ ପକେଇ ଦେଉଛନ୍ତି, କେଉଁଟା କ'ଣ କରୁଛନ୍ତି, ତୁ ଇଂଲିଶଟା ଶିଖିଲୁନୁ, ଆଉ ଏ ବିଦେଶ ଗୁଡ଼ା ଆସିବେ, ସେ ସାଧୁ କତିରୁ ଇଂଲିଶ ଶିଖିବାନି, କେମିତି ରୋଷେଇ କେମିତି ରୋଷେଇ କରୁଛୁ, ଡାଲମାଟା ଦେଖେଇଲୁ, ସାଧୁ କଥା ଇଂଲିଶ, ଆମେ ହସି ହସି ପେଟ କଥା ହେଇଯିବୁ, ତେଲ ପକା ତେଲ ପକା, ଏଇଟା ଇଏ ଇଂଲିଶ, ଏଇଟା ଅଏଲ ଅଏଲ ଜିରା ଜିରା ଏମିତି କହୁଥିବ, ଆମେ ହସି ହସି ସାଧୁ କରୁ ତୁ ଭଲ ଇଂଲିଶ କହୁଛୁ, ସେ ଶିଖୁଥିବ, ସେ ସରଳ ଲୋକ ନା, ଗୁରୁ ତାର ତାର ଗୋଟେ ଜୀବନ ମାନେ ତାର ଜୀବନ ଗୋବିନ୍ଦ ଜୀବନ ଭଳିଆ, ଗୋଟେ ତ୍ୟାଗମୟ ଜୀବନ, ଜୀବନରେ କେତେ ଗୋଟେ ତ୍ୟାଗ କରୁଛନ୍ତି, ଯୋଉଟାକୁ ଜଗତରେ ଜଗତ ଲୋକ କିଏ ଜାଣିପାରିବେ କ'ଣ ତ୍ୟାଗ କରିଛନ୍ତି ଜୀବନରେ, ପଢ଼ିକି ରହିଛନ୍ତି ଗୁରୁଦେବ ପାଇଁ ଗୋଟେ କଥାରେ ମୋତେ ଗୁରୁ ଉଦ୍ଧାର କରିବେ, ସେ କହିଛନ୍ତି ଉଦ୍ଧାର କରିବା, ଆଉ ବହୁତ ବଡ଼ ତ୍ୟାଗ, ସେ ମାନେ ଇଏ ହେଲେ ବି କାଉଣ୍ଟ ଲୋକ ହେଲେନି, ଆଉ ତା ହୃଦୟ ସମସ୍ତେ ଖାଇବାକୁ ଦେବ, ଯିଏ ଆସିବ ଆ ଖାଇବା ଖାଇବା ସମସ୍ତେ ଖାଇବା, ଆଉ ମୁଁ କହିଲି ଗୁରୁଦେବ ପଚାରୁ ଟିକେ, ଗୁରୁଦେବ ପଚାର, ଆଉ ଉପାସ ଶିଷ୍ୟ ଉପାସ ପୁରା କରିବି କ'ଣ ପୁରା ଫାଷ୍ଟିଂ କରିବି, ନିର୍ଜଳା ସେତେବେଳେ ନିର୍ଜଳା କରୁଥିଲି, ମୋର ଉପାସ ମୋର ଗୋଟେ ଧର୍ମ, ମୋତେ ଭଲ ଲାଗେ, ଦୁଇ ଦିନ ହେଲେ ଦେହ ଖରାପ ହେଇଯାଉଛି, ଏଣେ ସେବା ପ୍ରଚୁର, ଆଉ ଗୋଡ଼ ହାତ ଚାଲୁନି, ଏଣେ ପୂଜା ଚାଲିଥିବି, ମୁଁ ଏଣେ ଶୋଇଥିବି କାମ ଚପକି, ସେ ମୋତେ ଗାଳି ଦେବ, ଗୁରୁଦେବ କହିଲେ ଶିଷ୍ୟ କାହିଁ, ସେ 12 ପାଞ୍ଚ ରହିବେ ନା ଉପାସ, ସେ କାହିଁ ସେଟା କରିବେ, ସେଟା କରିବାରେ ତାଙ୍କ ଠିକ ନୁହେଁ, ତାପରେ ଗୁରୁଦେବ କହିଲା ପରେ ମୁଁ 2 ବର୍ଷ ଏମିତି କରିଛି, ତାପରେ ଛାଡ଼ିଦେଲି ନା, ଗୁରୁଦେବ କହୁଛନ୍ତି ଆଉ ସେଥିପାଇଁ ଏ ଯେଉଁ ଜିନିଷଟା ଏ ଯେଉଁ ଆମେ ଆଲୋଚନା କରୁଛେ ଏଇଟା ବହୁତ ଗମ୍ଭୀର ଜିନିଷଟା ନା, ତେଣୁ ଗୁରୁ ଯିଏ ଗୁରୁ ରହୁଛନ୍ତି ସେ ଶିଷ୍ୟକୁ ସବୁବେଳେ ଏଇଥିରୁ ଗୋଟିଏ ଜିନିଷର ତାକୁ ରକ୍ଷା କରିବେ, କିନ୍ତୁ ସେ ବୈଷ୍ଣବ ଅପରାଧ ନ କରୁ, ବୈଷ୍ଣବ ଅପରାଧ କଲା ଗୁରୁ କ'ଣ କରିବେ, ଭଗବାନ ତ ରୁଷ୍ଟ ହେଇଯିବା, ଆଉ ଯାହା କରୁଛ କର ବୈଷ୍ଣବ ଅପରାଧ କର, ସବୁ ସମସ୍ତଙ୍କ ହୃଦୟରେ ଭଗବାନ ଅଛନ୍ତି, ଅନ୍ୟକୁ ଦୁଃଖ ଦିଅନି, ଏଇଟାକୁ ତୁମେ ଗୋଟିଏ ଜଗ, ଏଇଟା ଜଗ ଫୁଟା ମାଠିଆରେ କେତେ ପାଣି ଭରିଗଲ ତୁମେ ସେଟା ଚିନ୍ତା କରୁଛ, କିନ୍ତୁ କଣାଟାକୁ ଦେଖୁନ, କଣା ତ ପାଣି ପଳେଇବ, ଆଉ ଯେତିକି ଭରି ପଡ଼ିବ ସେତିକି ରହୁ, ଅପରାଧ କାହିଁ କରିବାକୁ, ଯିଏ ଯାହା କରୁଛନ୍ତି ସେ ତା ଫଳ ସେ ପାଇବେ, ଏଇ ଏଇ ଭାବନାଟାକୁ ଆମକୁ, ଆଉ ବିଶେଷ କରି ଆମେ ଆମ ବେଳେ ଏମିତି ନଥିଲା, ବର୍ତ୍ତମାନ ତୁମକୁ 100% ଫଲୋ କରିବାକୁ ପଡ଼ିବ, ନହେଲେ ତୁମେ ଏଇ ମୋବାଇଲ ଫୋବାଇଲ ରଖିଛ କଥା ସବୁ ଶୁଣିବ, ଇଏ ଏମିତି କଲେ ସେ ସେମିତି କଲେ ଏମିତି କଲେ, ଶୁଣିବ ଶୁଣିଲା ମାନେ ଅପରାଧ କରିବ, ସେ ସବୁ ଗଲା, ଯେତିକି ଭଜନ କରୁଥିବ ସବୁ ଗଲା, ଆଉ ପ୍ରୋଗ୍ରେସ କିଛି ହେବନି, ପ୍ରଗତି କିଛି ହେଇପାରିବନି, ବୈଷ୍ଣବ ଅପରାଧ ସବୁ ଯିବ, ଆଉ ବା ବାରମ୍ବାର ମନା କରୁଛନ୍ତି, ଆଉ ଷୋଳ ସମ ଷୋଳ ପାଣି ସମ ଯଦି ବୈଷ୍ଣବ ନିନ୍ଦେ, ସେ ଶିବ ଭଳିଆ ଲୋକ ହେଇଥିବ ଯଦି ଶୁଦ୍ଧ ଭକ୍ତ ନିନ୍ଦା କଲା, ତଥାପି ତାର ପତନ ହେଇଛି, ବୈଷ୍ଣବ ଅପରାଧ ତ ଭୟଙ୍କର, ବଡ଼ ଭୟଙ୍କର ବ୍ୟାଡ୍ ଏଲିଫେଣ୍ଟ, ଆଉ ଗୁରୁଦେବ କିଛି ବଦ କଥା କହିବେନି, ଆଉ କେବଳ ହରିନାମ, ଧୀରେ ଯିବେ ଧୀରେ ଆସିବେ, ସବୁବେଳେ ବସିଲେ ଦେଖା ପଢ଼ା ସବୁବେଳେ ଶୁଦ୍ଧ ନାମ, ଭଗବାନଙ୍କୁ ସେମିତି ଗୋପାଳଙ୍କୁ ସେ ଜାଣିଥିଲେ,
ପାଇଥିଲେ, ଆଉ ଭଗବାନଙ୍କର ଜିନିଷ କେମିତି ହୃଦୟ ଭିତରକୁ ନ ଆଣିପାରିଲେ, ସେଥିପାଇଁ ଆମକୁ ସାଧୁଗୁରୁ ବୈଷ୍ଣବଙ୍କ ସେବା, ତାଙ୍କ ପ୍ରାର୍ଥନା କ'ଣ କରିବା ଆମେ? ଆମ ସଂସ୍କାର ଯେତିକି ପରିବେଶ ତ ଅଲଗା ହେଇଗଲାଣି, ମନରେ ତ ଗୋଟେ ଅଛି, ସେ ନାମପ୍ରଭୁଙ୍କ ପ୍ରାର୍ଥନା, ଗୁରୁଙ୍କ ପ୍ରାର୍ଥନା, ଗୁରୁ ଭକ୍ତଙ୍କ ପ୍ରାର୍ଥନା, ଏ ତିନିଟାକୁ ବହୁତ ବର୍ତ୍ତମାନ ସମୟରେ ଆମକୁ ଧରିବାକୁ ପଡ଼ିବ। ଠିକଣା ଭାବରେ ନାମ କର, ସବୁବେଳେ ଗୁରୁ ଆଚାର୍ଯ୍ୟଙ୍କୁ ପ୍ରାର୍ଥନା କର, ଗୁରୁ ଭକ୍ତଙ୍କୁ ପ୍ରାର୍ଥନା କର, ସେଇଥିରେ ଯଦି ଶୁଦ୍ଧବୁଦ୍ଧି ସେମାନେ ଆମକୁ ସୁରକ୍ଷା ଦେବେ, କିଛି ଦେଇପାରିବେ, ନହେଲେ କ'ଣ କରିବା? ଭୟଙ୍କର କଳିଯୁଗ, ଭୟଙ୍କର କଳିଯୁଗ। ଆଉ ଇଏ କ'ଣ, ସମସ୍ତଙ୍କ ହୃଦୟରେ ଭଗବାନ ଅଛନ୍ତି, ତୁମେ ଏ ସ୍ଥିତି କେମିତି ଯିବ? ଏଇ ଲକ୍ଷଣ ଏହା, ଜଣେ ନିର୍ଗୁଣ ସ୍ଥିତି ରହିଲେ ନିର୍ଦ୍ୱନ୍ଦ ନିତ୍ୟ ସତ୍ତ୍ୱସ୍ତ, ତାପରେ ନିରୋଗ କ୍ଷମ ଆତ୍ମବାନ। ଆଜି ଶାରଦ ଆସିଲ ବହୁତ ଦିନ ଚାଲିଗଲେ, କ'ଣ କ'ଣ କଥା ବଳୁଛି, ନିଜ କ୍ଷମ ଆତ୍ମା। ହଁ, ଅଲବ୍ଧ ଲାଭି ଯୋଗ, ନିର୍ଗୁଣ ସ୍ଥିତି ଗଲେ ଯୋଗକ୍ଷମ ଭଗବାନ ନେବେ। ଅଲବ୍ଧ ଲାଭି ଯୋଗ, ଯେଉଁଟା ନାହିଁ ସେଇଟା ଲାଭ ଭଗବାନ ଆଣିକି ଦେବେ, ସେଇଟା ହେଲା ଯୋଗ। ଲବ୍ଧସ୍ୟ ରକ୍ଷଣ କ୍ଷମ, ଯାହା ଅଛି ତାର ଦାୟିତ୍ୱ ଭଗବାନ ନେବେ। ସତ୍ରହିତମ, ସେ ଯୋଗକ୍ଷମ ଚିନ୍ତା କରିବନି, କେମିତି ମୁଁ ଚଳିବି, ଭବିଷ୍ୟତରେ କ'ଣ ହବ, କିଏ ଆଣିକି ଦେବ, ଏ ତ୍ରିଗୁଣରେ ଥିଲା ଭିତରେ କେବେ ଚିନ୍ତା ଲାଗିବେ, କିଏ ମୋତେ କେମିତି ବଞ୍ଚିବି, କେମିତି ରହିବ, ଏଇଟା ଯୋଗକ୍ଷମ ରହିତ ବା ନିର୍ଗୁଣ ସ୍ଥିତି ଗଲେ ଚିନ୍ତା କରିବେ, କେମିତି ଚାଲିବ, କେମିତି ମୁଁ ଏକୁଟିଆ ରହିବି, ବୁଢ଼ା ହେଇଗଲେ ମୁଁ କ'ଣ କରିବି, ନାଇଁ ଯୋଗକ୍ଷମ ରହିତ ବା ନିର୍ଗୁଣ ସ୍ଥିତିର କି ଚିନ୍ତା ହବନି। କୃଷ୍ଣ କୃଷ୍ଣ ସେ କୃଷ୍ଣ ସେ ରକ୍ଷକ ପାଲକ ମାର, ଭକ୍ତ ଠାରୁ କେଉଁ ପଦ ଲେଖିଛନ୍ତି, ତୁମାର ଚରଣ ବିନା, ତୁମି ତ ରକ୍ଷକ ଆର ପାଲକ ଆମାର, ତୁମାର ଚରଣ ବିନା ଆଶା ନାହିଁ ଆର, ଭକତି ବିନୋଦ ଅତି ଦିନ କିଞ୍ଚନ, ତୁମାର ଇଚ୍ଛା ମୋର, ତୁମାର ଇଚ୍ଛା ମୋର ଜନ୍ମ ମୋର, ମୋର ଜନ୍ମ ମରଣ ଆପଣଙ୍କ ଇଚ୍ଛା ରହିଛି, ଆଉ ମୁଁ କ'ଣ ଚିନ୍ତା କରିଯାଉଛି। ଆରେ ଭାଇ, ତୁମେ ଖାଇବା ପିଇବା ଚିନ୍ତା କରୁଛ, ମରିବା ଚିନ୍ତା କରୁଛ, ମାତୃଗର୍ଭଠୁ କଷ୍ଟ କୋଉଟା ଅଛି? ମାତୃଗର୍ଭରେ ଯେଉଁ ଦୁଃଖ, ସାଧୁରୁ ପ୍ରଭୁ ପାର କରିକି ଆଣି ଚିନ୍ତା, ଆଉ ଏତେ କ'ଣ ଚିନ୍ତା କରେ, କେମିତି ବଞ୍ଚିବି, କ'ଣ କରିବି, ଭବିଷ୍ୟତ ଏ ଗୁଣ ଗୁଣ ଗୁଣଯୁକ୍ତ ଭକ୍ତି କରୁଥିଲେ ଚିନ୍ତା ହେଉଛି, ନିର୍ଗୁଣ ଭକ୍ତି କଲେ ଚିନ୍ତା ଆସିବନି, ନିର୍ଦ୍ୱନ୍ଦ ମାନବ ପ୍ରାଣରେ ବିଚଳିତ ହେବନି, ଆଉ ନିତ୍ୟ ସତ୍ୱସ୍ତ ସବୁ ଜୀବ ହୃଦୟରେ ଭଗବାନ ଅଛନ୍ତି ବୋଲି ଜାଣିବ, ଏଇଟା ନିର୍ଗୁଣ ଭକ୍ତିର ଲକ୍ଷଣ, ଆଉ ନିର୍ଯୋଗ କ୍ଷମ, ନିର୍ଯୋଗ କ୍ଷମ, ଯୋଗ କ୍ଷମର ଚିନ୍ତା କରିବ, କିଏ ମୋତେ ଯାହା ଅଛି କିଏ ଦାୟିତ୍ୱ ନବ, ଭବିଷ୍ୟତରେ ଯାହା ନାହିଁ ମୋତେ କିଏ ଦେବ, ଆଉ ଆତ୍ମବାନ। ଭାଇ ସୁନ୍ଦର ଲେଖୁଛନ୍ତି, ମଦ ଭକ୍ତ ରସାସ୍ୱାଦ ବସାତ ଏବ ତୟ ଅନନୁସନ୍ଧାନ, ଭଗବାନ କହୁଛନ୍ତି, ଏ ଭଗବାନ ଗୀତା କହିଲେଣି ମୁଁ ଯୋଗକ୍ଷମ ବହନ କରିବି, ସେ ଭକ୍ତର କ'ଣ ଚିନ୍ତା ଲାଗୁନି ନା, ମୋର ଏଇଟା ନାହିଁ ମୋତେ ଭବିଷ୍ୟତରେ କିଏ ଦେବ, ନା ନା, ମଦ ଭକ୍ତି ରସ ଆସ୍ୱାଦନ ବସାତ ଏବ ତୟ ଅନନୁସନ୍ଧାନ, ମୋ ଭକ୍ତି ରସ ସେ ଆସ୍ୱାଦନ କରୁଛି ନା, ତାକୁ ଚିନ୍ତା ବି ଲାଗୁନି ଯେ ମୁଁ ବୁଢ଼ା ହେଲେ କ'ଣ କରିବି, ସେ ରସ ଆସ୍ୱାଦନ ଲାଗିଯାଇଛି, ଆଉ ଆମକୁ ରସ ମିଳିଲୁ ବୋଲି ଚିନ୍ତା ଆସୁଛି, ଯେ ରସାସ୍ୱାଦନ ଟିକା ନା, ଏଇଟା କେମିତି ହବ, ଗୋଟେ ଜଣ ଚିନ୍ତା କରିବନି, ମୋ ଭବିଷ୍ୟତରେ ବୁଢ଼ା ହେଲେ କିଏ ମରି, ମଲାବେଳେ ମୋତେ ପାରାଲିସିସ୍ ହେଇଯିବ କ'ଣ ମୋର ହବ, ମଲାବେଳେ ମୋତେ ହାର୍ଟ ହେଇଯିବ ମୋର କ'ଣ ହବ, ଗୋଟେ ଜଣ ଭକ୍ତ ଆମେ ଦେଖୁଛେ ନା, ଏଇଟା ରୋଗଟା ଅଛି ଆଉ ହବନି ବୋଲି ଆମର ହବନି କି, ଆମକୁ କାଲି ଗୋଟେ କିଛି ରୋଗ ହେଇଯାଇପାରେ, ମୋର କ'ଣ ହବ, କାଲି ମୋର ବ୍ଲଡ଼ କଟ ହେଇଯିବ ଯଦି କ'ଣ ହବ, ମୋର କ'ଣଟା ହବ, ଏ ଚିନ୍ତା କିଛି ଆସିବନି, ଆସିବ ନା, ଶୁଭ ନାଇଁ 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 ନାଇଁ, ମଦ ଭକ୍ତି ରସାସ୍ୱାଦ ଅସାତ୍ ଏବ, ମୋ ଭକ୍ତିର ରସ ଆସ୍ୱାଦନ ହେତୁ ତୟ ଅନନୁସନ୍ଧାନ, ତାର ସନ୍ଧାନ ରହିନା, ସେ ତ ଭକ୍ତି ଲାଗିଥିବ, ରୋଷେଇ କଲା, ସେବା କଲା, ଭଗବାନଙ୍କର ଭଜନ କଲା, ତୁମକୁ ସମୟ ବାବୁଲ କେତେ ପଇସା ତୁମର ହେଲାଣି, ହଁ 56, ତୁମେ ଏତେ ବୁଢ଼ା ଦେଖାଯାଉ, ମୋର ବି 4 ବର୍ଷ ମାତ୍ର ବଡ଼, ହଁ 56 ମାତ୍ର, 56 ତ ପୁରା ବୁଢ଼ା ଭଳିଆ ହେଉଛ, ତୁ 56 ବର୍ଷ କେମିତି ଲାଗୁଛି, କେତେ କେତେ ଦିନ ଭଳିଆ ଲାଗୁଛି, 56 ବର୍ଷ କେତେ ଦିନ ଭଳିଆ ଲାଗୁଛି ତୁମେ କହୁନା, ବହୁତ ଦୂର ଯୁଗ ଭଳିଆ ଲାଗୁନି, ଆମକୁ କିଛି ଲାଗୁନି, ଏଇ 25 ବର୍ଷ ମୋର ଗଲେ ମୋତେ 2 ଦିନ ଭଳିଆ ଲାଗୁଛି, ମୋତେ ଲାଗୁଛି ଏଇଭଳିଆ ଦିନ କଲା, କିଛି ଲାଗୁନି, ସମୟ କୁଆଡ଼େ ଗଲେ ଆମକୁ ଚିନ୍ତା ଲାଗୁନି, ଆମକୁ ଲାଗୁଛି ଏଇ ମଠରେ ଥିବି ତ ଏଇ ଆଉ ଏଇଭଳିଆ ଆଉ କେଶ ପଚିଗଲାମି ଜଣାପଡ଼ୁନି, କାହିଁକି ଭଗବାନ ସେବାର ଦିନ ଚାଲୁଛି ଆଉ, କୁଆଡ଼େ କଟି ହେଉଛି ରାତି ଆଉ, ଏଇ ସବୁ ମଙ୍ଗଳାରତୀ ଏଇ ଉଠାଅ ଚାଲିଲା, ରୋଷେଇ କର, ଜପ ସରିଲା, ଭଗବାନ ସେବା ସରିଲା, ପୁଣି ମଙ୍ଗଳାରତୀ, ରାତି ଦିନ କୁଆଡ଼େ ଚାଲିଗଲାଣି ଜଣାପଡ଼ୁନି ଆଉ, ଆଉ ଏଇଟା ତ ଆମର ଆମର ସେବାରେ ଯାଉଛି, ଯିଏ ରସସ୍ୱାଦନ କଲା ତାର ଚିନ୍ତା କ'ଣ ରହିବ, ମୋ ଦେହ କ'ଣ ହବ, କିଏ ମୋତେ ପଚାରିବ, ଏସବୁ ଲେଖିଲେ ରସାସ୍ୱାଦନ ବି ତାର ଯୋଗକ୍ଷମ ଚିନ୍ତା ରହିବ, ମୋର କିଏ କିଏ ରସ ଗୋଟେ ପାଇଗଲାନି ନା, ତା ସେଥିରେ ରହିଗଲା ଆଉ, ମଦୁଆଟା ମଦ ରସ ପାଇଗଲା ବେଳକୁ ସିଏ ଭବିଷ୍ୟତ ଦେହ ଚିନ୍ତା କରୁଛି, ପଇସା ଚିନ୍ତା କରୁଛି, ଆଉ ଭକ୍ତି ରସ ମିଳିଗଲା କେମିତି ଚିନ୍ତା ଆସିବ, ସେ ଲେଖିଲେ ସେଇଟା। ଆଉ ଆତ୍ମବାନ ଇଏ ଲକ୍ଷଣ ହେଲା, କ'ଣ କ'ଣ କହିଲେ ଲକ୍ଷଣ ନିର୍ଗୁଣରେ, ନିର୍ଦ୍ୱନ୍ଦ ମାନ ଅପମାନ ଗୁଣଯୁକ୍ତ ମାନ ଅପମାନ ଉର୍ଦ୍ଧକ ଜୀବ, ନିତ୍ୟ ସତ୍ୱସ୍ତ ସବୁଜୀବ, ସବୁଜୀବ ହୃଦୟରେ ଭଗବାନ ଅଛନ୍ତି ଜାଣିକି ତାଙ୍କୁ ଭକ୍ତି କରିବ ବା ଶ୍ରଦ୍ଧା କରିବ, ଆଉ ନିର୍ଯୋଗକ୍ଷମ ଆତ୍ମ, ଯାହା ଅଛି ତା ଚିନ୍ତା କରିବନି, ଯାହା ନାହିଁ ତାର ଚିନ୍ତା କରିବନି, ଏ ନିର୍ଗୁଣ ଭକ୍ତର ଲକ୍ଷଣ। ଆଉ ନିର୍ଯୋଗକ୍ଷମ ଆତ୍ମବାନ, ଆତ୍ମବାନ ମତ ଭକ୍ତ ମତ ଦତ୍ତ ବୁଦ୍ଧିଯୁକ୍ତ ଅତ୍ର ନିସ୍ତ୍ରୈଗୁଣ୍ୟ ତ୍ରୈଗୁଣ୍ୟ ବିବେଚନମ୍। ତାପରେ ଏକାଦଶ ସ୍କନ୍ଧକୁ ପଳେଇବେ, ଆତ୍ମବାନ ମତ ଦତ୍ତ ବୁଦ୍ଧିଯୁକ୍ତ, ଆତ୍ମବାନ ଅର୍ଥ ମତ ଦତ୍ତ ବୁଦ୍ଧିଯୁକ୍ତ, ମୁଁ ଦେଇଥିବା ବୁଦ୍ଧିରେ ସେ ଯୁକ୍ତ ସବୁବେଳେ ରୁହେ, ନିର୍ଗୁଣ ସ୍ଥିତିରେ ଆଉ ନିଜ ବୁଦ୍ଧି କିଛି ନାହିଁ, ଭଗବାନ ତାକୁ ବୁଦ୍ଧି ଦେବେ ସବୁବେଳେ, ଶୁଦ୍ଧ ବୁଦ୍ଧି ଆମ ଗୁରୁଦେବ ସେଇଟା ସବୁବେଳେ କୁହନ୍ତୁ, ଶୁଦ୍ଧ ବୁଦ୍ଧି, ସବୁ ଗାଳି ଦିଅନ୍ତି ଆଉ ତୁ ଠିକଣା ନାମଟା କରୁନୁ, ଆଉ ସେମିତି ଶୁଦ୍ଧ ବୁଦ୍ଧିରେ ଆସୁନି, ଆଉ ଯିଏ ସେବା କରନ୍ତୁ ତାକୁ କୁହନ୍ତୁ ଏଇଟା ଏଇଟା କାହିଁକି ଭୁଲ କଲୁ, ଠିକଣା ନାମଟା କରୁନୁ, ଆଉ ଶୁଦ୍ଧ ବୁଦ୍ଧି ଆସୁନି, ଆଉ ଭଗବାନ ଗୋଟେ ସୁରକ୍ଷା ବଳ ଭିତରେ ରଖିବେ ନା, ଆମେ କ'ଣ ଗୋଟେ କରିପାରିବା ବୋଲି କିଛି କରିପାରିବେନି, ସିଏ ତାଙ୍କୁ ବୁଦ୍ଧି ଦେବେ ତୁମକୁ ଶୁଦ୍ଧ ସବୁ ଜିନିଷ ଠିକ କେଉଁଟା ଭୁଲ କେଉଁଟା, କାରଣ ଆମେ କ'ଣ ବୁଦ୍ଧି ଜାଣି, ଆମର ମଣିଷଟା ମଣିଷଟା ଆମ ସାଙ୍ଗରେ କପଟ କରୁଛି, ଆମେ କ'ଣ କରିବା, ଆମେ ତ କପଟ, ଆମର ଯାହାର କପଟ ସବୁ ସେ ଦେଖିବେ ଭଲ ଲୋକ, ଭାବିଲେ ବି ଭଲ ଲୋକ, ସେ ଭଲ ଲୋକ, ସମସ୍ତେ ଭଲ ଲୋକ, ଆଉ ତୁମର ଭିତରେ ବୁଦ୍ଧି ଅଛି, ତୁମର କୁଟିଳ ବୁଦ୍ଧିରେ ତୁମେ ଲୋକକୁ ଜାଣିବ, ତୁମେ ସରଳ ବୁଦ୍ଧିରେ ତୁମେ କ'ଣ କହିବ, ସବୁ ଲୋକ ଭଲ, ହଁ ଲୋକଟା ତ ଭଲ ପିଲାଟା, ଆଉ ହଁ ତ ଭଲ ଲୋକଟା, ଆଉ ଆମେ କ'ଣ ଆମେ ଆମେ କ'ଣ ବୁଦ୍ଧି ଭିତରେ ପଡ଼ୁଛି, ଆତ୍ମମାନ ଯଦି ଭଗବାନ ବୁଦ୍ଧି ଦେଇଦେବେ ତୁମକୁ ସବୁ ରକ୍ଷା କର, ରଖି ସେ ଯାହାକୁ ଘଣ୍ଟ ଘୋଡ଼େଇ ରଖିବେ, ଆଉ ଭରତ ଯୁଦ୍ଧରେ ଭରତୀୟା ପକ୍ଷୀ ଘଣ୍ଟ ଘୋଡ଼େଇ ରଖିଲ, ତ ଘଣ୍ଟ ଘୋଡ଼େଇ ପକ୍ଷୀ ରଖିଲା, ଆଉ ଲକ୍ଷ ଲକ୍ଷ ସୈନ୍ୟ ମରିଗଲେ ଗୋଟେ ପକ୍ଷୀ ରଖିଦେଲେ, ଏ କୃଷ୍ଣ ଆମକୁ ବଞ୍ଚିବେନି, ସିଏ ସୁରକ୍ଷା ଦେବେ ବଞ୍ଚିବା, ନହେଲେ କ'ଣ ବୁଦ୍ଧି ଖର୍ଚ୍ଚ କରିବେ ସଂସାରରେ, କିଛି ପାରିବେ, ବିଷ ଦ୍ୱାରା ବଞ୍ଚେଇବେ, ଅମୃତ ଦ୍ୱାରା ମାରିଦେବା ଲୋକ ସିଏ, ଆମେ କାହାକୁ ଆମେ କ'ଣ ଜଗତକୁ ଜଗତରେ କେଉଁ ବୁଦ୍ଧି ଖର୍ଚ୍ଚ କରି ବଞ୍ଚିବା, କେଉଁ ବୁଦ୍ଧି ଖର୍ଚ୍ଚ କରି ବିପଦରୁ ପାର ହେବା, ପାଣ୍ଡବମାନେ ଯଦି ବୁଦ୍ଧି ଖର୍ଚ୍ଚ କରିଥାନ୍ତେ କେଉଁ କେଉଁ ବୁଦ୍ଧି ଦ୍ୱାରା ସେ ବିପଦରୁ ପାର ହେଇଛନ୍ତି ମୋତେ କହିଲ ଦେଖିବା, କ'ଣ ବୁଦ୍ଧି କରିଛନ୍ତି, କରିଛନ୍ତି କିଛି, ତାଙ୍କ ବୁଦ୍ଧି ଥିଲା କେବଳ ଏତିକି କୃଷ୍ଣଙ୍କୁ ସ୍ମରଣ କରିବା ତାଙ୍କର ବୁଦ୍ଧି, ଆଉ କ'ଣ ବୁଦ୍ଧି ଖର୍ଚ୍ଚ କରିଛନ୍ତି, ବୁଦ୍ଧି ଖର୍ଚ୍ଚ କରିଥିଲେ ଅର୍ଜୁନ ଏକୁଟିଆ ଅର୍ଜୁନ ସେ ଗୋଟେ ମାଣର ସବୁ ସଫା କରିଦେଇଥାନ୍ତା, ତା ତ ସବୁ ଥିଲେ ତା ପାଖରେ, ଆଉ ଇ ପାଞ୍ଚ ଭାଇ ଏତେ ବଡ଼ ଯୁଦ୍ଧ ଦରକାର ନଥିଲା, ପାଞ୍ଚ ଭାଇ ପାଇଁ ଏ ଯୋଉ ଶହେ ଶହେ ଭାଇ ପାଇଁ ତାର ଗୋଟିଏ ମାଣ ଯଥେଷ୍ଟ, ସେ ବୁଦ୍ଧି ବା ଖର୍ଚ୍ଚ କରିନାହାନ୍ତି ବୋଲି ପାଣ୍ଡବମାନେ କୃଷ୍ଣ ବୁଦ୍ଧିରେ ଚାଲୁଥିଲେ, ଆଉ ଏଇଟା ବୁଦ୍ଧିଆଟା କିଏ, ଆଉ ବୁଦ୍ଧିଆ ବୁଦ୍ଧିରେ ମରେ, ବୁଦ୍ଧିଆ ବୁଦ୍ଧିରେ ମରିଅଛି, ତା ବୁଦ୍ଧି ଖର୍ଚ୍ଚ କରିକରି ଦେଖୁନା କେତେ ବୁଦ୍ଧି ଖର୍ଚ୍ଚ କରିକରି ସେସବୁ ଗଲା, ବୁଦ୍ଧି ଗୋଲ ହେଇଗଲା, ଏଠି ବୁଦ୍ଧି ଆମର ଦରକାର ନାହିଁ, ଏଠି ବୁଦ୍ଧିଆ କ'ଣ ଝୁଣ୍ଟି ପଡ଼ିବ, ଏଠି ବୁଦ୍ଧିଆ ଯେତିକି ଚାଲାକିଆ ଝୁଣ୍ଟିବେ, ଏଠି ବୁଦ୍ଧି ଏତିକି ଦରକାର, ଆତ୍ମବା ମୋତେ ଭଲ ବୁଦ୍ଧି ପ୍ରଭୁ, ମୁଁ ପ୍ରାର୍ଥନା କରୁଥିଲି, ମୁଁ ତ ଥିଲି, ଆଉ ମୁଁ ଆଉ ଗୋଟେ ସେ ପିଲାଟା କ'ଣ ଥିଲା, ତା ନାଁଟା ଭୁଲିଗଲିନି, ହରେକୃଷ୍ଣ ମୋତେ ତା ନାଁଟା ହରେକୃଷ୍ଣ କ'ଣ ତା ନାଁଟା ଥିଲା, ସେ ଭଲ ଭଜନ ଗାଏ, ଆମେ ଦୁଇ ଜଣ ଗାଉଁ, ଏ ଯେଉଁ ସ୍କୁଲରେ ସବୁ ନଥାନ୍ତି କ'ଣ, ଦୁଇ ଜଣ ଗାଆନ୍ତି ପ୍ରାର୍ଥନା, ଆମ ପ୍ରାର୍ଥନା ସ୍କୁଲ, ସେ ମୋର ମନ ଅଛି ବାରଣ୍ଡାରେ ଆଡ଼ଜଷ୍ଟ ଅଣାଯାଉ, ସେ କରେ ଆମେ ଗାଉଁ, ମୋତେ ଭଲ ବୁଦ୍ଧି ପ୍ରଭୁ ଶିଖାଅ, ଭଲ ବୁଦ୍ଧି ପ୍ରଭୁ ଆପଣ ଶିଖେଇବେ ନା, ଆଉ ଆମେ ପାଠ ପଢ଼ିକି କ'ଣ ଶାସ୍ତ୍ର ଗୋଟେ ପଢ଼ିକି ଆମକୁ ବୁଦ୍ଧି ହେଇଗଲା ନା, କ'ଣ ଜାଣିଦେଲୁ ବୋଲି ବୁଦ୍ଧି ସେ ଦେବେ, ଏଇଟା ଆତ୍ମବାନ, ନିର୍ଗୁଣ ସ୍ଥିତି କଲେ ଭଗବାନ ବୁଦ୍ଧି ଦେବେ, ଏଇଟା କର ଏଇଟା ଖାଅ ଏମିତି କର ସେମିତି କର, ଆମେ ତ ବୁଦ୍ଧି ନାହିଁ, ଆଉ ଆମେ ଜଣେ ବୁଦ୍ଧିରେ ଚାଲୁଛେ, କାହା ବୁଦ୍ଧିରେ, ପ୍ରଭୁଙ୍କ ବୁଦ୍ଧି, ପ୍ରଭୁ ଯୋଉ ବୁଦ୍ଧି ଦେଲେ, ଆଉ ଗୁରୁ ବୁଦ୍ଧିରେ କାହିଁକି ଚାଲନ୍ତି, ହଲୋ ଗୁରୁ ବୁଦ୍ଧିରେ କାହିଁ ଚାଲୁ, ଆରେ ଗୁରୁ କାହା ବୁଦ୍ଧିରେ ଚାଲିଛନ୍ତି, ହଁ ଆଉ ନହେଲେ ଗୁରୁଙ୍କ ଗୁରୁଙ୍କର କିଛି ଦରକାର ହିଁ ନାହିଁ, ତୁମେ ତ ସବୁ ଚାଲାକୁଡ଼ାକ ପାଠ ପଢ଼ିଛ, ତୁମ ବହିପତ୍ର ଖାତାପତ୍ର ଅଛି, ଆଉ ତୁ ସବୁ ଜାଣିଦେବ, ଏଟା ଠିକ ଏଟା ଭୁଲ, ଏଟା ଇଏ କାମ କରିଛି ସେଟା କରୁଛି, ଏଟା ଭୁଲ ଏଟା ଠିକ ସବୁ ତୁମେ ଜାଣିଦେବ, କିନ୍ତୁ ବୁଦ୍ଧି ନାହିଁରେ ବାପା, କେଉଁଟା କେଉଁ କାମଟା କଲେ କ'ଣ ହବ ଜାଣିବ, ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନା, ସବୁଦି ଥିବ ଝଣ୍ଡି ପଡ଼ିବ ଉଠିପାରିବୁନୁ। ଆଉ ଗୁରୁଙ୍କ ବୁଦ୍ଧିରେ ଏଇଥିପାଇଁ ଚାଲନ୍ତି, କାରଣ ଗୁରୁ କ'ଣ, ସେ କୃଷ୍ଣଙ୍କୁ ସବୁବେଳେ ପ୍ରାର୍ଥନା କରନ୍ତି ମୋତେ ବୁଦ୍ଧି ଦିଅ, ଆଉ କୃଷ୍ଣ ତାଙ୍କୁ ବୁଦ୍ଧି ଦିଅନ୍ତି, ସେ ତାଙ୍କ ବୁଦ୍ଧିରେ କ'ଣ ମାନିଗଲେ ବଞ୍ଚ ଏତିକି କାମ। ଆଉ ଗୁରୁ ଆଉ ଗୁରୁଙ୍କର କାମଟା ହେଲା ସେ ସବୁବେଳେ ସେ 24 ଘଣ୍ଟା ଡାକି ଯୁକ୍ତ ହେବେ, ଆଉ ପ୍ରଭୁଙ୍କୁ ଡାକିବି, ଆଉ ପ୍ରଭୁ ମୋତେ ବୁଦ୍ଧି ଦିଅ, ଆଉ କ'ଣ କରିବି ମୁଁ ତ କେତେ ଏତେ ଜୀବଙ୍କର ଦାୟିତ୍ୱ ନେବା, ଏତେ ଜୀବ ତାଙ୍କର କେତେ କର୍ମଫଳ କେଉଁଠି କ'ଣ କ'ଣ ମୁଁ କ'ଣ ଜାଣିବି, ଆପଣ ବୁଦ୍ଧି ଦେବେ। ଆଉ ତାଙ୍କ ବୁଦ୍ଧିରେ ଚାଲିବାକୁ, ସେଥିପାଇଁ ଗୁରୁଙ୍କ ବୁଦ୍ଧିରେ ଚାଲିବାକୁ ପଡ଼େ ନା, କାରଣ ତାଙ୍କର ଶୁଦ୍ଧ ବୁଦ୍ଧି ସେ କୃଷ୍ଣ ସହିତ ଯୁକ୍ତ ହୁଅନ୍ତି, ଓ ଆଉ ସେଇ ବୁଦ୍ଧିରେ ହିଁ ଆମକୁ ଚାଲିବାକୁ ପଡ଼େ। ଆଉ ସେ ନିର୍ଗୁଣ ସ୍ଥିତିରେ ଏଇଟା ଲକ୍ଷଣ। ତାପରେ ପୁଣି ଭଗବାନ ପ୍ରବଚନ ବୁଲେଇବେ, ସାଙ୍ଗେ ସାଙ୍ଗେ ଗୁଣଯୁକ୍ତ କହି ପୁଣି ବେଦ ଆଡ଼କୁ ପଳେଇଯିବେ। ପରବର୍ତ୍ତୀ ଶ୍ଳୋକ, ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଏ ଗୌର ପ୍ରମାଣ ଗୋପା।